ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय
सर्वप्रथम मुमर परमाराध्य गुरुदेव श्री श्रीमद् गौर गोविंद गोस्वामी गुरुदेव अवहित चरण कमल तले प्रणत निवेदन करी कृपा भिक्षा करी समर्पित हुई संस्थार संस्थापक आचार्य कृष्ण कृपा श्रीमूर्ति श्री श्रीमद् अवहित चरण अरविंद भक्ति वेदांत स्वामी प्रभुपाद जी महाराज चरण कमल प्रणत निवेदन करी कृपा भिक्षा करी समर्पित हुई समस्त साधु गुरु वैष्णव आचार्य चरण कमल प्रणत निवेदन पूर्वक उपस्थित श्रोता वैष्णव मान प्रणति निवेदन करी प्रभु श्री श्री नीलकंठेश्वर महादेव प्रांगण से आम मान श्रीमद भागवतम नवम स्कंदर जजाति महाराज प्रसंग श्रवण करुचे तेब गत काली कथा आरंभ होते कथा जो विश्राम थिले तार सम्यक आम मैंने स्मरण कर आगे जावा सुखदेव गोस्वामी नवम स्कंद भितर वंश गणना वंश को गणना करम वंश चंद्र वंश एवं परीक्षित महाराज ये राजवंशर महान महान वैष्णव मानकर विष्णु भक्त मानकर भगवान ऐकांतिक भक्त मान विषय प्रश्न पचार नवम स्कंद सबु राजा विषय प्रश्न पचार ना जिते सन्देह आसुच्छे से प्रश्न पचार हरे कृष्ण माइक बास पतला कर हरे कृष्ण गत काली आम मैंने शुणु भगवान विष्णु कि सोमवंशर वर्णना आसुच्छी जजाति महाराज विषय भगवान विष्णु निकट आसिले ब्रह्मा ब्रह्मा पुत्र है अत्रि अत्रि पुत्र है सोम सोम पुत्र है बुद्ध बुद्ध पुत्र है पुर्रवा पुर्रवा पुत्र है आयु आयुंगर पुत्र है नौश महाराज नौश महाराज छह जन पुत्र थिले गत काली मैंने शुणु छह जन पुत्र थिले छह जन पुत्र जति जजाति संयाति कृति एभली छह जन पुत्र थिले किंतु राजा नहुस चाहूले जति को राजा करिया पाई बड़ पु जति मना करले ना मु राजा हबिन कहीं परिणाम बीत से जानी राजा हेले आत्मचिंतन करने भगवान को भजन करने समय बहुत कम जो मैंने किसी रेस्पन्सिबल पोस्ट रोचे कि दायित्व नौ से समय बहुत कम अच्छी कारण राजा मान स्वाभाविक रजगुण प्रभाव आस मैनेजमेंट मान सी गोटे रजगुण जिनिस किंतु भगवत भगवत भक्ति मान सत्वगुण जिनिस भगवान को पाया को सत्वगुण आहार दरकार सत्वगुण परिवेश दरकार सत्वगुण वस्त्र दरकार किंतु राजा मान स्वाभाविक भाव रजगुणी अवस्था रुहत से मना कले जति कहे ना आज्ञा मु राजा हे जति मना कला द्वितीय भाई हेले जजाति जजाति महाराज किभली राजा होती गत काली आम शुणुले मुझ संक्षेप स्मरण कर दे आगू जी सुखदेव सीधा सड़क परीक्षित महाराज को प्रवचन दौरान कह प्रवचन को सी आहना ये सीधा संवाद सुखदेव आ परीक्षित भितर जजाति महाराज किभली राजा हेले ना इंद्र जिते मानसर भितर वृत्त प्रभु को वृत्तासुर को बद्ध कला मानसरोवर ପଦ୍ମନାଳ ଭିତରେ ଲକ୍ଷ୍ମୀଙ୍କୁ ଆଶ୍ରୟ କରିକି ସେ ରହିଛନ୍ତି, କାରଣ ବ୍ରହ୍ମହତ୍ୟା ଜଗିକି ରହିଛି ବାହାରେ, ସେ ବାହାରିଲା ମାନେ ବ୍ରହ୍ମହତ୍ୟା ତାଙ୍କୁ ଧରିବେ। କିନ୍ତୁ ଦେବରାଜ ଇନ୍ଦ୍ରଙ୍କର ପୋଷ୍ଟ ଯେଉଁ ଅଛି, ଗୋଟେ ବହୁତ ବଡ଼ ରେସ୍ପନ୍ସିବଲ ପୋଷ୍ଟ, ଦାୟିତ୍ୱ, ଯେତେ ଦେବାଦେବୀମାନେ ଅଛନ୍ତି ତାଙ୍କୁ କଣ୍ଟ୍ରୋଲ କରୁଛନ୍ତି ଇନ୍ଦ୍ର। ଗତକାଲି ଆମେ କହୁଥିଲୁ ଇନ୍ଦ୍ରଙ୍କ ସହ ଦେବତାଙ୍କୁ କଣ୍ଟ୍ରୋଲ କରୁଛନ୍ତି ବ୍ରହ୍ମା, ଯେଭଳି ବର୍ଷା କିଭଳି ହବ କ'ଣ ହବ ଇଏ ଇନ୍ଦ୍ରଙ୍କ ହସ୍ତରେ ଅଛନ୍ତି। ଚିନ୍ତାରେ ପଡ଼ିଗଲେ ଦେବତାମାନେ, ସେମାନେ ଖୋଜିଲେ କିଏ ଏଭଳି ପୁଣ୍ୟବାନ ବ୍ୟକ୍ତି ଅଛି, ଦେଖିଲେ ନହୁଷ ଅଛି। ନହୁଷଙ୍କୁ ଇନ୍ଦ୍ର କରାଗଲା, ଯେଉଁ ନହୁଷ ତାଙ୍କର ପୁତ୍ର ଯତିଙ୍କୁ ରାଜା ଦେବା ପାଇଁ ଚାହୁଁଥିଲେ ସେ ନେଲେ ନା, କିନ୍ତୁ ଯଯାତି କିଭଳି ରାଜା ହେଲେ ନା, ଇଏ କହିକି ଗଲେ ବାପା ମୁଁ ଯାଉଛି କିଛି ଦିନ ପାଇଁ ଇନ୍ଦ୍ର ପାଇଁ, ମୋତେ ଡାକରା ଆସିଛି, ମୁଁ ସ୍ୱର୍ଗ ଲୋକକୁ ଯାଉଛି, କିନ୍ତୁ ଆଉ ଫେରିପାରିଲେନି ସ୍ୱର୍ଗ ଲୋକରୁ, କାରଣ ଅଜଗରତ୍ୱ ପ୍ରାପ୍ତ ହେଲେ, ପ୍ରାପ୍ତ ବୈ ଅଜଗରତ୍ୱମ। ଏତେ ଗୁଡ଼େ ପୁଣ୍ୟବାନ ରାଜା, କାରଣ ସ୍ୱର୍ଗ ଲୋକକୁ ଗଲା ମାନେ ସେଠି ଭୋଗ ଅଛି, ଭୋଗ ସ୍ଥାନକୁ ଗଲେ ସେଠି ମନ ସ୍ଥିର ରହିବନି। ଆଜିକାଲି ଯଦି ପ୍ରଶ୍ନ ପଚରାଯାଏ ଲୋକମାନେ କାହିଁକି ସ୍ଥିର ମନ ରହିପାରୁନାହାନ୍ତି, ଘରେ ବି କାହିଁକି ଶାନ୍ତି ମିଳୁନି, ଗୋଟେ ମନ ସ୍ଥିର କରିକି ମନ୍ଦିରକୁ ଆସନ୍ତୁ କେଉଁଠି ବି ଯାଆନ୍ତୁ, କାହିଁକି ମନ ସ୍ଥିର କରିକି ଭଗବାନ ଡାକି ହେଉନି ନା। ଭୋଗେଶ୍ୱରୀୟ ପ୍ରସକ୍ତାନାମ ତୟା ଅପହୃତ ଚେତସାମ ବ୍ୟବସାୟତ୍ମିକ ବିଧି ସମାଧୀନ ବିଧିୟତେ, ଗୀତାରେ ଭଗବାନ କହିଲେ ଯେତେ ପ୍ରକାର ଭୋଗ ଜିନିଷ ଆସିଯିବ ସମାଜକୁ ଲୋକଙ୍କ ମନ ଚଞ୍ଚଳ ହବ, ଚିତ୍ତ ସ୍ଥିର ହବନି। ଦେଖୁଛନ୍ତି ନା ଭୁବନେଶ୍ୱର କ'ଣ ଥିଲା, ଆମେମାନେ ଯେତେବେଳେ ଆସିଥିଲୁ 1992 କଥା ମୁଁ କହୁଛି, ତା ପୂର୍ବରୁ ତ ଆପଣମାନେ ଥିବେ, ସେତେବେଳେ ଭୁବନେଶ୍ୱର ମୁଁ ବେଳେବେଳେ ଜପ କରିକି ଚାଲିଚାଲି 1 ମାର୍କେଟିଂ ବୁଲିକି ଯାଏ, ସନ୍ଧ୍ୟା ହେଇଗଲେ ଗାନ୍ଧୀ ମାର୍କେଟ ସିଆର୍ପି ସ୍କୋୟାର୍ରେ ଡର ଲାଗେ। କିନ୍ତୁ ବର୍ତ୍ତମାନ ଯେ କେହି ଜଣେ ଭୁବନେଶ୍ୱରକୁ ଆସିଗଲେ, ସେ ଯେଉଁ ଭୋଗ ସାଧନ ଦେଖୁଛି ସେ ମନକୁ ସ୍ଥିର କରିପାରିବନି, କାରଣ ସବୁଆଡ଼େ ଭୋଗ ଜିନିଷ, ଭଲ ମୋବାଇଲ ଦୋକାନ, ଭଲ ଲ୍ୟାପଟପ୍ ଦୋକାନ, ଭଲ ଡ୍ରେସ୍, ଭଲ ଖାଇବା ଦୋକାନ, ଭୋଗ ବସ୍ତୁକୁ ଦେଖିଲା ମାନେ ମନ ଚଞ୍ଚଳ ହବ। ଆଉ ସବୁଠୁ ଅଧିକ ଭୋଗ କେଉଁଠି ରହିଛି, ସ୍ୱର୍ଗରେ। ସ୍ୱର୍ଗରେ ବିନା ପରିଶ୍ରମରେ ଆପଣଙ୍କୁ ଭୋଗ ମିଳିବ, କାରଣ ପୁଣ୍ୟମାନ ଲୋକମାନେ ହିଁ କେବଳ ସ୍ୱର୍ଗକୁ ଯିବେ, ସମସ୍ତେ ଯାଇପାରିବେନି। ଏଠି ଯେଉଁ ପୁଣ୍ୟ କମେଇଥିବେ ତାର ଫଳ ହେଲା ସେଠି କେବଳ ଭୋଗ କରିବେ, ଦେବଯୋନିଟା ଭୋଗ ଯୋନି, କେବଳ ଏନ୍ଜୟମେଣ୍ଟ କରିବେ, ସେଠି କିଛି ଦରକାର ନାହିଁ ମାନେ ପଇସା ପତ୍ର କି ଦରକାର ନାହିଁ। ସ୍ୱର୍ଗ ଲୋକ ପଞ୍ଚମ ସ୍କନ୍ଧ ଭାଗବତରେ ବର୍ଣ୍ଣନା କରାଯାଇଛି, କୌଣସି ଅର୍ଣ୍ଣାମେଣ୍ଟ କିଣିବା ବି ଦରକାର ନାହିଁ, କୌଣସି ବେଡ୍ କିଣିବା ଦରକାର ନାହିଁ, ସବୁ ଜମ୍ବୁ ନଦୀରେ ଭାସି ଭାସି ଖାଉଛି। ଦେବତାମାନେ ଯିବେ ନଦୀରୁ ଖାଲି ଉତ୍ତୋଳନ କରିବେ, ଯାହା ଦରକାର ନେଇ ଆସିବେ, ଏ କଳ୍ପନା ଜିନିଷ ନାହିଁ, କାରଣ ଏଠି ପୁଣ୍ୟ କରିଛନ୍ତି ନା, ତାର ଫଳଟା ତାଙ୍କୁ ଭୋଗିବାକୁ ପଡ଼ିବ, କିନ୍ତୁ ପୁଣ୍ୟ ସରିଗଲେ ପୁଣି ଆସିବାକୁ ପଡ଼ିବ। ସବୁବେଳେ ବିମାନରେ ଅପ୍ସରାମାନଙ୍କ ସହିତ ନୃତ୍ୟ ଗୀତ ସବୁବେଳେ ସ୍ୱର୍ଗରେ ଚାଲିଛି, ସେଠି କର୍ମ କରିବାକୁ ପଡ଼େ ନା, ସେଠି କର୍ମଭୂମି ନୁହେଁ ଭୋଗଭୂମି। କିନ୍ତୁ ନୌଶ ଭଳି ରାଜା ସେଠିକି ପଳେଇଗଲା ପରେ ସ୍ଥାନର ପ୍ରଭାବ ଦେଖନ୍ତୁ, ବଲ ପ୍ରଧାନମ ସ୍ଥାନ ପ୍ରଧାନ, ଗଜେନ୍ଦ୍ର କଥା କେଉଁଠି ପଡ଼ିଥିଲା ଏଥର, ଗଜେନ୍ଦ୍ର ଚରିତ୍ର ହଁ ବରହମପୁରରେ, ଗଜେନ୍ଦ୍ର କାହିଁକି ପାରୁନଥିଲା, ଯଦିଓ ବଳବାନ ଥିଲା ଗ୍ରାହଠାରୁ, ସ୍ଥାନ ପ୍ରଧାନ ସ୍ଥାନ ପ୍ରଧାନମ ନ ତୁ ବଲ ପ୍ରଧାନ, ସ୍ଥାନ ହେଉଛି ପ୍ରଧାନ। ଏଇ ଯେମିତି ଆମେ ଏଠି ବସିଛେ ଗୋଟେ ସତ୍ସଙ୍ଗ କରୁଛେ, ଏଠି ଆମ ମନ ଭିତରେ କୌଣସି ଖରାପ ଭାବନା ଆସିପାରିବନି, ଏଠି କେତେ ଜଣ ଜଣେ ଗୋଟେ ମଦ୍ୟପ ଯଦି ପଶି ଆସେ ବି ସେ ସଙ୍କୋଚ କରିବ, କାହିଁକି ନା ଏଠି ସ୍ଥାନ ପ୍ରଧାନ, ପ୍ରଭୁଙ୍କର ମନ୍ଦିର, ବଳ ପ୍ରଧାନ ନୁହେଁ ସ୍ଥାନ ପ୍ରଧାନ। ଗଜେନ୍ଦ୍ର ବିପରୀତ ସ୍ଥାନରେ ଥିଲା, ସେଥିପାଇଁ ସେ ପ୍ରଭାବ ପକେଇ ପାରୁନଥିଲା କୁମ୍ଭୀର ଉପରେ। ଏଠି ବି ମନୁଷ୍ୟ ସୁଖ ପାଇପାରିବନି, କାରଣ ଏ ସ୍ଥାନ ପ୍ରଧାନ ନ ତୁ ବୁଦ୍ଧି ପ୍ରଧାନ ବଳ ପ୍ରଧାନ, ଏଠି ଯେତେ ପ୍ରକାର ଟେକ୍ନୋଲୋଜି ବାହାର କଲେ ବି ଏଠି ଆମେ ସୁଖ ପାଇପାରିବାନି, କାରଣ ଏ ସ୍ଥାନ ପ୍ରଧାନ। ଏ ଜାଗାଟା ହେଉଛି ମେଟେରିଆଲ ୱାର୍ଲ୍ଡ, ୟା ନା ଇଂଲିଶରେ କୁହାଯାଏ ଭୌତିକ ଜାଗା, ଏଠି ତିନି ଗୁଣର ପ୍ରଭାବ ବହୁଛି, ସ୍ଥାନର ପ୍ରଭାବ, ଆମେ ଚାହିଁଲେ ଏଠି ସୁଖ ରହିପାରିବାନି, ଏଟା ସ୍ଥାନର ପ୍ରଭାବ। ନହୁଷ ଆଜି ଏମିତି ହେଇଗଲେ ଇନ୍ଦ୍ରାଣୀଙ୍କୁ ଭୋଗ କରିବା ପାଇଁ ଯାଉଛନ୍ତି, ଯାହାଙ୍କର ସ୍ୱାମୀ ଜଳ ଭିତରେ ପଶିଛନ୍ତି, ବିରହରେ ଶଚି ସବୁବେଳେ କାନ୍ଦୁଛନ୍ତି, ଇଏ ଇନ୍ଦ୍ର ହେଇଗଲା ପରେ ସ୍ଥାନର ପ୍ରଭାବ କିଭଳି ଦେଖନ୍ତୁ, ସ୍ୱର୍ଗର ପ୍ରଭାବ କିଭଳି, କେତେ ଭୋଗ ଚାଲି ଆସିଲା, ଜଣେ ପୁଣ୍ୟ ରାଜା ଯାଉଛନ୍ତି ଭୋଗ କରିବା ପାଇଁ ପରସ୍ତ୍ରୀକୁ, ଶଚି କାନ୍ଦିକି ବୃହସ୍ପତିଙ୍କୁ କହିଲେ, ବୃହସ୍ପତି କହିଲେ ଦେଖ ମନୁଷ୍ୟର ପତନ ସମୟ ଆସେ ଯେତେବେଳେ ସାଧୁ ଗୁରୁ ବୈଷ୍ଣବ ପିତାମାତାଙ୍କୁ ବ୍ରାହ୍ମଣଙ୍କୁ ଅବମାନନା କରେ, ଏଇଟା ତାର ପତନର ଗୋଟେ କି ପଏଣ୍ଟ, ଚାବିକାଠି। ଯେତେ ପୁଣ୍ୟବାନ ଲୋକ ଥାଏ, ଦେଖନ୍ତୁ ଆଜି ହିରଣ୍ୟକଶିପୁ ହୁଅନ୍ତୁ, ରାବଣ ହୁଅନ୍ତୁ, ଶିଶୁପାଳ ହୁଅନ୍ତୁ, ଏମାନେ ବ୍ରାହ୍ମଣ ସାଙ୍ଗରେ, ବ୍ରାହ୍ମଣ ଗୋ ସାଧୁ ଆଙ୍କର ଦ୍ରୋହୀ ହେଲା ମାନେ ଦେବ ଏ ପତନ ହେଇ କହିଲେ ଦେଖ ତାର ଯେଉଁ ବୁଦ୍ଧି ହେଲାଣି, ତୁମେ ସପ୍ତର୍ଷିଙ୍କୁ କୁହ, ଯେତେବେଳେ ଆସିକି ନଉଷ କହୁଛନ୍ତି ଶଚିଙ୍କୁ, ଶଚିଙ୍କୁ ବୁଝେଇ ଦିଅ, ଶଚିକୁ କୁହନ୍ତୁ, ଏ ଶଚିଙ୍କୁ ନିଜେ କହୁଛନ୍ତି, ଶଚି କହିଲେ ଦେବଗୁରୁ ବୃହସ୍ପତି ଶଚିଙ୍କୁ ଶିଖେଇଲେ, ଶଚି ତୁମେ କହିବ ନଉଷ ଯେତେବେଳେ ତୁମକୁ କହିବେ ଭୋଗ କରିବା ପାଇଁ, ତୁମେ କହିବ ଠିକ୍ ଅଛି, ତୁମେ ସପ୍ତର୍ଷି ତୁମକୁ ପାଲିଙ୍କିରେ ବୋହି ବୋହିକି ଆଣିବେ, ସିଏ ଯେତେବେଳେ ଆସିକି ମୋର ପ୍ରକୋଷ୍ଠ ଭିତରେ ପହଞ୍ଚିବେ ସେତେବେଳେ ମୁଁ ତୁମକୁ ଦେହଦାନ କରିବି। ଇଏ ତ କାମାନ୍ଧ ନୈବ ପଶ୍ୟନ୍ତି ନୈବ ପଶ୍ୟନ୍ତି ଜନ୍ମାନ୍ଧ, ଯେ ଜନ୍ମରୁ ଅନ୍ଧ ସେ ତ କିଛି ଦେଖିପାରେ ନା, କିନ୍ତୁ କାମାନ୍ଧ ସୂର୍ଯ୍ୟ ଥିବ ଚନ୍ଦ୍ର ଥିବ ଲାଇଟ୍ ଥିବ ତାକୁ କିଛି ଦେଖା ହବ, କାମାନ୍ଧ ବା କାମରେ ଅନ୍ଧ ହେଇଯାନ୍ତି ବ୍ୟକ୍ତି, ଏତେ ବଡ଼ ପୋଷ୍ଟରେ ଅଛନ୍ତି। ସପ୍ତର୍ଷିଙ୍କୁ ଡାକିଲେ ଅଗସ୍ତି ଆଦି ଋଷିଙ୍କୁ, ଏ ଆସ ମୋତେ ପାଲିଙ୍କିରେ ଢୁଅ। ଋଷିମାନେ ଭାବିଲେ ବୋଧେ ଦେବ ମନ୍ଦିରକୁ ଯିବେ, ଠିକ୍ ଅଛି ଆମେ ସ୍ୱର୍ଗରେ ରହିଛୁ, ଅସୁବିଧା କ'ଣ ଅଛି, ଏତେ ବଡ଼ ପୁଣ୍ୟବାନ ରାଜାଙ୍କୁ ଆମେ ବୋହିଲେ ଆମର ହିଁ ପୁଣ୍ୟ ହବ, ସିଏ ଭାବୁଛନ୍ତି ଏ ଦେବ ମନ୍ଦିରକୁ ଯିବେ। କହିଲେ ନା ମୋତେ ଇନ୍ଦ୍ରପୁରକୁ ନେଇକି ଚାଲ, ଏ ଶଚିଙ୍କର ପ୍ରକୋଷ୍ଠକୁ ନେଇକି ଚାଲ। କିନ୍ତୁ ଗଲାବେଳେ ସବୁବେଳେ ପଦଙ୍ଗୁଷ୍ଠି ତାଡ଼ନେନମ୍ ସର୍ପମ୍ ସର୍ପମ୍ ଇତି ବଦାତି, ପାଦ ଆଙ୍ଗୁଠି ପାଦର ଆଙ୍ଗୁଠିରେ ଲଗାଉଛନ୍ତି ଅଗସ୍ତିଙ୍କୁ, ସର୍ପମ୍ ସର୍ପମ୍ ଶୀଘ୍ର ଚାଲ ଶୀଘ୍ର ଚାଲ। ଅଗସ୍ତି କ୍ରୋଧ କଲେ, କହିଲେ ମୂର୍ଖ ତୁ ସର୍ପ ସର୍ପ ହଉଛୁ, ଯା ସର୍ପ ହେଇ, ଏ ଅଜଗରତ୍ୱ ପ୍ରାପ୍ତ ହେଇଗଲେ, କ୍ଷମା ପ୍ରାର୍ଥନା କଲେ, କହିଲେ ତୁମର ମହାପୁରୁଷଙ୍କର ଭେଟ ହେଲେ ତୁମର ଉଦ୍ଧାର ହବ। ଗତକାଲି କଥା ଏଇଠି ପର୍ଯ୍ୟନ୍ତ ବିଶ୍ରାମ ଯାଇଥିଲେ, ଏବଂ ଯୁଧିଷ୍ଠିର ମହାରାଜଙ୍କ ସାଙ୍ଗରେ ଦ୍ୱାପରରେ ଭେଟ ହେଇଛନ୍ତି, ନଉଷ ଉଦ୍ଧାର ପାଇଗଲେ। କିନ୍ତୁ ନଉଷଙ୍କର ପୁତ୍ର ଯିଏ ଯତି ରାଜା ହେଲେନି, ଦ୍ୱିତୀୟ ପୁତ୍ର ଯଯାତି ଏହି ସମୟରେ ରାଜା ହେଲେ, କିନ୍ତୁ ଯଯାତି କ'ଣ କଲେ, ଏତେ ସୁନ୍ଦର ଚାରି ଭାଇଙ୍କୁ ରାଜ୍ୟ ବାଣ୍ଟିଦେଲେ, ପରେ କିନ୍ତୁ ପଚାରିଲେ ବିବାହ ହେଲେ କି ନାହିଁ, ନା ହଁ ବିବାହ ହେଲେ, ଦୁଇ ଜଣଙ୍କୁ ବିବାହ ହେଲେ। କୃତ ଦ୍ୱାରା ଯୁଗୋପ ଉର୍ବିମ୍ କାବ୍ୟସ୍ୟ ବୃଷପର୍ପଣ, ଗୋଟିଏ ବ୍ରାହ୍ମଣ ସ୍ତ୍ରୀକୁ, ଗୋଟେ ବ୍ରାହ୍ମଣର କନ୍ୟାକୁ ବିବାହ ହେଲେ, ଆଉ ଗୋଟେ ଅସୁର କନ୍ୟାକୁ ବିବାହ ହେଲେ, ବୃଷପର୍ବାଙ୍କର କନ୍ୟାକୁ ବିବାହ ହେଲେ। ଶ୍ରବଣେନମ୍ ସଙ୍କିତ ରାଜା ପୃଚ୍ଛତି, ଆଜ୍ଞା ଏଇଟା ଶୁଣି ଦେଇକି ପୁରା ଭରିସଭା ଭିତରେ ସଙ୍କିତ ରାଜା, ରାଜା ସଙ୍କିତ ହେଇଗଲେ, ପରୀକ୍ଷିତ କଲାରେ ଏଇଟା କେଉଁ ମର୍ଯ୍ୟାଦା, ଶୁକ୍ରାଚାର୍ଯ୍ୟଙ୍କର କନ୍ୟାକୁ ବିବାହ ହେଲେ, ଶୁକ୍ରାଚାର୍ଯ୍ୟ ସାଧାରଣ ଲୋକ ନୁହନ୍ତି, ବିବାହ କେମିତି ହେଲେ, ଶୁକ୍ରାଚାର୍ଯ୍ୟ ତାଙ୍କ କନ୍ୟାକୁ କିଭଳି ପ୍ରଦାନ କଲେ, ଏଇଠି କାଲି କଥା ବିଶ୍ରାମ ଥିଲେ ଶ୍ରୀ ରାଜୋବାଚ। ବ୍ରହ୍ମର୍ଷି ଭଗବାନ କାବ୍ୟ କ୍ଷତ୍ରବନ୍ଧୁ ସନାହୁସ ରାଜନ୍ୟ ବିପ୍ରୟୋକସ୍ମାତ୍ ବିବାହ ପ୍ରତିଲୋମକ, ରାଜନ୍ୟ ବିପ୍ରୟୋ କସ୍ମାତ୍ ବିବାହ ସମ୍ଭବ, ରାଜା ଆଉ ବ୍ରାହ୍ମଣ ଭିତରେ, ଇ ତ ରାଜା ହେଲେ ପୁତ୍ର, ଯଯାତି ହେଉଛନ୍ତି ରାଜା କ୍ଷତ୍ରିୟ, କାବ୍ୟ ଯେ ଭଗବାନ ବ୍ରହ୍ମର୍ଷି ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ଯିଏ ଦେବଯାନୀ, ତାଙ୍କୁ କେମିତି ବିବାହ ହେଲେ, ଶୁକ୍ରାଚାର୍ଯ୍ୟ ଅନୁମତି ଦେଲେ କେମିତି, କାରଣ ବେଳେବେଳେ ଝିଅ ରାଜି ହେଇଯାନ୍ତି ବାପା ବାଧ୍ୟ ହେଇକି ଅନୁମତି ଦିଅନ୍ତି। ପୂର୍ବକାଳରେ ଏମିତି ଯୁଗ ନଥିଲା ବା ସମୟ ନଥିଲା, ପିତାଙ୍କ ଅନୁମତି ବିନା ବିବାହ ହଉଥିଲେ, ମନୁସଂହିତାରେ ବହୁତ ସୁନ୍ଦର ଭାବରେ ଲେଖାଯାଇଛି, ଏପରିକି ସେ କନ୍ୟାକୁ ବିବାହ କରିବନି ବା ସେ ଉତ୍ତମ କନ୍ୟା ନୁହେଁ ଯାହାର ପିତା ନାହାନ୍ତି ଯାହାର ଭାଇ ନାହାନ୍ତି। ମନୁମାନ ଯେମିତି ଲେଖିଛନ୍ତି, କାରଣ ଭାଇ ନାହାନ୍ତି ମାନେ ହୁଏତ ସେ ନା ଝିଅ ସ୍ୱଚ୍ଛାଚାରୀ ହେଇଥିବ। ମନୁମାନ ବହୁତ ସୁନ୍ଦର ସୁନ୍ଦର କନ୍ୟାର ଲକ୍ଷଣ କ'ଣ କ'ଣ, କାହାକୁ ବିବାହ ହେବା ଦରକାର, କେଉଁ ବର୍ଣ୍ଣର ଲୋକ କାହାକୁ ବିବାହ ହେବେ, କାରଣ ବିବାହ ଗୋଟେ ସଂସ୍କାର। ବୈବାହିକମ୍ ସ୍ତ୍ରୀଣାମ ବିଧି ସେ ଲେଖିଛନ୍ତି, ସ୍ତ୍ରୀର ବିବାହ ହେଉଛି ସଂସ୍କାରମ ସ୍ତ୍ରୀଣାମ, ବିବାହ ହେଉଛି ସ୍ତ୍ରୀର ଗୋଟିଏ ସଂସ୍କାର। ଯେଭଳି ପୁରୁଷ ଗୋଟେ ସଂସ୍କାର ହେଉଛି ଦୀକ୍ଷା ନେଇକି, ବିବାହ ଗୋଟେ ସ୍ତ୍ରୀର ସଂସ୍କାର, କାରଣ ତା ନିକଟରେ ଗୋଟେ ସନ୍ତାନ ଆସିବ, ସେ ସମାଜ ଗୋଟେ ଉପହାର ଦେବ। ତେଣୁ ସାଙ୍ଗେ ସାଙ୍ଗେ ପ୍ରଶ୍ନ କରିଦେଲେ, ଆପଣ ବର୍ତ୍ତମାନ ସମାଜରେ ଦେଖନ୍ତୁ, ସମାନ ବର୍ଣ୍ଣରେ ବିବାହ ହେଲେ ବି କେତେ ପ୍ରୋବ୍ଲେମ ହେଉଛି। ଯଦି ସ୍ୱାମୀ ସ୍ତ୍ରୀର ଠିକ୍ ଅଣ୍ଡରଷ୍ଟାଣ୍ଡିଂ ନାହିଁ, ଉଭୟଙ୍କର ସଂସ୍କାର ଠିକ୍ ନାହିଁ, ସମବର୍ଣ୍ଣରେ ବ୍ରାହ୍ମଣ ବ୍ରାହ୍ମଣଙ୍କୁ ବିବାହ ହେଇଛି, କ୍ଷତ୍ରିୟ କ୍ଷତ୍ରିକୁ ବିବାହ ହେଇଛି, ତା ଭିତରେ କେତେ ପ୍ରୋବ୍ଲେମ ହେଉଛି। ହେଲେ କେଉଁ ଦୋଷ ରାଜନ୍ୟ ବିପ୍ରୟ ବିବାହ ହେତୁ କେଉଁ ଦୋଷ? ଯଦି ରାଜା ବ୍ରାହ୍ମଣକୁ ବିବାହ ହେଇଗଲେ, ବ୍ରାହ୍ମଣ କନ୍ୟାକୁ, ଦୋଷ କ'ଣ ହେଲା ନା ପ୍ରତିଲୋମ କହ, ଏ ପ୍ରତିଲୋମ ବିବାହ ହେଇଗଲା। ବିବାହ ସମବର୍ଣ୍ଣ ରହିବା ଦରକାର, ସମାନ ବର୍ଣ୍ଣରେ ବ୍ରାହ୍ମଣ ବ୍ରାହ୍ମଣ ବିବାହ, କ୍ଷତ୍ରିୟ କ୍ଷତ୍ରିୟକୁ, ବୈଶ୍ୟ ବୈଶ୍ୟକୁ, ଶୂଦ୍ର ଶୂଦ୍ରକୁ। ଦ୍ୱିତୀୟ ପ୍ରକାର ବିବାହ ଗତକାଲି ପଡ଼ିଥିଲା ଅନୁଲୋମ ବିବାହ, ଯଦି ସମାନ ବର୍ଣ୍ଣର କନ୍ୟା ନ ମିଳନ୍ତି। ଚାଣକ୍ୟ ପଣ୍ଡିତଙ୍କର ନୀତି ହିସାବରେ ବିଷାଦ ଅପି ଅମୃତ ଗ୍ରାହ୍ୟ, ଅମୃତରୁ ବିଷଟାକୁ ନେବେ, ଅମେଧ୍ୟାତ ଅପି କାଞ୍ଚନମ, ବିଷ୍ଠାର ଭିତରୁ କାଞ୍ଚନ ସ୍ୱର୍ଣ୍ଣକୁ ନେଇଯିବେ, କାରଣ ବିଷ ଦେହରେ ଅମୃତ ମିଶିକି ରହିଲେ ବି ବିଷର ପ୍ରତିକ୍ରିୟା ଅମୃତ ଉପରେ ପକାଇ ପାରିବନି, ଅମେଧ୍ୟରେ ସ୍ୱର୍ଣ୍ଣ ରହିଲେ ବି ସ୍ୱର୍ଣ୍ଣଟି ଅମେଧ୍ୟ ଭଳି ବା ବିଷ୍ଠା ଭଳି ବାସିବନି କିମ୍ବା ତାର ଗୁଣରେ ପରିବର୍ତ୍ତନ ହେବନି। ସେଭଳି ତାର ପର କଥାରେ ଲେଖୁଛନ୍ତି, ନିଜାତ ଅପି ଉତ୍ତମ ବିଦ୍ୟାମ, କେହି ଯଦି ନୀଚ କୂଳର ଝିଅକୁ ବିବାହ, ନୀଚ କୂଳର ଲୋକ ନିକଟରୁ ବିଦ୍ୟା ନବ, ବିଦ୍ୟା ଗ୍ରହଣ କଲାବେଳେ ନୀଚ ଲୋକ ନୀଚ ବର୍ଣ୍ଣର ହେଇଛି କିନ୍ତୁ ଭଲ ବିଦ୍ୟା ଜାଣିଛି, ତାକୁ ତୋର ବିଦ୍ୟା ନବ। କନ୍ୟା ଦୁଷ୍କୁଲାତ ଅପି, କନ୍ୟା ରତ୍ନା ଦୁଷ୍କୁଲାତ ଅପି, ଭୁଲ ସଂସ୍କୃତ ଦେବ ଶବ୍ଦ, ଦେବତାମାନେ ହିନ୍ଦୀ ଇଂଲିଶ ଓଡ଼ିଆ ବେଙ୍ଗଲୀ କୁହନ୍ତିନି, ସଂସ୍କୃତ କୁହନ୍ତୁ, ଆମେ ତ ସଂସ୍କୃତ ପଢ଼ିନୁ, ଏମିତି ଏମିତି ଖାଲି ପଢ଼ି ପଢ଼ିକି ସଦଗୁରୁଙ୍କୁ ଦୟାରେ କହୁଛୁ। କନ୍ୟା ରତ୍ନ ଦୁଷ୍କୁଳାତ ଅପି, ଯଦି ଦୁଷ୍କୁଳ ବା ନିଜ ଠାରୁ ନୀଚ କୂଳରେ, ପୁରୁଷ ଠାରୁ ନୀଚ କୂଳରେ କନ୍ୟା କେଉଁଠି ମିଳନ୍ତି କିନ୍ତୁ କନ୍ୟା ରତ୍ନ ହେଇଥିବେ ତାଙ୍କୁ ବିବାହ ହେଇପାରିବେ, ନହେଲେ ସମାନ ବର୍ଣ୍ଣ ବିବାହ ହେବ। କିନ୍ତୁ ଅନୁଲୋମ ବିବାହ କେଉଁଠି, କେଉଁଟା ପୁତ୍ର ଥିବା ଉଚ୍ଚ ବର୍ଣ୍ଣରେ, କନ୍ୟା ଥିବ ନୀଚ ବର୍ଣ୍ଣରେ, ପ୍ରତିଲୋମ ବିବାହ କେଉଁଟା, ଏଇଟା ଶାସ୍ତ୍ର ମନା କରୁଛନ୍ତି, ପୁଅ ଥିବ ନୀଚ ବର୍ଣ୍ଣରେ, କନ୍ୟା ଥିବ ଉଚ୍ଚ ବର୍ଣ୍ଣରେ। ଏ ବର୍ତ୍ତମାନ ସେଇ ଅବସ୍ଥା ହେଇଗଲା, ଯଜାତି ହେଉଛନ୍ତି ଉଚ୍ଚ ବର୍ଣ୍ଣର, ନୀଚ ବର୍ଣ୍ଣର କ୍ଷତ୍ରିୟ, କିନ୍ତୁ କାବ୍ୟ ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ଦେବଯାନୀ ଉଚ୍ଚ ବର୍ଣ୍ଣର ବ୍ରାହ୍ମଣ। ସେଠି ପଚାରିଲେ ଏଭଳି ବିବାହ କିଭଳି ସମ୍ଭବ, ସମାଜରେ କେତୋଟି ନିତ୍ୟାନ୍ତ ଜିନିଷ ଆବଶ୍ୟକ, ବର୍ତ୍ତମାନ ଅବଶ୍ୟ ସେଗୁଡ଼ିକ ନାହିଁ, କାରଣ ସମାଜରେ ତ ଏସବୁ ସରକାର ହାତରେ ସବୁ କିଛି ଅଛି, ସମାଜକୁ ପରିବର୍ତ୍ତନ ଦୁଇ ଜଣ କରିପାରିବେ, ପକ୍କା ରାଜା ପକ୍କା ସାଧୁ। ରାଜାମାନେ ପ୍ରଭୁପାଦଜୀ ମହାରାଜ ବାରମ୍ବାର କୁହନ୍ତି, ରାଜା ଦୋଷେ ରାଜ୍ୟ ନଷ୍ଟ, ଗୃହିଣୀ ଦୋଷେ ଗୃହ ଭ୍ରଷ୍ଟ। ଯଦି କାହାର ଘର ନଷ୍ଟ ହେଇଯାଉଛି ସେଥିରେ ଗୃହିଣୀ ଦାୟୀ ଥିବ, ଯଦି ରାଜ୍ୟ ନଷ୍ଟ ହେଇଯାଉଛି ରାଜା, କାରଣ ରାଜାମାନେ କେମିତି ଗାଈ ଏଇଟା ହଉଥିଲେ ନା ବ୍ରାହ୍ମଣମାନଙ୍କ ଦ୍ୱାରା। ଦେଖନ୍ତୁ ଭଗବାନ ରାମଚନ୍ଦ୍ର ମହାପ୍ରଭୁ ପ୍ରତି ସମୟରେ ବଶିଷ୍ଠଙ୍କ ସହିତ କନସଲ୍ଟ କରୁଥିଲେ, ଭଗବାନ ବି, ଭଗବାନ ଶ୍ରୀକୃଷ୍ଣ ଯଦୁବଂଶକୁ ଧ୍ୱଂସ କରିବାର ଏକମାତ୍ର କାରଣ ତାଙ୍କର ପୁତ୍ରମାନେ ବ୍ରାହ୍ମଣଙ୍କୁ ଅବମାନନା କଲେ, ଯଦିଓ ଏଇଟା ଭଗବାନଙ୍କର ଇଚ୍ଛା କିନ୍ତୁ ଦେଖେଇଲେ ଭଗବାନ ବ୍ରାହ୍ମଣ କାହିଁକି ଅବମାନନା କଲ। ମୁଁ ଆପଣ ଗୋଟେ ଛୋଟିଆ ଉଦାହରଣ, ସମାଜରେ କାହିଁକି ଏଗୁଡ଼ିକ ଆବଶ୍ୟକ, ଆଜିକାଲି ଯେଉଁ ଆଧୁନିକ ଶିକ୍ଷା ପ୍ରଭାବର ଲୋକମାନେ କହୁଛନ୍ତି ଏଗୁଡ଼ିକ କିଛି ଆବଶ୍ୟକ ନାହିଁ, ଯିଏ ଯାହାକୁ ବିବାହ ହେଇପାରିବ, ଯିଏ ଯେମିତି ଚାକିରି କରିପାରିବ, ନାହିଁ ଗୁଣ ଅଛି, ଏମିତି ନାହିଁ ଯେ କେହି ପରୀକ୍ଷା ଦେଇଦେଲେ ଏବେ ଯେମିତି ଅଛି କେହି ବ୍ରାହ୍ମଣ ପିଲା ବି ସେ ଚାକିରି ପାଉନି, ସେ ଯାଇକି ମିଲିଟାରୀରେ ଜଏନ୍ କରୁଛି, କିନ୍ତୁ ତାର ଯଦି ସତ୍ୱଗୁଣ ନଥିବ ସେ ମିଲିଟାରୀରେ କ'ଣ କରିବ ଆଜ୍ଞା? ଯୁଦ୍ଧ ହେଲା ବେଳେ ସେ ଲୁଚିକି ରହିବ ନା, ତାର ରଜଗୁଣ ନାହିଁ ନା, ସେ ଯୁଦ୍ଧ କରିପାରିବନି, କିନ୍ତୁ ପଇସା ପାଇଁ ସେ ଚାକିରି କରୁଛି। ଆଚାରଣ କୁଲମାଖ୍ୟାତି ଦେଶ ମାଖ୍ୟାତି ଭାଷଣ, ଚାଣକ୍ୟ ପଣ୍ଡିତ କହିଲେ ଆଚରଣରୁ ଜଣାପଡ଼ିବ ଏଇ କେଉଁ କୁଳ, ବଂଶ ମର୍ଯ୍ୟାଦା, କୁଳ ମର୍ଯ୍ୟାଦା, ଜାତି ପ୍ରଥା, ବିବାହ ପ୍ରଥା, ଏଗୁଡ଼ିକ କାହିଁ ପୂର୍ବରୁ ଥିଲା? ଏଇଟା କୌଣସି ଗୋଟେ ଭାବିବା ଉଚିତ ନା, ଏଇଟା ଗୋଟେ କ'ଣ କୁହାଯିବ, ଆଜିକାଲିର ଲୋକମାନେ ଯାହା ଭାବୁଛନ୍ତି ଏଗୁଡ଼ିକ ହେଉଛି ଗୋଟେ ପ୍ରାଚୀନ ପ୍ରଥା ବା ଅନ୍ଧ ପ୍ରଥା, ଏଥିରେ କୌଣସି ବୈଜ୍ଞାନିକ କାରଣ ନାହିଁ। ବ୍ରିଟିଶର ଅମଳର କଥା ମୁଁ ଜଣେ ବୁଢ଼ା ବାବାଙ୍କ କଥାରୁ ଶୁଣିଥିଲି, ଆପଣଙ୍କୁ କହୁଛି ଶୁଣ, ବ୍ରିଟିଶର୍ସ ମାନେ ଚାକିରି ବି ସମସ୍ତଙ୍କୁ ଦେଉନଥିଲେ, ସବୁ ପୋଷ୍ଟରେ ଯେତେବେଳେ ବ୍ରିଟିଶ ଶାସନ କରୁଥିଲେ ସେତେବେଳେ ଗୋଟିଏ ସ୍ଥାନରେ କୋର୍ଟରେ ଜଜ୍ ପୋଷ୍ଟ ଗୋଟେ ଆବଶ୍ୟକ ପଡ଼ିଲା, ଜଜ୍ ପୋଷ୍ଟ ଯେତେବେଳେ ଆବଶ୍ୟକ ପଡ଼ିଲା ପକେଇଲେ ଦୁଇ ଜଣ, ବହୁତ ଲୋକ ଆସିଲେ, ତା ଭିତରୁ ଦୁଇ ଜଣ ଠିକ୍ ଠିକ୍ ଭାବରେ ପରୀକ୍ଷା ଦେଲେ, ଯେତେବେଳେ ପରୀକ୍ଷା ଦୁଇ ଜଣ ଯାକ ଦେଲେ ତାକୁ ଯାହା କୁହନ୍ତି ସାଙ୍କସନ୍ କରିବେ କି, ଏଟା ବ୍ରିଟିଶର ଇଂରେଜ ଲୋକ, ସେମାନେ କେତେ ବୁଦ୍ଧିମାନ, ଦୁଇ ଜଣ ଯାକ ସମାନ ନମ୍ବର ରଖିଲେ, ଦୁଇ ଜଣ ଯାକ ସମାନ ନମ୍ବର ରଖିଲେ କାହାକୁ ଚାକିରି ଦେବେ, ପୋଷ୍ଟ ଗୋଟେ କହିଲେ ଯା ତୁମର ଚାକିରି 15 ଦିନ ପରେ ଆପଏଣ୍ଟମେଣ୍ଟ ଦିଆଯିବ, ବର୍ତ୍ତମାନ ନାହିଁ। କିନ୍ତୁ ସେ ବ୍ରିଟିଶର ଯିଏ ଥିଲେ ଯିଏ ଜଜ୍ ପୋଷ୍ଟକୁ ଆପଏଣ୍ଟମେଣ୍ଟ ଦେବେ, ତାଙ୍କ ପାଖରେ ଜଣେ ଭାରତୀୟ ଲୋକ ଥିଲେ, ତାଙ୍କୁ ପଠେଇଲେ କହିଲେ ତୁମେ ଯାଅ ଏ ଦୁଇ ଜଣଙ୍କର ଘରେ ତାଙ୍କ ବଂଶ କଥା ତୁମେ ବୁଝିକି ଆସିବ, କାରଣ ଜଜ୍ ନ୍ୟାୟ ଦେବ ନା, ସେ ଯଦି ଟିକେ ଭୁଲ କରିଦେବ ଗୋଟେ ଲୋକ ଅନ୍ୟାୟ ପାଇବ। ଇଏ ତାର ଗଲେ ଭାରତୀୟ ଲୋକ ବୁଝିକି ଆସିଲେ, କହିଲେ ସେ ଲୋକ ଟିକେ ନା, ସେ ଲୋକ ଟିକେ ଧନୀ, ତା ବାପା କ'ଣ ନା, ତା ବାପା ମାଷ୍ଟର ଥିଲା, ଓ ମାଷ୍ଟର ଥିଲା, ଟଙ୍କା ପଇସା ନା ଭଲ ଅଛି, ଘର ନା ଭଲ, ଆଚ୍ଛା ଏଇ ପିଲାଟି ନା, ଇଏ ଗରିବ ଘର ପିଲା, ବହୁତ କଷ୍ଟରେ ପାଠ ପଢ଼ିଛି ଆଉ ଏମିତି ଭଲ ପାଠ ପଢ଼ିକି ଚାକିରି କରିଛି, ତାହେଲେ କୁହନ୍ତୁ ଆପଣ ଚାକିରି କାହାକୁ ଦିଆଯିବ ଆଜ୍ଞା? ଗରିବ ପିଲାକୁ ଦିଆ ନା, ବ୍ରିଟିଶର୍ସ ମନା କଲେ। ସେ ହିନ୍ଦୁ ଲୋକ ଆସିଲେ କହିଲେ ସାର୍ ଇଏ ହେଉଛନ୍ତି ଧନୀ ଘର ପିଲା, ଇଏ ହେଉଛନ୍ତି ଗରିବ ଘର ପିଲା, କିନ୍ତୁ ଦୁଇ ଜଣ ସମାନ ମାର୍କ ରଖିଛନ୍ତି। କହିଲେ ନା, ଗରିବ ଘର ପିଲାକୁ ଅଲଗା ଚାକିରି ଦିଆ ହେଇପାରିଥାନ୍ତା, କିନ୍ତୁ ଏ ଜଜ୍ ଚାକିରି ଦିଆଯିବନି, କାହିଁକି ନା ସେ ଯେହେତୁ ଗରିବ, ଯଦି ତାକୁ କେହି ଅର୍ଥ ଦେଇଦିଅନ୍ତି ସେ ହୁଏତ ସେ ଡିସିସନ୍ଟାକୁ ଚେଞ୍ଜ କରିଦେବ, କାରଣ ତା ଘରେ ଅର୍ଥର ଅଭାବ ଅଛି। କିନ୍ତୁ ଇଏ ଯେହେତୁ ଗୋଟେ ମାଷ୍ଟରର ପୁଅ, ଯେହେତୁ ଜଣେ ଶିକ୍ଷକଙ୍କର ପୁତ୍ର, ନିଶ୍ଚିତ ତାଙ୍କର ବାପା ତାଙ୍କୁ ମର୍ଯ୍ୟାଦା ଶିଖେଇଥିବ, ଆଉ ଧନର ଯେହେତୁ ଅଭାବ ନାହିଁ, ତାକୁ ଧନ ଦେଲେ ବି ସେ ପ୍ରଲୋଭନରେ ପଡ଼ିବନି, ତେଣୁ ଆପଏଣ୍ଟମେଣ୍ଟ ଆକୁ ଦିଆଯାଉ, ଧନୀ ଘର ଛୁଆକୁ ଦିଆଯାଉ। ହଁ ସାର୍ ଆପଣ ଯାହା କହୁଛନ୍ତି ଠିକ୍, ଅଲଗା ଚାକିରି ଦିଆ ହେଇପାରିଥାନ୍ତା, କିନ୍ତୁ ଜଜ୍ ପୋଷ୍ଟ ଦିଆଯିବନି। ମୋର କହିବାର ତାତ୍ପର୍ଯ୍ୟ ଥିଲା, ଦେଖନ୍ତୁ ପୂର୍ବ କାଳରେ ଲୋକମାନଙ୍କର ବଂଶର ମର୍ଯ୍ୟାଦା, କୁଳର ମର୍ଯ୍ୟାଦା, ଜାତିର ମର୍ଯ୍ୟାଦା, ଏଗୁଡ଼ିକ କାହିଁକି ରଖା ହେଇଥିଲା? ଇଏ ଗୋଟେ କୌଣସି ଭାବପ୍ରବଣ କଥା ନୁହେଁ ବା ଗୋଟେ କୁସଂସ୍କାର ନୁହେଁ। ସମାନ ବର୍ଣ୍ଣର ବିବାହ ହଉ କେତେ ବଡ଼ ପ୍ରୋବ୍ଲେମ ହେଇଯାଉଛି, ଇଏ ସାଙ୍ଗେ ସାଙ୍ଗେ ପ୍ରଶ୍ନ କଲେ, ଯଯାତି ମହାରାଜ କ୍ଷତ୍ରିୟ ବନ୍ଧୁ ହେଇକି ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ଦେବଯାନୀଙ୍କୁ କାହିଁକି ବିବାହ ହେଲେ? ଭରି ସଭା ଭିତରେ ଯେତେବେଳେ ପ୍ରଶ୍ନ କରୁଛନ୍ତି ସେ ଶୁକ ଓଆଜ ଆରମ୍ଭ ହେଲେ, ବିବାହର କାରଣ କ'ଣ? ବିବାହର କାରଣ ହେଲେ ପ୍ରଭୁ ବସିଛନ୍ତି, ନୀଳକଣ୍ଠେଶ୍ୱର ମହାଦେବ, ଶିବଜୀ ହେଲେ ତାଙ୍କର କାରଣ। ପୁରୁଣା ସଭ୍ୟତାରେ ରାମାୟଣ ମହାଭାରତର ଲୋକମାନେ ଯେତେବେଳେ ଦୋଷ କାଢ଼ନ୍ତି, ଇଏ ତାଙ୍କୁ ବିବାହ ହେଇଥିଲେ, ସିଏ ସେୟା କରିଥିଲେ, ନାଇଁ 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 ନାଇଁ, ତାର ଈଶ୍ୱର ସଂଗଠନ ଘଟଣା ଅଛି। ସିଦ୍ଧର ସ୍ୱାମୀ ଲେଖୁଛନ୍ତି, ଅତ୍ର ପ୍ରତିଲୋମ ଦୋଷମ ଈଶ୍ୱର ଘଟଣା ଇତି ଦର୍ଶନମ କଥା ମାହ, ଏଇଟା ଈଶ୍ୱରଙ୍କର ଘଟଣା, ପ୍ରଭୁଙ୍କ ଇଚ୍ଛାରେ ଯଦି ଏତେ ବଡ଼ ରାଜା ଯଯାତି ମହାରାଜ ଆଜି ଜଣେ ବ୍ରାହ୍ମଣ କନ୍ୟାକୁ କିଭଳି ବିବାହ ହେବେ? କାରଣ ସନ୍ତାନମାନେ ବଡ଼ ଅସୁବିଧାରେ ପଡ଼ିଯିବେ ନା, ପ୍ରତିଲୋମ ବିବାହ ହେଲେ ବେଶୀ ସଫରିଂ କିଏ ହେବେ କି? ସନ୍ତାନମାନେ। ମୁଁ ଆପଣଙ୍କୁ ଓଡ଼ିଶାର 25-30 କେସ୍ ଦେଇଦେବି ଯେ ପ୍ରତିଲୋମ ବିବାହ କରିଥିବା ଲୋକମାନଙ୍କର ଅବସ୍ଥା ବର୍ତ୍ତମାନ କ'ଣ ହେଉଛି, ମୁଁ ସାକ୍ଷାତ ସେମାନେ ସବୁ ଭେଟି ଭେଟି ଆସିଛି। ପିଲାମାନେ କଷ୍ଟ ପାଉଛନ୍ତି, ନିଜେ ବି କଷ୍ଟ ପାଉଛନ୍ତି। ଆରେ ତୁମେ ବ୍ରାହ୍ମଣ ଘର କନ୍ୟା କେମିତି ବିବାହ ହେଇଛ କ୍ଷତ୍ରିୟ ହେଇକି ବୈଶ୍ୟ ହେଇକି, ତୁ ଦଣ୍ଡ ମିଳିବ, କାରଣ ତୁ ବେଦବିଧାନଟାକୁ ଭାଙ୍ଗିଦେଲ। ଭଗବାନ ବେଦ ମର୍ଯ୍ୟାଦାକୁ ସ୍ଥାପନ କରିବା ପାଇଁ ଆସନ୍ତି, ଟିକେ ଭୁଲ ହେଲେ ଭଗବାନ ଛାଡ଼ିବେନି, ବେଦ ଆପଣଙ୍କୁ ଦଣ୍ଡ ଦେବ, ପ୍ରଭୁ ଆପଣଙ୍କୁ ଦଣ୍ଡ ଦେବେ। ଶ୍ରୀ ଶୁକ ଉଚ, କାହିଁକି ପ୍ରତିଲୋମ ବିବାହ କଲେ ବର୍ତ୍ତମାନ ଈଶ୍ୱରଙ୍କର ଏତେ ସଂଗଠନ ଅଛି, ଈଶ୍ୱର ମାନେ ପ୍ରଭୁ ଶିବଜୀଙ୍କର, ଭଗବାନଙ୍କର ଇଚ୍ଛା ଅଛି। ଏକତା ଦାନବେନ୍ଦ୍ରସ୍ୟ ଶର୍ମିଷ୍ଠା ନାମ କନ୍ୟକା ସଖୀ ସହସ୍ର ସଂୟୁତା ଗୁରୁପୁତ୍ରଂ ଚ ଭାମିନୀ। ଆରମ୍ଭ ହେଲା ଯଯାତି ମହାରାଜଙ୍କ ଚରିତ, କାହିଁକି ପ୍ରତିଲୋମ ବିବାହ କରିଥିଲେ। ଏକଦା ଗୋଟିଏ ଦିନର ଘଟଣା କହୁଛନ୍ତି, ଶର୍ମିଷ୍ଠା ଆଗୁଆକୁ ପଳେଇ ଆସ, ଟିକେ ଟିକେ ଆଗ ପଛରେ ଯାଇ ଆସିଛନ୍ତି, ସାଙ୍ଗେ ସାଙ୍ଗେ ବସିବେ, ଆଉ ଆଗକୁ ଆସିବେନି ବା ଡିଷ୍ଟର୍ବ କରିବେନି। ଏକଦା ଦାନବେନ୍ଦ୍ରସ୍ୟ ଶର୍ମିଷ୍ଠା ନାମ କନ୍ୟକା, ଦାନବେନ୍ଦ୍ର ସେତେବେଳେ ଅସୁର ସମାଜର ରାଜା ଥିଲେ, ଦାନବେନ୍ଦ୍ର ଥିଲେ ବୃଷପର୍ବା, ବୃଷପର୍ବାଙ୍କର କନ୍ୟା ନାମ ହେଲା ଶର୍ମିଷ୍ଠା। ଯେହେତୁ ଅସୁର ରାଜାଙ୍କର କନ୍ୟା ସଖୀ ସହସ୍ର ସଂୟୁତା, ଶହ ଶହ ସଖୀମାନଙ୍କୁ ନେଇ ଗୁରୁପୁତ୍ରାଂ ଚ ଭାମିନୀ, ଏକାକି ଯାଇନାହାନ୍ତି, ଗୁରୁପୁତ୍ରଙ୍କୁ ନେଇକି ଯାଇଛନ୍ତି, ଗୁରୁପୁତ୍ରା ଦେବଯାନଙ୍କୁ ସାଙ୍ଗରେ ନେଇକି ଯାଇଛନ୍ତି। ଶୁକ୍ରାଚାର୍ଯ୍ୟଙ୍କର ଗୋଟିଏ ଭୁଲ ହେଇଗଲା, ଜଣେ ବ୍ରାହ୍ମଣ ଜଣେ ରାଜାଙ୍କ ଘରେ କେବଳ ନିଜର ଜୀବନକୁ ବିତାଉଛନ୍ତି ଧନ ନେଇ, ବ୍ରାହ୍ମଣ ସବୁବେଳେ ସ୍ୱତନ୍ତ୍ର ରହିବେ, ସାଧୁ ସବୁବେଳେ ସ୍ୱତନ୍ତ୍ର ରହିବେ, ତେବେ ସମାଜକୁ ସେ ନ୍ୟାୟ ଦେଇପାରିବେ। ବ୍ରାହ୍ମଣ ସାଧୁ ଯଦି କାହାର ଧନରେ ପୋଷିତ ହେଲେ ସେ ଅନ୍ୟାୟକୁ ସ୍ୱୀକାର କରିବା ପାଇଁ ବାଧ୍ୟ ହେବେ ସାଙ୍ଗେ ସାଙ୍ଗେ। ଏଇ କଳିଯୁଗର କଥା ମୁଁ ଆପଣଙ୍କୁ, ଜଣେ ସାଧୁଙ୍କର ଚରିତ୍ର, କାଶ୍ମୀର ରାଜା ଯେତେବେଳେ ଥିଲେ, ଏ ବହୁ ବଡ଼ ବିଦ୍ୱାନ, ସବୁବେଳେ ଭଗବତ ଭଜନ କରନ୍ତି, ଭାଗବତ ଟୀକା ରଚନା କରନ୍ତି, ସେ କାଶ୍ମୀର ରହୁଥିଲେ। କାଶ୍ମୀର ରାଜା ଖବର ପାଇଲେ ଆମ ରାଜ୍ୟରେ ଏତେ ବଡ଼ ବିଦ୍ୱାନ ଆସିଛନ୍, ସେ ଦେଖିଲେ ପଠେଇଲେ ଗୁପ୍ତଚର, ତୁମେ ଯାହା ଦେଖିବେ ସେ ସାଧୁ କେମିତି ଚଳୁଛନ୍ତି। ସେ ଦେଖିଲେ ଏ ବଡ଼ କଷ୍ଟରେ ଟିକେ ଫଳ ଆଣିକି ଜଙ୍ଗଲରୁ ଚଳୁଛନ୍ତି। ସେ ଘୋଡ଼ାରେ ରାଜକୋଷରୁ ବହୁତ ସୁନ୍ଦର ସୁନ୍ଦର ଉପହାର ବସ୍ତୁ ଖାଦ୍ୟ ଦ୍ରବ୍ୟ ସବୁ ନେଇକି ସେଠି ପହଞ୍ଚେ, ଇଏ ସାଙ୍ଗେ ସାଙ୍ଗେ ବାହାରିଲେ। ରାଜା ନିଜେ କହିଲେ, ଯାଇଥିଲେ ସାଙ୍ଗରେ, କହିଲେ ମହାରାଜ ଆପଣ ଆପଣଙ୍କ ଧର୍ମଟାକୁ ପାଳନ କରୁଛନ୍ତି, ପ୍ରଜାମାନେ ସୁଖରେ ରହିବେ, ଆମେ ସାଧୁ, ଆପଣ ଆମର ଧର୍ମକୁ ପାଳନ କରିବାକୁ ଦିଅନ୍ତୁ, ଆପଣ ଆମକୁ ଭୋଗିକାଇ କରୁଛନ୍ତି, ଯଦି ଆପଣ ମୋତେ ଆପଣଙ୍କ ଧନ ଦେବେ ମୁଁ ଏଠି ରହିବିନି। ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ଆଜି ଦେଖିବେ କେତେ ବଡ଼ ଝମେଳା ହେଇଯିବ, ଶୁକ୍ରାଚାର୍ଯ୍ୟ ରାଗିକି ବାହାରିକି ପଳାଉଥିବେ, ଆଜି ରାଜଧନରେ ଫିଡ଼ିଂ କରୁଛନ୍ତି, ଭୋଜନ କରୁଛନ୍ତି। କନ୍ୟା ଶର୍ମିଷ୍ଠା ନାମ କନ୍ୟକା, ଶର୍ମିଷ୍ଠା ବି ବିବାହ ହେଇନଥିଲେ କି ଦେବଯାନୀ ବି ବିବାହ ହେଇନଥିଲେ, ସହସ୍ର ସଖୀମାନଙ୍କୁ ଧରିକି ଗୁରୁପୁତ୍ରା ଚ ଭାମିନୀ, ଭାମିନୀ ପ୍ରାୟ ସ୍ତ୍ରୀ ପାଖରେ ବା କନ୍ୟାଙ୍କ ପାଖରେ ଭାମିନୀ ବୋଲି ଲାଗେ, ସଂସ୍କୃତର ଶବ୍ଦ ଇଏ ବହୁତ ସୁନ୍ଦର ଶବ୍ଦ। ଭାମିନୀ ମାନେ ଯିଏ ଅତି ଶୀଘ୍ର ଯିଏ ପ୍ରସନ୍ନ ହେଇଯାଆନ୍ତି ଆଉ ଅତି ଶୀଘ୍ର ଯିଏ କ୍ରୋଧ କରନ୍ତି, ଜିଦ୍ଖୋର। ସୁଖଦେବ କହୁଛନ୍ତି ସେ ଭାମିନୀ ସଖୀମାନଙ୍କ ସହିତ ସଂଯୁକ୍ତ ହେଇକି ଶର୍ମିଷ୍ଠା ଦାନବେନ୍ଦ୍ରଙ୍କର କନ୍ୟା ଆଜି ଦେବଯାନୀଙ୍କୁ ନେଇକି ଯାଉଛନ୍ତି। କେଉଁଠିକି ଯାଉଛନ୍ତି? ସେ ଉଦ୍ୟାନକୁ, ଯେଉଁ ଉଦ୍ୟାନକୁ ଯାଉଛନ୍ତି ସବୁବେଳେ ଯାଆନ୍ତି, ବୁଲିବା ପାଇଁ ଯାଉଛନ୍ତି ଉଦ୍ୟାନ ଭିତରକୁ, କିନ୍ତୁ ବୁଲୁ ବୁଲୁ ଆଜି ଅଲଗା ଗୋଟେ ଡିରେକ୍ସନରେ ପଳେଇଛନ୍ତି। ଦେବଯାନ୍ୟା ପୁର ଉଦ୍ୟାନେ ପୁଷ୍ପିତ ଦ୍ରୁମ ସଙ୍କୁଲେଇ ବ୍ୟଚରଙ୍କ ଲାଗି ତାଲି ନଳିନୀ ପୁଲିନେ ଅବଲା। କେତେ ସୁନ୍ଦର ଶବ୍ଦ ଲାଗୁଛି, ଦୁଇ ଜଣ ଆଜି ଝଗଡ଼ା ଲାଗିବେ, କାରଣ ଅବଲା କନ୍ୟା ସ୍ୱତନ୍ତ୍ର ହିସାବରେ କେଉଁଠି ଭ୍ରମଣ କରିବା ପାଇଁ ଯିବନି, ପିତାମାତାଙ୍କ ସଙ୍ଗରେ ଯିବ। ବାଲ୍ୟେ ପିତୃ ବସି ତିଷ୍ଠେ କି ଲେଖିଲେ ମନୁ ମହାରାଜ, ବାଳକ ଅବସ୍ଥାରେ ସେ ବାବା ପାଖରେ ରହିବ, ମା ପାଖରେ ରହିବ, ତାକୁ ସ୍ୱତନ୍ତ୍ର କେବେ ଛଡ଼ାଯିବନି। ପଢ଼ିବା ପାଇଁ ହଉ, ଭ୍ରମଣ କରିବା ପାଇଁ ହଉ, ଉତ୍ସବ ହଉ, ଏପରିକି ନାରୀମାନଙ୍କର ନାରୀ ଦୋଷଣାୟଣୀ ଷଟ୍ ଛଅଟା ଜିନିଷ ନାରୀକୁ ନଷ୍ଟ କରିଦିଏ। ବିବାହିତ ନାରୀ କଥାରେ ମନୁ ମହାରାଜ କହୁଛନ୍ତି, ଅଟନମ ଉତ୍ସବମ, ସ୍ୱାମୀ ନାହାନ୍ତି କୌଣସି ଉତ୍ସବକୁ ଯିବା, ମାର୍କେଟକୁ ଯିବା। ସନାତନ ଧର୍ମ ବଡ଼ ଶୃଙ୍ଖଳିତ ଧର୍ମ। ସ୍ୱପ୍ନ, ସ୍ୱାମୀ ନାହାନ୍ତି ଅଧିକ ଶୋଇବା, ପରଗେ ହେବା ଆସ, ପରଗୃହରେ ପର ଘରକୁ ଯିବା, ବନ୍ଧୁବାନ୍ଧବ ଯିବା। ଆପଣ ଶୁଣିବେ ଭଗବାନ କେବେ ଶୁଣନ୍ତି ଦ୍ୱାରକା ପ୍ରବେଶ, ଭଗବାନ ଦ୍ୱାରକାକୁ ପଶୁଛନ୍ତି, ଭଗବାନ ପଳେଇଥିଲେ ପାଣ୍ଡବମାନଙ୍କ କାର୍ଯ୍ୟ କରିବା ପାଇଁ, ରାଣୀମାନେ ବସ୍ତ୍ରଭୂଷଣ ପିନ୍ଧୁନଥିଲେ ଭଲ ବସ୍ତ୍ର। ଆମ ସ୍ୱାମୀ ନାହାନ୍ତି, ସ୍ୱାମୀ ଯେତେବେଳେ ନଥାନ୍ତି ନାରୀମାନେ କିଭଳି ଚଳନ୍ତି, ଲକ୍ଷ୍ମୀମାନେ ନିଜ ଆଚରଣ କରି ଶିଖେଇଛନ୍ତି ଭଗବାନ ନଥିଲା ବେଳେ। କିନ୍ତୁ ଏ କନ୍ୟାମାନେ ଆଉ ଅବଲା, ବୁଦ୍ଧି ନାହିଁ ଶାସ୍ତ୍ର। ଆଜିକାଲି ବହୁତ ପାଠ ପଢୁଛନ୍ତି ଲୋକ, କେହି ପ୍ରଶ୍ନ କରିବା ନାହିଁ, ବୁଦ୍ଧି ନାହିଁ ଏତେ, କିନ୍ତୁ ପାଠ ପଢି କମ୍ପିଟେଟ ହେଉଛନ୍ତି, ସବୁ ଫାଷ୍ଟ ହେଉଛନ୍ତି ଝିଅମାନେ। ଆରେ ଏଇଟା ବିଦ୍ୟା ନୁହେଁ, ଗଛରେ ଯଦି ସାର ପକେଇଲା ମାନେ ସାର ପକାଉଥିବେ ତା ଫଳ ଫଳୁଥିବ, ଆଜିକାଲି ଯେମିତି ଗଛ। ଇଏ ଯେଉଁ ଟିଉସନ୍ ଫିଉସନ୍ ହେଲା, ଏଇ ଏ ପ୍ଲସ୍ ବିର ହୋସ୍କାର ଏସ୍କାର ବିସ୍କାର ପ୍ଲସ୍ ଟୁ ଏ ବି ଘୋଷି 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 ମଣିଷ ହେବା ପାଇଁ ହେଲେ ବିଦ୍ୟା କ'ଣ, ବିଦ୍ୟା ଦଦାତି ବିନୟମ ବିନୟାତ୍ ଜାତି ପାତ୍ରତ୍ୱମ ପାତ୍ରତ୍ୱାତ୍ ଧନ ଆପ୍ନୋତି ଧନାତ୍ ଧର୍ମ ତତଃ ସୁଖ। ସୁଖ ଯାଇ ପଞ୍ଚମ ଷଷ୍ଠ ସ୍ଥାନରେ, ବିଦ୍ୟା ଦଦାତି ବିନୟମ। ସ୍କୁଲମାନଙ୍କରେ ଲେଖାଯାଏ, ଆପଣଙ୍କ ସ୍କୁଲରେ ମୁଁ ଦେଖୁଥିଲି ଗେଟ୍ରେ ଲେଖାଯାଏ, କିନ୍ତୁ ଗାଁ ଗହଳି ସ୍କୁଲରେ ଭଲ ପୁରୁଣା ମାଷ୍ଟର ଯେଉଁଠି ଥାଆନ୍ତି ସେ ଲେଖା ହେଇଥିବ ବିଦ୍ୟା ଦଦାତି ବିନୟମ। ବିଦ୍ୟାର ପ୍ରଥମ ଗୁଣ ହେଲା ବିନୟ। ଯଦି କୌଣସି ଝିଅ ପାଠ ପଢ଼ିଛି ତାର ଭଲ ଗୁଣ ହେଲା ବିନୟ, ବା ଯିଏ ପୁଅ ବି ହଉ ବିନୟ ଜାତି ପାତ୍ରତ୍ୱ, ତାର ପାତ୍ରତା ତିଆରି, ସେ ମଣିଷ ହେଲା। ଆପଣଙ୍କୁ ଟଲରେଟ୍ କରିବାକୁ ପଡ଼ିବ, ଫ୍ୟାମିଲି ଲାଇଫ ମାନେ ପରିବାର ଗୃହସ୍ଥ ଜୀବନ ମାନେ ଘର ସଂସାର ଜୀବନ ମାନେ ଆପଣ ସହ୍ୟ କରିବା ପାଇଁ ବାଧ୍ୟ ହେବେ, କିଛି ଉପାୟ ନାହିଁ, ଆପଣ ଛାଡ଼ି କୁଆଡ଼େ ଯାଇପାରିବେନି। ବିବାହ ପୂର୍ବରୁ କେତେଟା ଫ୍ୟାକ୍ଟରକୁ ଆମକୁ ଜାଣିବାକୁ ପଡ଼ିବ। ସାଧୁ ଯଦି ନ ସହିପାରିଲା ସେ କୁଆଡ଼େ ପଳେଇଯିବ, ତାର କିଛି ଅସୁବିଧା ନାହିଁ, ହିମାଳୟ ପଳେଇବ ନା ବୃନ୍ଦାବନ ପଳେଇବ ନା ବୁଲିବ ମାଗିକି ଖାଇବ। ଜଣେ ବିବାହ ହେଇଗଲା ପରେ ତାର ସହିବା ଶକ୍ତି ନାହିଁ, ସେ କୁଆଡ଼େ ଯିବ, ଡେଲି ଝଗଡ଼ା ହବ ନା। ସେଥିପାଇଁ ଶାସ୍ତ୍ର ଆମକୁ ଶୃଙ୍ଖଳିତ କରୁଛି, ମା ମାନେ ବାବା ମାନେ ତାକୁ ଶିଖେଇବେ ଏସବୁ ଜିନିଷ, ସବୁବେଳେ ଅଧୀନରେ ରହିବ। ଆଜି ଭୁଲ ହେଇଗଲା, ଦୁଇ ଜଣ ଯାକ ମିଶି ଯାଇଛନ୍ତି, ସଖୀ ସହସ୍ରକୁ ଧରିକି ଶର୍ମିଷ୍ଠା ଆଜି ଦେବଯାନୀଙ୍କୁ ଧରିକି ଆସିକି ବୁଲୁଛନ୍ତି କଣ ଭିତରେ। ଅବଲା ଶବ୍ଦ ଲଗେଇଲେ, ଅବଲା ମାନେ ଯେଉଁମାନେ ସବୁବେଳେ ସୁରକ୍ଷା ଆବଶ୍ୟକ, ଯେଉଁମାନଙ୍କୁ ପ୍ରୋଟେକ୍ସନ ଆବଶ୍ୟକ। ବାଳକ ଅବସ୍ଥାରେ ବାଲ୍ୟ ପିତୃ ବସେ ତିଷ୍ଠେ, ଯୌବନେ ଭର୍ତ୍ତୁ, ସ୍ୱାମୀ ଯୌବନ ଅବସ୍ଥାରେ ରହିବେ, ଯୌବନ ଅବସ୍ଥାରେ ସ୍ୱାମୀ ଅଧୀନରେ। ମନୁମାରାଜ ତ ଏମିତି ଲେଖୁଛନ୍ତି, ସ୍ତ୍ରୀଙ୍କୁ କଦାପି ଛାଡ଼ିକି ସେ ପର ବିଦେଶକୁ ଯିବେନି, ଖାଲି ମନୁ ମହାରାଜ ନାରୀମାନଙ୍କ ପ୍ରତି କଥା କହିଛନ୍ତି, କୁହାଯିବ ଗୋଟେ ମାସ ଲାଗିବ। ମନୁ ମହାରାଜଙ୍କର ପରାଶରଙ୍କର କେତେ ସୁନ୍ଦର ଶିକ୍ଷା ସବୁ ଅଛି। ଆଉ ସ୍ୱାମୀ ମଲା ପରେ ଭର୍ତ୍ତୁ ପ୍ରେତେ ପୁତ୍ର, ସ୍ୱାମୀଙ୍କର ମୃତ୍ୟୁ ହେଇଗଲା ପରେ ତଥାପି ବିଧବା ଅବସ୍ଥା ବି ସ୍ୱାଧୀନ ନୁହେଁ, ବିଧବା ଅବସ୍ଥାରେ ସେ ଯାଇ ମଠ ମନ୍ଦିର ବା କେଉଁଠି ବାହାରେ ରହିବା ଏ ବି ନାହିଁ, ପୁତ୍ର ଅଧୀନରେ ଇଏ ସ୍ୱତନ୍ତ୍ର ବୋଲୁଛନ୍ତି। ବ୍ୟଚରଣ କଲା ଗୀତା ଅଲି, ଅଲି ମାନେ ମଧୁମକ୍ଷୀ ମାନେ ସବୁ ବୁଲୁଛନ୍ତି, ଭ୍ରମର ମାନେ ବୁଲୁଛନ୍ତି। ନଳିନୀ ପୁନିରେ ଅବଲା ପଦ୍ମ ଫୁଟିଛି, କିଛି ପ୍ଲାଟ ପ୍ରୋଜେକ୍ଟ ନଥିଲା, ଏମିତି ବୁଲିବା ପାଇଁ ଦୁଇ ଜଣ ଯାକ ଯାଇଛନ୍ତି, ସହସ୍ର ସଖୀ ଅଛନ୍ତି, ପରିବେଶକୁ ଦେଖିଦେଲା ପରେ ଯେଉଁ ଗୋଟେ ସୁନ୍ଦର ଜଳାଶୟ ଦେଖିଲେ ଇଚ୍ଛା ହେଇଗଲା ତାଙ୍କର ସ୍ନାନ କରିବା ପାଇଁ, ସବୁ ସଖୀମାନଙ୍କ ସହିତ ସବୁ ସ୍ନାନ କରୁଛନ୍ତି। କେମିତି ବିବାହ ହେଉଛନ୍ତି ଦେଖନ୍ତୁ, ଜୟାତି ମହାରାଜ କାହିଁକି ବିବାହ ହେଲେ, ପ୍ରତିଲମ୍ବ ବିବାହ କଲେ। ତଞ୍ଜଳାଶୟ ସାଧ୍ୟ କନ୍ୟା କମଲ ଲୋଚନ ତୀରେ ନ୍ୟସ୍ତାଦୁକୂଲାନି ବିଜହୁ ସଞ୍ଚିତେ ମିଥା। ଏମିତି କୌଣସି ଯୋଜନା କରି ଯାଇନଥିଲେ ସ୍ନାନ କରିବା, ସେଥିପାଇଁ ଏକ୍ସଟ୍ରା ବସ୍ତ୍ର କେହି ନେଇନଥିଲେ। ଯେମିତି ଆମେ ଗାଧେଇବା ପାଇଁ ଯାଉଛେ ବାଥରୁମ୍ ଭିତରକୁ, ଏ ସଦାଚାର ଭଗବାନ ଗୋପୀମାନଙ୍କର ବସ୍ତ୍ର ହରଣ କରିବାର ଏ ଗୋଟେ କାରଣ, ବହୁତ ବଡ଼ ମର୍ଯ୍ୟାଦା ସ୍ଥାପନ କଲେ। ଆଉ ଗୋପୀମାନଙ୍କର ବସ୍ତ୍ର ହରଣ କଲେ, ଭଗବାନଙ୍କର ବୟସ, ଗୋପୀମାନଙ୍କର ବୟସ 3.5 ବର୍ଷରୁ 4 ବର୍ଷ ଭିତରେ ଥିଲା। ଭଗବାନ ତ ଟୋଟାଲ ବ୍ରଜରେ 12 ବର୍ଷ 12.5 ବର୍ଷ ରହିଛନ୍ତି, 11.5 ବର୍ଷରୁ 12 ବର୍ଷ, ବାକି କୁହନ୍ତୁ 10.5 ବର୍ଷରୁ 11.5 ବର୍ଷ। ବ୍ରଜ ମଥୁରା ମିଶିକି ଭଗବାନ 25 ବର୍ଷ ରହିଛନ୍ତି। ଆଉ ଗୋପୀମାନଙ୍କ ସବୁ କନିଷ୍ଠା ଗୋପୀମାନେ ଗୋଟେ ବିଧିକୁ ଭାଙ୍ଗିଦେଉଥିଲେ, କାତାୟନୀ ବ୍ରତ କରୁଥିଲେ, ଗୋଟେ ବିଧିକୁ ଭାଙ୍ଗି ଦେଉଥିଲେ। ବ୍ରତ କରିବା ପିଲାଙ୍କ ପାଇଁ, ସେ ଛୋଟ ପିଲା ହୁଅନ୍ତୁ ବଡ଼ ପିଲା ହୁଅନ୍ତୁ, ତାଙ୍କ ପାଇଁ ନିୟମ ରହିବା ଦରକାର। ନିୟମ କ'ଣ ନା, ଉଲଗ୍ନ ହେଇକି ସ୍ନାନ କରୁଥିଲେ। ଛୋଟ ପିଲା ତାଙ୍କର କ'ଣ ଅଛି, 4-5 ବର୍ଷର ପିଲା ଫୋପାଡ଼ି ଦେଇକି, ଆମର ତ ମନେ ଅଛି, ଆମମାନେ 9ମ ଶ୍ରେଣୀ 10ମ ଶ୍ରେଣୀ ପଢ଼ିଲା ବେଳକୁ ପ୍ୟାଣ୍ଟ ଫୋପାଡ଼ି ଦେଇକି ପୋଖରୀ ଡେଉଥିଲୁ। ଏସବୁ ଆଜିକାଲି ଛୋଟ ପିଲାମାନଙ୍କର ପରିସ୍ଥିତି ଅଲଗା ହେଇଗଲାଣି। ଆମେ କଲେଜ ପଢ଼ିଲା ପର୍ଯ୍ୟନ୍ତ ତା ଉପର ପର୍ଯ୍ୟନ୍ତ ବି ଜାଣୁନଥିଲୁ ଏସବୁ କ'ଣ ସଂସାର, ଏସବୁ କିଛି ଜ୍ଞାନ ନଥିଲା। ଛୋଟ ପିଲାମାନଙ୍କର ଆଜିକାଲି ପରିବେଶ ଦେଖୁଛନ୍ତି, କଳିର ପ୍ରଭାବ କିଭଳି, ପିତାମାତାର ସଂସ୍କାର ପଳାଉଛି, ସମାଜର ସଂସ୍କାର ପଳାଉଛି। ଗୋଟେ ଛୋଟ ବାଳକ ସେ ଜାଣିଦେଲାଣି କାମ ଜିନିଷ କ'ଣ, ସମାଜ କି ଅବସ୍ଥାକୁ ଯିବ ଆଜ୍ଞା। କାରଣ ପିତାମାତାର ସଂସ୍କାର ସେ ଜନ୍ମ ହେଉଛି, ପରିବେଶ ସଂସ୍କାର ଅଲଗା ହେଇଗଲା। ଗୋପୀମାନେ ଛୋଟ ବାଳକ ବାଳିକା ଥିଲେ, ସବୁ ସ୍ନାନ କରୁଥିଲେ ବସ୍ତ୍ର ରଖିଦେଇ, ଭଗବାନ ସେଥିପାଇଁ ବସ୍ତ୍ର ଗ୍ରହଣ କରି ଶିଖେଇଲେ, ତୁମେ ଗୋଟେ ବିଧିକି ଭାଙ୍ଗୁଛ, ବ୍ରତ କରୁଛ କିନ୍ତୁ ଉଲଗ୍ନ ହେଇ ସ୍ନାନ କରୁଛ। ବାଥରୁମ୍ରେ ବି କେହି ବି ସ୍ନାନ ଜଳରେ ସ୍ନାନ କରୁଛନ୍ତି ନା, ଜଳ ଦେବତା ବରୁଣ ଦେବତା ଅଛନ୍ତି, ବସ୍ତ୍ର ରଖିକି ସ୍ନାନ କରାଯିବ, ଗୋଟେ ବସ୍ତ୍ର ପିନ୍ଧିକି ସ୍ନାନ କରାଯିବ। ଏପରିକି ସାଧୁମାନେ ସ୍ନାନ କଲେ ବି କୌପିନ ମାରିକି ସ୍ନାନ କରିବେ, ବିଧି ଅଛି। ଇଏ ବସ୍ତ୍ରକୁ ରଖିଦେଇଛନ୍ତି କାରଣ ଏକ୍ସଟ୍ରା ବସ୍ତ୍ର କେହି ନେଇନଥିଲେ, ସମସ୍ତେ ଦେଖିଦେଲେ ସୁନ୍ଦର ପଦ୍ମ ପୋଖରୀ ଅଛି, ଅଳି ଅଲିକୁଳ ମାନେ ବୁଲୁଛନ୍ତି, ଏଠି ସ୍ନାନ କରିବା ଆଉ ସ୍ନାନ କରୁଛନ୍ତି। ଆଉ ତୀରେ ନ୍ୟସ୍ତ ଦୁକୁଲାନି, ଦୁକୁଲାନି ମାନେ ବସ୍ତ୍ର, ତୀରେ ନ୍ୟସ୍ତ ସମସ୍ତେ ନିଜ ନିଜର ବସ୍ତ୍ରକୁ କାଢ଼ିଲେ ରଖିଦେଲେ କୂଳରେ, ଶର୍ମିଷ୍ଠା ବି ରଖିଲେ, ଦେବଦାନୀ ବି ରଖିଲେ, ଆଉ ସଖୀମାନେ ବି ରଖିଲେ। ଜଳ ଭିତରେ ପ୍ରବେଶ କରିକି ଉଭୟ ଉଭୟକୁ ବିଜହୁ ସିଞ୍ଚିତ ମିଥଃ, ପରସ୍ପର ଜଳ ଫୋପଡ଼ା ଫୋପଡ଼ି ହେଉଛନ୍ତି। ଏହି ସମୟ ଭିତରେ ଏ ଦୈବ ଘଟଣା କେମିତି ଦେଖନ୍ତୁ, ସେଟା ଶିବଜୀଙ୍କର ଯିବା ଆସିବା ରାସ୍ତା ନୁହେଁ, ଶିବଜୀଙ୍କର ସେଟା ଯିବା ଆସିବା ରାସ୍ତା ନୁହେଁ, କିନ୍ତୁ ଭଗବାନଙ୍କର ଘଟଣା, ପ୍ରଭୁ ଆଜି ନନ୍ଦୀଶ୍ୱରଙ୍କ ଉପରେ ଚଢ଼ିକି ସେଇ ରାସ୍ତାରେ ଆସୁଛନ୍ତି। ବିଖ୍ୟାବ୍ରଜନ୍ତମ୍ ଗିରିଶାମ୍ ସହଦେବାବୃଷସ୍ଥିତମ୍ ସହସା ଉତ୍ତିଜ୍ୟ ବାଂଶାଂସି ପରିଧୂପ୍ରୀଡ଼ିତା ସ୍ତ୍ରୀୟ। ବହୁତ ସୁନ୍ଦର, ଉଚ୍ଚକୂଳର ନାରୀ ନା, ଗୋଟେ ପରିବେଶକୁ ଦେଖି ଇଚ୍ଛା ହେଇଗଲା ସ୍ନାନ କରିବା ପାଇଁ, ସ୍ନାନ କରୁଛନ୍ତି, କିନ୍ତୁ ଭଗବାନଙ୍କର ଏଭଳି ବ୍ୟବସ୍ଥା, ଗିରିଶ ଯେ କୈଳାସବାସୀ, କୈଳାସର ବର୍ଣ୍ଣନା ଆପଣମାନେ ଶୁଣିବେ ଦକ୍ଷ ଯଜ୍ଞ କେତେବେଳେ, କେତେ ସୁନ୍ଦର କୈଳାସ, କୈଳାସରେ ଗନ୍ଧର୍ବ ସିଦ୍ଧ ଚାରଣ ଏମାନେ ସବୁବେଳେ ସଂକୁଳ ହେଇକି ରୁହନ୍ତି, ସବୁବେଳେ ଭଗବତ ଜ୍ଞାନ ଭଗବତ ଚର୍ଚ୍ଚା। ଆଉ ଶିବଜୀଙ୍କର ଘର ଦ୍ୱାର ନାହିଁ, ଆମେ ଶିବଜୀଙ୍କ ପାଇଁ ମନ୍ଦିର କରିଛେ, କିନ୍ତୁ ଶିବଜୀ ସବୁବେଳେ ରୁହନ୍ତି ବଟବୃକ୍ଷ ମୂଳେ, ବଟବୃକ୍ଷ ମୂଳେ। ସଂସାରର ଦୁଇ ଦେବତାଙ୍କର ଦୁଇ ବୃକ୍ଷ ହେଉଛି ଅତି ପ୍ରିୟ। ଏ ବାବା ବସ, ଅତି ରୋଗୀ ଯେଉଁମାନେ, ଅତି ଦୁଃଖ ଯେଉଁମାନେ ପାଆନ୍ତି, ବଟବୃକ୍ଷ ଦେଖିଛନ୍ତି ନା, ମାଆ ମାନେ ସବୁ ପାଣି ଦିଅନ୍ତି। ପ୍ରାଚୀନ ବଟବୃକ୍ଷ ଶିବଜୀଙ୍କର ଭାରି ପ୍ରିୟ ସ୍ଥାନ। ଅତି ରୋଗ ଯେଉଁମାନେ କଷ୍ଟ ଭୋଗ କରୁଛନ୍ତି, ସେମାନେ ବରଗଛରେ ଜଳ ଦେଇକି ପ୍ରଣାମ କରିବା ଦରକାର, ପ୍ରଭୁ ଏଇଟା ଆପଣଙ୍କ ସ୍ଥାନ, କାରଣ ଶିବଜୀ ବହୁତ ଭଲ ପାଆନ୍ତି। ମନ୍ଦିରରେ ରହିଲା ମାନେ ଶିବଜୀଙ୍କୁ ଅଡ଼ୁଆ କରିବେ, ଘର ଦ୍ୱାର ମାନେ ସମସ୍ତେ ଆସି ମାଗିବେ ପ୍ରଭୁ ଏହା ଦିଅ ପ୍ରଭୁ ଏହା ଦିଅ। ସେଥିପାଇଁ ଶିବଜୀ ବେଶ ସମୟ ଏଠି ରୁହନ୍ତିନି, ଏଇଠି ତାଙ୍କୁ ଆପଣ ରଖିଥିଲେ ସିଏ ପଳେଇବେ, ସେ ରୁହନ୍ତି ବଟବୃକ୍ଷରେ, ଆଉ ବିଷ୍ଣୁ ବୃକ୍ଷାନାମ ଅସୁସ୍ଥାନ ଅସୁସ୍ଥ ବୃକ୍ଷରେ। ଇଏ ଆଜିକାଲି ରାଜାମାନେ ଜାଣନ୍ତିନି, ଯେଉଁଠି ଯେଉଁ ବୃକ୍ଷ ପାଉଛନ୍ତି ଲିମ୍ବ ବୃକ୍ଷ ଦାରୁ ରାସ୍ତା ଆମର ଚଉଡ଼ା ଦରକାର, ଆମର ଗାଡ଼ି ଚଢ଼ିବୁ କାଠ ସବୁ ସବୁ ବୃକ୍ଷ କାଟି ଉଡ଼େଇ ଦିଅ ବାସ। ଯିଏ ବଞ୍ଚିବା ସାଧୁ, ବୃକ୍ଷ ହେଉଛି ବଞ୍ଚିବା ସାଧୁ, ସେ କାହାର ଉପକାର କରେ ନା, କାହାର ନଷ୍ଟ, ତା ଜୀବନ କେବଳ ପରର ଉପକାର। ମରିଗଲା ପରେ ବି କାମରେ ଲାଗୁଛି, କବାଟ କରିକି ତାକୁ ଆମେ ଜାଳିଲା ପରେ ଅଙ୍ଗାର ହେଉଛି ତାକୁ ପୁଣି ଜାଳୁଛି, ତାପରେ ପାଉଁସ ହେଉଛି ତା ଘରେ ଲିପୁଛି। ବିନା କାରଣରେ ବୃକ୍ଷ କଟା ଚାଲିଛି, ସରକାର କ'ଣ କୁହାଯିବ? ସରକାର ତ ସରକାର ଭାଗ ଶୁଣିବା ଦରକାର। ଯେଉଁଦିନ ଭାରତର ନେତାମାନେ ଭାଗବତ ପଢ଼ିବେ, ଗୀତା ପଢ଼ିବେ, ସେଇଦିନ ଭାରତର ଲୋକମାନଙ୍କର ପରିବର୍ତ୍ତନ ହେବ। ସେମାନେ ନିୟମ ବନେଇବେ, ମାନେ ଭାରତବର୍ଷ ନର୍କରୁ ଆହୁରି ହୀନ ହେଇଯିବ। ଏଇ ଯେଉଁ ମଦମାଂସ ରାଜ୍ୟ ଚାଲିଛି, ଅସୁର ରାଜ୍ୟ, କ'ଣ ଅବସ୍ଥା ରହିବ ଜାଣନ୍ତି ନା? ବୃକ୍ଷମାନଙ୍କୁ କାଟି ଦେଉଛନ୍ତି, ଶିବଜୀ ବୃକ୍ଷ ମୂଳ ରୁହନ୍ତି, ଗିରିଶ ସବୁବେଳେ ଭାଗବତ କଥା, ସବୁବେଳେ ପ୍ରେମର ଉଲ୍ଲସିତ ଅବସ୍ଥା ରୁହନ୍ତି ସତୀଙ୍କୁ ନେଇ। ପଞ୍ଚମ ସ୍କନ୍ଧ ଭାଗବତରେ, ଚତୁର୍ଥ ସ୍କନ୍ଧ ଭାଗବତରେ ବର୍ଣ୍ଣନା କରାଯାଇଛି ମୋବାଇଲ ମାଇକ୍ ଫୋନ୍ ପାଖରେ ମୋବାଇଲ ରଖିବେନି, ମେସିନ୍ ପାଖରେ। ସେତେବେଳେ ଅଳକାନନ୍ଦା ବୋଲି ନଦୀ ଅଛି କୈଳାସରେ, ମୁଁ ଆପଣଙ୍କୁ ଯେହେତୁ ଶିବଜୀଙ୍କର ମନ୍ଦିର, ଶିବଜୀଙ୍କ ବିଷୟରେ 2 ମିନିଟ୍ କହିବାକୁ ପଡ଼ିବ। କେତେଟା ବିଧି ଅଛି, ଯେଉଁ ପ୍ରଭୁଙ୍କ ପାଖରେ ଆମେ କଥା କହୁଛେ ତାଙ୍କର ପ୍ରସଙ୍ଗ ଆଇଲେ କିଛି କହିବାକୁ ପଡ଼ିବ। ସ୍ନାନ କରନ୍ତି ସତୀ ଅଳକାନନ୍ଦାରେ, ବହୁତ ସୁନ୍ଦର ନଦୀ। ଏଠି କହୁଛନ୍ତି ବିକ୍ଷମ ବ୍ରଜନ୍ତମ ଗିରିଶମ, ଶର୍ମିଷ୍ଠା ସହିତ ଦେବଯାନୀ ସ୍ନାନ କରୁଛନ୍ତି। ବିକ୍ଷମ ଦେଖିଦେଲେ, ଦୂରରୁ ଦେଖିଦେଲେ, କିଏ ଆସୁଛନ୍ତି ନା ଗିରିଶମ ସହ ଦେବ୍ୟା, ଦେବୀଙ୍କ ସହିତ ଆସୁଛନ୍ତି, ସତୀଙ୍କ ସହିତ। ଇଏ ମର୍ଯ୍ୟାଦା, ସବୁବେଳେ ସ୍ତ୍ରୀଙ୍କୁ ଧରିକି ଯାଆନ୍ତି। କେଉଁଥିରେ ଆସୁଛନ୍ତି? ବୃଷସ୍ଥିତ, ବୃଷଙ୍କ ଉପରେ, ନନ୍ଦୀଙ୍କ ଉପରେ। ବହୁତ ଲୋକ ହିନ୍ଦୁ ଧର୍ମକୁ ବି କ୍ରିଟିସାଇଜ୍ କରନ୍ତି, ଶିବଜୀଙ୍କୁ କ୍ରିଟିସାଇଜ୍ କରନ୍ତି, ଆରେ ଇଏ କେମିତିଆ କଥା, ଗୋମାତାଙ୍କ ଉପରେ ଚଢ଼ୁଛନ୍ତି ଶିବଜୀ। ଇଏ ଯେତେ ଦେଖିବେ ଓଲଟା ପ୍ରଶ୍ନ ସବୁ ହିନ୍ଦୁ ଲୋକଙ୍କର। ଆପଣ ମୁସଲମାନ କଲଚର୍କୁ ବି ଯିବେ ବା ଖ୍ରୀଷ୍ଟିଆନ କଲଚର୍କୁ ବି ଯିବେ, ସେଠି ଯେଉଁ ଶିବ ମନ୍ଦିର ଅଛି, ଯାହା ବିଷ୍ଣୁଙ୍କର ମନ୍ଦିର, ସେମାନେ ହିନ୍ଦୁ ଧର୍ମକୁ ସବୁ ମାନନ୍ତି ନା? ଏଇଟା ପ୍ରମାଣ ଜିନିଷ, ଯେତେ ଓଲଟା କଥା ସବୁ ହିନ୍ଦୁ ଲୋକଙ୍କର, ତାଙ୍କୁ ମୋଟେ ଏଇଟା ଭଲ ଲାଗୁନି। ପେପର ଯାହା ପଢ଼ିବେ ଠିକ, ନ୍ୟୁଜ୍ ଯାହା ପଢ଼ିବେ ଠିକ, କିନ୍ତୁ ଗୀତା ଭାଗବତ ଏଇଟା ଭୁଲ, ତାହେଲେ ଏଇଟା ଆମକୁ ମ୍ୟାଚ୍ କରୁନି ଆମ ମନକୁ। ଆମେ ଗାଡ଼ି ଚଢ଼ୁଛୁ, ଶିବଜୀ କାହିଁକି ଏଇଟା ଚଢ଼ିବେ? ଆରେ ଭଗବାନ ଶିବଜୀଙ୍କୁ ଦେଇଛନ୍ତି, ନମ ବ୍ରହ୍ମଣ୍ୟ ଦେବାୟ ଗୌରମାନ୍ୟ ହିତାୟ, ଭଗବାନ ଗାଈ ଚରଉଥିଲେ, ଗୋପୂଜା କରୁଥିଲେ, କିନ୍ତୁ ଶିବଜୀଙ୍କ ଏଟାକୁ ସେ ସାଙ୍କ୍ସନ୍ କରିଛନ୍ତି, ତୁମେ ଏଇଟା ନିଅ, କିନ୍ତୁ ଭଗବାନ ବିଷ୍ଣୁ ନିଜେ ଗରୁଡ଼ ଚଢ଼ନ୍ତି। ହିନ୍ଦୁ ଧର୍ମ କୌଣସି, ଆରେ ଭଗବାନ ଯାହାକୁ ଯାହା ସାଙ୍କ୍ସନ୍ କରିଛନ୍ତି ସେ ମାଲିକ, ସେ ଜାଣନ୍ତି, ଆମେ ତାଙ୍କ ଉପରେ କ୍ରିଟିସାଇଜ୍ କିଛି କରିବା ଆବଶ୍ୟକ ନାହିଁ। ସେ ତାଙ୍କ ଉପରେ ବୃଷା ହାତରେ ଖୁସି ବହୁତ, ଭଗବାନ ପୂଜା କଲାବେଳେ ଭଗବାନଙ୍କର ଭକ୍ତଙ୍କୁ ଶିବଜୀଙ୍କୁ ବିଷ୍ଣୁ ଦେଇଛନ୍ତି ଶିବଜୀଙ୍କୁ, କିନ୍ତୁ ନିଜେ ଗରୁଡ଼ ଚଢ଼ନ୍ତି। ଗରୁଡ଼ କ'ଣ ଖାଆନ୍ତି? ମାଛ, ବୁଝୁଛନ୍ତି ନା? ଭଗବାନ ମନା କରୁଛନ୍ତି, ଏଣେ ମୋତେ କହୁଛନ୍ତି ପତ୍ରମ ପୁଷ୍ପମ ଫଲମ ତୟମ ଜମା ଭକ୍ତ ପ୍ରୟଚ୍ଛନ୍ତି। ଲୋକ ପ୍ରଶ୍ନ କରିବେ, ଆରେ ଗରୁଡ଼ ତ ମାଛ ଖାଉଛନ୍ତି, ଆମେ ମାଛ ଖାଇଲେ ଆଜ୍ଞା କ'ଣ ଅସୁବିଧା ହେଲା? ଆଜ୍ଞା, ଗରୁଡ଼ ତାଙ୍କ ପଙ୍ଖରୁ ବେଦଧ୍ୱନି ଆସେ, ସୁପର୍ଣ୍ଣା କେ ବିଷ୍ଣୁ କେଉଁଆଡ଼େ ଯାଉଛନ୍ତି ଦେବତାମାନେ କେମିତି ଜାଣନ୍ତି? ଆଜ୍ଞା, ଦେବଲୋକରେ ଜାଣିବେ ବିଷ୍ଣୁ ଏଇ ଦିଗରେ ଦେଖାଲେ, ବେଦଧ୍ୱନି ପଙ୍ଖ କାଢ଼ିବା ମାନେ ବେଦଧ୍ୱନି ହବ। ଆରେ ସିଏ ପକ୍ଷୀ, ତାଙ୍କ ପାଇଁ କ'ଣ ଦରକାର? ପ୍ରଭୁ ସାଙ୍କ୍ସନ୍ କରିଛନ୍ତି। ଗରୁଡ଼ ଆମିଷ ଖାଇଲା ପରେ ତାଙ୍କ ସ୍ୱଭାବରେ କିଛି ପରିବର୍ତ୍ତନ ନାହିଁ, କିନ୍ତୁ ମଣିଷ ଆମିଷ ଖାଇଲା ପରେ ତାର ସ୍ୱଭାବର ପରିବର୍ତ୍ତନ। ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେଉଛି, ସିଂହ ମାଂସ ଖାଉଛି କିନ୍ତୁ ବର୍ଷକୁ ଥରେ, କେହି କେହି କୁହନ୍ତି 12 ବର୍ଷର ଥରେ ସେ ସିଂହିନୀ ନିକଟକୁ ଯିବ, ତାର ତ ସ୍ୱଭାବର ପରିବର୍ତ୍ତନ ହୁଏ। କୁକୁର ବିଷ୍ଠା ଖାଉଛି, ବିରାଡ଼ି ଆମିଷ ଖାଉଛି, ପଶୁଙ୍କର ସ୍ୱଭାବ ଦେଖୁନ ଠିକ୍ ସ୍ୱଭାବ ଅଛି। ମନୁଷ୍ୟକୁ ଏତେ ପ୍ରକାର ରେଷ୍ଟ୍ରିକ୍ସନ୍ କାହିଁ କରାଯାଇଛି? ମନୁଷ୍ୟ ଏ ଆହାର ଗୁଡ଼ିକ କଲା ମାନେ ତାର ତାମସିକ ଗୁଣ ଆସିବ, ତା ସ୍ୱଭାବଟା ପରିବର୍ତ୍ତନ ହେଇଯିବ, କି ଯୁକ୍ତି କରିବା ଉଚିତ ନାହିଁ। ଭାଗବତରେ ବା ରାମାୟଣ ମହାଭାରତରେ ଯାହା ସେଇଟା ଯୁକ୍ତିର ବିଷୟ ନୁହେଁ, ସିମ୍ପଲି ୟୁ ହାଭ୍ ଟୁ ଆକ୍ସେପ୍ଟ ଇଟ୍। କେବଳ ସରଳ ଚିତ୍ର ଗ୍ରହଣ କରିଲେ ଆମର କଲ୍ୟାଣ ହବ। ବୃଷ ଉପରେ କିଛି ଲୋକ ତ କମ୍ପ୍ଲେନ୍ କଲେ, ଶିବଜୀଙ୍କ ମୁହଁରେ କମ୍ପ୍ଲେନ୍ କଲେ ଶିବଜୀ ସତୀ, ଏ ଯେ କହୁଛନ୍ତି ନା ସହ ଦେବ୍ୟା ବୃଷ ସ୍ଥିତମ, ଦେଖିଲେ ସମସ୍ତେ ଦେଖୁଛନ୍ତି ଆରେ ଶିବଜୀ ଆଇଲେ, ଶିବଜୀ ଆଇଲେ, ବୃଷ ଉପରେ ଯୋଡ଼ି କଥା ବାର୍ତ୍ତା ହଉଛି। ଶିବଜୀ ଥରେ ସତୀଙ୍କୁ ଧରିକି ଯାଉଛନ୍ତି, କିଛି ଲୋକ ଦେଖିଲେ ବାଟରେ କହିଲେ ଦେଖ ଦେଖ ଏ ଶିବଜୀଙ୍କର ବୁଦ୍ଧି ନାହିଁ, ଲୋକ ମତ ହେଉଛି ଏଇଆ, ଶିବଜୀଙ୍କର ଦୟା ବୋଲି କିଛି ନାହିଁ। ଯେ ଭଗବାନ ବାହାନଟାକୁ ଦେଲେ ଏତେ ବଡ଼ ସ୍ତ୍ରୀ ଆସକ୍ତି, ସ୍ତ୍ରୀକୁ ବସେଇକି ଧରିଯାଉଛୁ। ଶିବଜୀ କହିଲେ ସତୀ ଗୋଟେ କାମ କର, ଦେଖୁଛ ନା ଲୋକ କ'ଣ କହୁଛନ୍ତି, ତୁମେ ଉପରେ ବସ ମୁଁ ତଳେ ଚାଲି, ତୁମେ ବସ। ତଳେ ଚାଲି ଚାଲିଆ ଗଲେ କିଛି ବାଟ ଗଲା ପରେ ଆଉ ଜଳ ଲୋକ ଦେଖିଲେ କହିଲେ ଦେଖ ଦେଖ ଏଇଟା କେତେ ସ୍ତ୍ରୈଣଟା, ଏଡ଼େ ବୋକା ଶିବଜୀ, ସ୍ତ୍ରୀଟା ଚାଲିଛି, ସ୍ତ୍ରୀ କେତେ ଭଲ ପାଉଛନ୍ତି, ସ୍ତ୍ରୀକି ବସେଇଛନ୍ତି ଉପରେ ନିଜେ ଚାଲୁଛନ୍ତି। କହିଲେ ସତୀ ଓଲି ଆସ, ତାପରେ ଖାଲି ବୃଷଭ ଚାଲିଲେ ଏ ଦୁଇଜଣ ଚାଲିଲେ, ଟିକେ ଆଗକୁ ଗଲା ପରେ ଆଉ ଜଳ ଲୋକ ଚାଲେ। କହିଲେ ଦେଖ କେଡ଼େ ହୁଣ୍ଡା, ଭଗବାନ ଦେଇଛନ୍ତି ବାହାନ, ଦୁଇଜଣ ଜଣ ଚାଲିକି ଯାଉଛନ୍ତି। କହିଲେ ଶିବଜୀ କହିଲେ ସତୀ ଦେଖ ଆମେ ଯାହା କରୁଥିଲେ ପୂର୍ବରୁ ସେଇଟା ଠିକ୍ ଥିଲା, ଲୋକ କଥାରେ ହେଲେ ଆମେ ପାଗଳା ହେଇଯିବା, ଆମେ ଯାହା କଲେ ବି ଲୋକ କହିବେ, ଲୋକ ମତରେ ଭଗବାନ ମତ ମିଳିବନି। କେତେବେଳେ ପ୍ରଭୁ ଯେଉଁ ବ୍ୟବସ୍ଥା କରିଛନ୍ତି ମାନବାକୁ ପଡ଼ିବ। ସତୀଙ୍କ ସହିତ ସହଦେବ୍ୟା ଦେବୀଙ୍କ ସହିତ ଆସୁଛନ୍ତି ବୃଷସ୍ଥିତମ, ଆଉ ସହସା ଉତ୍ତୀର୍ଯ୍ୟ ସାଙ୍ଗେ ସାଙ୍ଗେ ଜଳରୁ ଉଠି ପଡ଼ିଲେ, ଇଏ ହେଉଛି ତାଙ୍କର ଭଲ ଗୁଣ। କେବଳ ନାରୀମାନେ ଜଣଙ୍କର ଦୃଶ୍ୟ ଦେଖିକି ବଣରୁ ଉଠିନଥିଲେ, ଜଳରୁ ଉଠିନଥିଲେ, ସେ କିଏ ସୁଖଦେବ। ଭାଗବତରେ ତିନି ଜାଗାରେ ଏଇ ଦୃଶ୍ୟ ଅଛି, ନଳକୁବେର ମଣିଗ୍ରୀବ ଆଜି ଅଭିଶାପ ପାଇଗଲେ, କୁବେର ପୁତ୍ର ହେଇକି ଆଜି ବୃକ୍ଷ ଜନ୍ମ ପାଇଲେ, ଏଇ ଭୁଲ ଯୋଗୁଁ ନାରୀମାନେ ଦେଖିଦେଲେ ନାରଦ ମୁନିଙ୍କୁ ବସ୍ତ୍ର ନେଇଗଲେ, କିନ୍ତୁ ଇଏ ଦୁଇଜଣ ଯାକ ଉଲଗ୍ନ ହେଇକି ନାରୀମାନଙ୍କ ସହିତ ଜଳ କ୍ରୀଡ଼ା କରୁଛନ୍ତି, ଅଭିଶାପ ଦେଇଦେଲେ। ଦ୍ୱିତୀୟ ଘଟଣା, ନାରୀମାନେ ସାଙ୍ଗେ ସାଙ୍ଗେ ବସ୍ତ୍ର ନେଇଗଲେ, କିନ୍ତୁ ସୁକତମ ଗୋସ୍ୱାମୀଙ୍କ ସମୟରେ ବସ୍ତ୍ର ନେଇନାହାନ୍ତି, ସେଇଭଳି ସ୍ନାନ କରୁଛନ୍ତି, କିନ୍ତୁ ବ୍ୟାସଦେବ ଗଲାବେଳେ ବସ୍ତ୍ର ନେଲେ। ବ୍ୟାସଦେବ ପଚାରିଲେ ଆରେ ନାରୀଗଣ, ମୁଁ ତ ବୃଦ୍ଧ, ମୋର ପୁତ୍ର ଯେ ଷୋଡ଼ଶ ବୟସର ଯୁବକ, ପ୍ରତି ଅଙ୍ଗରେ ଯୌବନର ପରିପୁଷ୍ଟ ତାଙ୍କର ଅଛି, ତୁମେ ତାଙ୍କୁ ଦେଖିଲ ବସ୍ତ୍ର ପିନ୍ଧିଲଣି, ଆମକୁ ଦେଖିକି ମୁଁ ବୁଢ଼ା ଲୋକ, ମୋତେ ଦେଖି କ'ଣ ବସ୍ତ୍ର ପିନ୍ଧିଲ? କହିଲେ ସ୍ତ୍ରୀ ପୁମ୍ଭାନତ ବିବେକ୍ତ ଦୃଷ୍ଟି, ଆପଣଙ୍କର ସୁତସ୍ତ ବିବେକ୍ତ ଦୃଷ୍ଟି, ଆପଣଙ୍କର, ଆପଣ ଭଗବାନଙ୍କର ଅବତାର, କିନ୍ତୁ ଆପଣଙ୍କର ବିବେକ୍ତ ଦୃଷ୍ଟି, ଦୁଇଟା ଦୃଷ୍ଟି ଅଛି, ଆପଣ ଜାଣିପାରୁଛନ୍ତି ପୁରୁଷ କିଏ ସ୍ତ୍ରୀ କିଏ, କିନ୍ତୁ ଆପଣଙ୍କ ପୁଅ ତାହା ଉର୍ଦ୍ଧ୍ୱରେ, ସେ ସଂସାରରେ ପୁରୁଷ କିଏ, ସ୍ତ୍ରୀ କିଏ, ବୃକ୍ଷ କିଏ, ଲତା କିଏ ଜାଣନ୍ତି ନା, କେବଳ ଭଗବାନ ଜାଣନ୍ତି ତାଙ୍କର ବିଭକ୍ତ ଦୃଷ୍ଟି। ନାରୀମାନେ କେଉଁ ପଣ୍ଡିତ ଥିଲେ କି ନାରୀମାନେ ସୁଖଦେବକୁ ଦେଖିକି ସୁଖଦେବଙ୍କ ସ୍ଥିତି ଜାଣିପାରୁଛନ୍ତି, ଚିନ୍ତା କର କିଭଳି ମହାତ୍ମା ସିଏ, ସିଏ ଭାଗବତ କହୁଛନ୍ତି, ତା ଭିତରେ ଭୁଲ କ'ଣ ଅଛି? ସୁଖଦେବ କ'ଣ ନାରୀମାନେ ଜାଣିପାରୁଛନ୍ତି, ଏଠି କହୁଛନ୍ତି ସହସା ଉତ୍ତୀର୍ଯ୍ୟ ବାଂଶା ଆସି ପର୍ଯ୍ୟୁ ବ୍ରିଡ଼ିତାମ ସ୍ତ୍ରୀୟ, ଲଜ୍ଜା ଆସିଗଲା, ଶର୍ମିଷ୍ଠାଙ୍କର ଲଜ୍ଜା ଆସିଲା, ସଖୀମାନଙ୍କର ଲଜ୍ଜା ଆସିଗଲା, ଆଉ ଲଜ୍ଜା କାହାର ଆସିଲା, ଦେବଯାନୀଙ୍କର। ଲଜ୍ଜା ହେଉଛି ନାରୀର ଗୋଟେ ବହୁତ ବଡ଼ ସମ୍ପତ୍ତି, ଲଜ୍ଜା ନାରୀଶ୍ୟ ଭୂଷଣ। ପ୍ରଭୁପାଦ କହନ୍ତି ଦିସ୍ ଇଜ୍ ଦି କଣ୍ଟ୍ରୋଲ ଭେଲ୍, ଯେମିତି ଗାଡ଼ିର ଆପଣ ଯାଉଛନ୍ତି ଏକ୍ସପ୍ରେସ୍ରେ, ସେଠି ଲେଖା ହେଇଛି ନା କ'ଣ, ଗାଡ଼ିରେ ଅସୁବିଧା ହେଲେ ଚେନ୍ ଟାଣି ଭେଲ୍ ମାରିଦେଉଛନ୍ତି, କ'ଣ ଏଇଟା କହୁଛନ୍ତି ଆପଣ, ଚେନ୍ ଟାଣୁଛନ୍ତି, ଗ୍ୟାସ୍ ବାହାରିଯାଉଛି। ପ୍ରଭୁପାଦ କହୁଛନ୍ତି ଦିସ୍ ଇଜ୍ କଣ୍ଟ୍ରୋଲ ଭେଲ୍, ଦି ସାଇନସ୍ ଇଜ୍ ଦି କଣ୍ଟ୍ରୋଲ ଭେଲ୍ ଅଫ୍ ଏ ହୋମ୍ୟାନ୍, ୱାନ୍ସ ଇଟ୍ ଇଜ୍ ଲୁଜୁନ୍ ଇଟ୍ କ୍ରିଏଟ୍ ଏ ଗ୍ରେଟ୍ ହେଭୋକ୍ ଇନ୍ ଦି ସୋସାଇଟି ବାଇ ଆଡଲ୍ଟେସନ୍। ପ୍ରଭୁପାଦ ଲେଖୁଛନ୍ତି ଲଜ୍ଜା ହେଉଛି ଭଗବାନଙ୍କର ଗୋଟେ ବହୁତ ବଡ଼ ଦାନ ନାରୀ, ୟାଦ୍ୱାରା ସେ ସଂସାର ବହୁତ କାର୍ଯ୍ୟ କରିପାରିବ, ବହୁତ କାର୍ଯ୍ୟ। ୱାନ୍ସ ପ୍ରଭୁପାଦ ୱାନ୍ସ ଇଟ୍ ଇଜ୍ ଲୁଜ୍ ରିଗ୍ରେଟ୍ ଏ ଗ୍ରେଟ୍ ହେବ ଇନ୍ ଦି ସୋସାଇଟି। ଥରେ ଯଦି ଲଜ୍ଜା ଜଣେ ଛାଡ଼ିଦେଲା ଗୋଟେ ନାରୀ, ସମାଜରେ ବହୁତ ଉତ୍ପାତ ତିଆରି କରିଦେବ ସେ, ଆଉ ସମାଜ ତାକୁ ଭୋଗ କରୁଛି। ଆଜି ସେଥିପାଇଁ ଲେଖିଲେ ଗୃହେଷୁ ତନୟା ଭୂଷା, ନାରୀର ଭୂଷଣ କ'ଣ, ଘରର ଭୂଷଣ କ'ଣ, ଘର ଆପଣ ଯେତେ ସଜାନ୍ତୁ ତନୟା ହେଉଛି ଭୂଷା, ପୁଅ ପିଲା ହେଉଛି ଘରର ଭୂଷଣ। ଗୃହେଷୁ ତନୟା ଭୂଷା, ଭୂଷା ସଭାସୁ ପଣ୍ଡିତ, ଗୋଟେ ସଭା ବସିଛି ସେ ସଭାର ଭୂଷଣ ହେଉଛନ୍ତି ପଣ୍ଡିତ, ଯେ ବିଦ୍ୱାନ ବିଜ୍ଞ ଲୋକ ଥିବେ। ଦ୍ରୌପଦୀ ସେଇ କଥା କହିଲେ ନା, ଆଉ ବସ୍ତ୍ରହରଣ ବେଳେ ଆଉ ନସନ୍ତି ସଭା ନଜତ୍ର ବୃଦ୍ଧା, ସେ ସଭା ସଭା ନୁହେଁ ଯେଉଁ ସଭାରେ ପଣ୍ଡିତମାନେ ବୃଦ୍ଧମାନ ନଥାନ୍ତି। ବୃଦ୍ଧମାନେ ଥିଲେ, ପିତାମହ ଭୀଷ୍ମ ଥିଲେ, କହିଲେ ହଁ ସେ ବୃଦ୍ଧ ବୃଦ୍ଧ ନୁହନ୍ତି ବା ସେ ସଭା ସଭା ନୁହେଁ ଯେଉଁଠି ପଣ୍ଡିତ ମୁଖ ଖୋଲିକି ଦୁଇପଦ କହିପାରେ। ସେଥିପାଇଁ ସେଟାକୁ ଅସତ ସଭା କହିଲେ। କୁନ୍ତି କହିଲେ ଏଟା ସଭା ନୁହେଁ ଯେଉଁଠି ଦ୍ରୋଣାଚାର୍ଯ୍ୟ ବ୍ରାହ୍ମଣ ବସିଥିଲେ, କୃପାଚାର୍ଯ୍ୟ ବସିଥିଲେ, ପିତାମହ ଭୀଷ୍ମ ବସିଥିଲେ, ବିଦୁର ବସିଥିଲେ, ସେ ସଭାକୁ ସତ୍ସଭା କୁହାଗଲା। ଅସତ ସଭା ଆୟା ବନବାସ କୃଚ୍ଛନ, ଗୋଟେ ନାରୀ ଅବଳା ଏଭଳି କ୍ରନ୍ଦନ କରୁଛନ୍ତି, ସ୍ୱାମୀଙ୍କ ଆଗରେ ତାଙ୍କ ଦୁର୍ଯ୍ୟୋଧନ ଉଲକ୍ମା କରୁଛି, କିନ୍ତୁ ଏତେ ବଡ଼ ବିଦ୍ୱାନ ମାନେ କେହି ପାଟିରୁ ପଦେ କଥା ବାହାର କଲେନି, ସେଟା ସଭା ନୁହେଁ, ଅସତ ସଭା। ସଭାର ଭୂଷଣ କିଏ, ଗୃହେଷୁ ତନୟା ଭୂଷା, ଘରେ ପୁଅ ହେଉଛି ଭୂଷଣ, ସଭାସୁ ପଣ୍ଡିତ, ସଭା ଭିତରେ ପଣ୍ଡିତ। ସୁବୁଧ ପୁଂସା ସୁଭୂଷା, ମଣିଷର ଭୂଷଣ କ'ଣ, ସୁବୁଦ୍ଧି, ଭଲ ବୁଦ୍ଧି, କାହାର ଯଦି ଭଲ ବୁଦ୍ଧି ଅଛି ପ୍ରକୃତରେ ସେ ଭୂଷଣ, ଭଲ ବୁଦ୍ଧିମାନ ଲୋକ। ଆଗରୁ ସଭା ସମିତି ହେଲେ ଲୋକମାନେ ବୁଦ୍ଧିମାନ ଲୋକ ଡାକନ୍ତି, ଆଉ ମଣିଷ ପ୍ରକୃତରେ ଯଦି ବୁଦ୍ଧିମାନ ହେଲା ତାହେଲେ ଏଇଟା ପ୍ରକୃତରେ ଭୂଷଣ। ଆଉ ସବୁଠୁ ବଡ଼ ବୁଦ୍ଧି କ'ଣ, ସବୁଠୁ ବଡ଼ ଶ୍ରେଷ୍ଠ ବୁଦ୍ଧି କ'ଣ କୁହନ୍ତୁ, ଡକ୍ଟର ହବା, ଇଞ୍ଜିନିୟର ହବା, ନା ଆଇଏଏସ୍ ଅଫିସର ହବା, ନା ଫରେନ୍ସିକ୍, ସବୁଠୁ ବଡ଼ ବୁଦ୍ଧି କ'ଣ, ସବୁଠୁ ଶ୍ରେଷ୍ଠ ବୁଦ୍ଧିମାନ ବ୍ୟକ୍ତି ସିଏ ଯିଏ ଜାଣେ ଏ ଜଗତକୁ କିଏ ତିଆରି କରିଛନ୍ତି, ମୁଁ କାହିଁକି ଏଠିକି ଆସିଛି, ମୁଁ କାହିଁକି ଦୁଃଖ ପାଉଛି, ମୋ ଜୀବନର ଲକ୍ଷ୍ୟ କ'ଣ। ପ୍ରକୃତରେ ସବୁଠୁ ବୁଦ୍ଧିମାନ ଭଗବାନ ଭଗବତ ଗୀତାରେ କହିଲେ, କ'ଣ କହିଲେ, କିଏ ବୁଦ୍ଧିମାନ ବୋଲି କହିଲେନି ଭଗବତ ଗୀତାରେ, କ'ଣ ସେ ଶ୍ଳୋକ, ବହୁତ ସୁନ୍ଦର ଶ୍ଳୋକ, ହଁ ଅନୁବାଦର ମୁଁ କହିଦେଉଛି, ଶ୍ଳୋକଟି ମନେ ରଖୁନି, ମୋତେ ବୁଦ୍ଧିମାନ ଲୋକମାନେ ଭଜନ କରନ୍ତି, ଚତୁର୍ବିଧା ଭଜନ୍ତି ମାଂ ଜନାସ୍କୃତି ନ ଅର୍ଜୁନ ଆର୍ତି ଅର୍ଥାଦି ଜିଜ୍ଞାସୁ ଜ୍ଞାନିଶ୍ଚ ବାର୍ତ୍ତସ୍ତବ। ଚତୁର୍ବିଧା ଭଜନ୍ତି ମାଂ ଜନାସ୍କୃତି ନ ଅର୍ଜୁନ, ସ୍କୃତିମାନ ଲୋକ ବୁଦ୍ଧିମାନ ଲୋକ ମୋତେ ଭଜନ କରନ୍ତି। ଅହଂ ସର୍ବସ୍ୟ ପ୍ରଭୋ ମତ ସର୍ବଂ ପ୍ରବଦ୍ୟତେ ଇତି ମତ୍ତ୍ୱା ଭଜନ୍ତେ ମାଂ ବୁଦ୍ଧାଭାବସମ। ଏହି ଶ୍ଳୋକଟି ମୁଁ କହିବା ପାଇଁ ଚାହୁଁଛି, କିଏ ବୁଦ୍ଧିମାନ, ଅହଂ ସର୍ବସ୍ୟ ପ୍ରଭୋ, ମୁଁ ସବୁକିଛି ତିଆରି କରିଛି। ଆପଣ ଏଠି କହିପାରିବେ ଗୋଟିଏ ଜିନିଷ ବୈଜ୍ଞାନିକ ତିଆରି କରିଛି ବୋଲି, କିଛି ତିଆରି କରନ୍ତୁ, ଏ ବଲ୍ ବଲ୍ ଆସିଛି କେଉଁଠୁ, ଗ୍ଲାସ୍ରୁ ଆସିଛି, ଗ୍ଲାସ୍ କେଉଁଠୁ ଆସିଛି, ବଲ୍ ଜଳୁଛି କେମିତି, କରେଣ୍ଟ, କରେଣ୍ଟ କେଉଁଠୁ ଆସିଛି, ପାଣିରୁ, ଜଳ କିଏ ତିଆରି କରିଛି, ପାଞ୍ଚଟା ଉପାଦାନ ସୃଷ୍ଟିରେ ଭଗବାନ ତିଆରି କରିଛନ୍ତି, ଭୂମି ଅପ୍ ଅନଲ ବାୟୁ, ବାୟୁ ଭୂମି ତେଜ ଅଗ୍ନି ଆକାଶ, ଏ ପାଞ୍ଚଟି ତତ୍ତ୍ୱରୁ ସବୁ ସୃଷ୍ଟି, ତାହେଲେ ସବୁ ମାଲିକା ମାଲିକ କିଏ, ମୋ ପାଖରୁ ସବୁ ସୃଷ୍ଟି ହେଇଛି ଏଇଟା ଜାଣିକି ଯିଏ ମୋର ଭଜନ କରେ, ଭଗବାନ କହୁଛନ୍ତି ଅହଂ ସର୍ବସ୍ୟ ପ୍ରଭବ ମତ ସର୍ବମ ପ୍ରବଦ୍ୟ, ମୋ ପାଖରୁ ସବୁ ସୃଷ୍ଟି ହେଇଛି ଆଉ ସବୁ ମୋ ଉପରେ ଆଶ୍ରିତ ହେଇକି ରହିଛି। ଆମେ ମନୁଷ୍ୟ ହେଇଗଲା ପରେ ଯେ ଆମେ ସ୍ୱତନ୍ତ୍ରତା ନୁହେଁ, ଏଇ ଶରୀର ଚାଲୁଛି, କଥା କହୁଛି, ସବୁକିଛି କରୁଛି, ଗୋଟିଏ ଜୀବ ସୃଷ୍ଟି ହବ, ଦେଖୁଛନ୍ତି ନା, ଗୋଟିଏ ଜୀବ ସୃଷ୍ଟି ହବ ଶରୀରରେ, କ୍ୟାନ୍ସର ବାସ୍, ଶରୀରକୁ ସିଏ ଚଳାଉଛନ୍ତି, ସେ ବି ନଷ୍ଟ କରିଦେବେ, ସବୁ ମୋ ଉପରେ ଆଶ୍ରିତ ହେଇକରି ଏଇଟା ଜାଣିକି ଯିଏ ମୋର ଭଜନ କରେ ଇତି ମତ୍ତ୍ୱା ଭଜନ୍ତେ ମାମ୍ ବୁଦ୍ଧା ଭାବ ସମନ୍ୱିତା। ବୁଦ୍ଧା କିଏ, ପଣ୍ଡିତ କିଏ, ଯିଏ ମୋତେ ଜାଣିକି ମୋତେ ଡାକେ, ମୋର ନାମ ଟିକେ କରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସ୍ତ୍ରୀ ଭୂଷା ସଲଜ୍ଜତା, ସ୍ତ୍ରୀର ଭୂଷଣ କ'ଣ, ଲଜ୍ଜା। ସ୍ତ୍ରୀର ଭୂଷଣ ହେଉଛି ଲଜ୍ଜା। ଦେଖନ୍ତୁ ସାଙ୍ଗେ ସାଙ୍ଗେ ଶର୍ମିଷ୍ଠା ଦେବଯାନୀ ସଖୀମାନେ ଧାଇଁ ଧାଇଁ ଚାଲିଗଲେ, ଶିବଜୀ ଆସୁଛନ୍ତି, ସତୀ ଆସୁଛନ୍ତି, ଆମେ ବସ୍ତ୍ର ପିନ୍ଧିବା। ଗୋଟେ ନାରୀ ନଷ୍ଟ ହେଇଯାଉଛି ସମାଜରେ ଦେଖିବା ଆମେ। ଆଗରୁ ସବୁ ପିଲା, ମୁଁ ଛୋଟ ପିଲାବେଳେ ଦେଖିଥିଲି, ଏବେ ମୁଁ ବି ଦେଖୁଛି ସେସବୁ ଜିନିଷ। ସେଇ ଲୋକ ଅଛନ୍ତି ଯାହା କରୁଥିଲେ ବର୍ତ୍ତମାନ ତା ନାହିଁ, କାଳର ପ୍ରଭାବ କେମିତି। ଦେଢ଼ଶୁର ଭାଇ ବୋଉ ନା, ସିଏ ତାଙ୍କ ମୁହଁକୁ ଚାହିଁବେ କେବେ, ଖାଇବା ପାଇଁ ଦେବେନି, ମୁହଁକୁ ଚାହିଁବେନି, ଆଗକୁ ଯିବେନି। ଏବେ ମୁଁ ସେଇ ଲୋକମାନଙ୍କୁ ବି ଦେଖୁଛି, କିଛି ନାହିଁ, କଥାବାର୍ତ୍ତା ଡାଇରେକ୍ଟ ହେଉଛୁ। କଳିଯୁଗର ସେଇ ଲୋକ ଯାହା କରୁଥିଲେ ବର୍ତ୍ତମାନ ତା କରିପାରୁନାହାନ୍ତି। ଆହୁରି କେତେବେଳେ କଳିଯୁଗ ବଢ଼ିବ ଭବିଷ୍ୟତରେ, କଳିଯୁଗରେ କ'ଣ କ'ଣ ହେବ, କଳିଯୁଗରେ ମାତ୍ର 5100 କେତେ ବର୍ଷ ଯାଇଛି, କଳିଯୁଗର ଆୟୁଷ 432,000 ବର୍ଷ ଭାଗବତ ରହିଛି। କଳିଯୁଗରେ କ'ଣ କ'ଣ ହେବ ତା ଆରମ୍ଭ ହେଇନି, ଏ ମାତ୍ର ପ୍ରଥମ ସନ୍ଧ୍ୟା ଚାଲିଛି 5000 ବର୍ଷ, କାହିଁ 432,000 ମନ୍ଦିର ରହିବ କି ଆଜ୍ଞା, ନା ଆମେ ଭାଗବତ ରହିବେ ନା ବାବାଜୀ ରହିବେ, କେହି ରହିବେ। କଳିର ପ୍ରାବଲ୍ୟ ମୁଁ ସେଇ ଲୋକମାନଙ୍କୁ ମୁଁ ଦେଖିଛି। ମୁଁ ପଚାରିଲି ସେ ଭଦ୍ରକୁ ବାଘ ସତରେ ଆସିଥିଲେ ସେ ରିଲେଟିଭ, କ'ଣ ତୁମେ କଥାବାର୍ତ୍ତା ହେଉଛ, 150 ଭାଇ ପାଖଲା, ଆଜିକାଲି ଆଉ କ'ଣ ସେ ଯୁଗ ଅଛି କିଲା, ସେତେବେଳେ କେମିତି ଥିଲା, ଆରେ 20 ବର୍ଷ ପୂର୍ବେ ଥିଲା, ଆଜିକାଲି ଯୁଗଟା ବଦଳି ଗଲା, କଳି ଯୁଗଟା ସତ ଯୁଗ ହେଇଗଲା ନା କ'ଣ, ନା ତୁମେ ସତ୍ୟ ହେଇଗଲ। ଏତେ ଶୀଘ୍ର ଲୋକମାନଙ୍କର ମେଣ୍ଟାଲିଟି ଚେଞ୍ଜ ହେଉଛି କାଳ ପ୍ରଭାବରେ, ଲଜ୍ଜା ନାହିଁ, ନଷ୍ଟ ହେଇଯିବ। ଜଣେ ନାରୀ କିଏ ବଞ୍ଚିକି ମୃତ୍ୟୁ, ବଞ୍ଚିଥିବା ଲୋକ ମରିଛି କିଏ କିଏ ନୀତିଶାସ୍ତ୍ରରେ କୁହାଯାଉଛି, ଅପଣ୍ଡିତ ମୃଦମ୍ ବିପ୍ରା, ବ୍ରାହ୍ମଣ ପଣ୍ଡିତ ନୁହେଁ, ବେଦ ଟିକେ ଜାଣେ ନା, ମନ୍ତ୍ର ଜାଣେ ନା, ସେ ବଞ୍ଚିକି ମଲା ସଦୃଶ, ଅପଣ୍ଡିତ ବିପ୍ର ମୃତ୍ୟୁ, ମୃତ୍ୟୁ ଯଜ୍ଞ ହି ଅଦକ୍ଷିଣ, ସେ ଯଜ୍ଞଟା ହେଉଛି ମୃତ୍ୟୁ ଯେଉଁଠି ଦକ୍ଷିଣା ଦିଆଯାଏ। କଳିଯୁଗରେ ଇଏ ଗୋଟେ ବହୁତ ବଡ଼ କ୍ଷତି ଜିନିଷ, ବ୍ରାହ୍ମଣ ସଂସ୍କୃତି ଉପରେ ବିଶାଳ ବଡ଼ ଆଘାତ। ଯେଉଁଠି ନନା ଦୀକ୍ଷା ଯଜ୍ଞ କରୁଛନ୍ତି, ଯଜ୍ଞ କରୁଛନ୍ତି, ମନ୍ଦିର ପୂଜା କରୁଛନ୍ତି, ସେଠି ବ୍ରାହ୍ମଣଙ୍କୁ ଦିଆଯିବ। ବ୍ରାହ୍ମଣ ଖୁସି ରହିଲେ ଭଗବାନ ଖୁସି ରହିବେ। କେତେ ଜାଗାରେ ଲେଖା ହେଇଥିବ ଡୋନେସନ ବାକ୍ସରେ ଦାନ କରନ୍ତୁ, ମୁଁ ସେଠି ପଢ଼େ, ଆରେ ବାକ୍ସରେ କେବଳ ଦାନ କରନ୍ତୁ, ତାମାନେ ବ୍ରାହ୍ମଣଙ୍କୁ ଦିଅନ୍ତୁ ନା ଆଜ୍ଞା। ବ୍ରାହ୍ମଣ ଆପଣ ଯାହାଙ୍କୁ ବସେଇଛନ୍ତି ତାଙ୍କୁ ଖାଇବାକୁ ଦେବ କେସ୍, ତାଙ୍କୁ ପୂଜା କରିବ କେସ୍, ସେ ପୂଜା କରିବ ନା, ତାଙ୍କର ଆବଶ୍ୟକ ଆମେ ପୂରଣ କରିଦେବା, ଯଦି ଦରକାର ତାଙ୍କୁ ଦେଇଦେବା, ଆମର ଅସୁବିଧା କ'ଣ ଅଛି। ଯଜ୍ଞ କରି ବ୍ରାହ୍ମଣଙ୍କୁ ଉପଯୁକ୍ତ ଦକ୍ଷିଣା ଦେବେ, ଦକ୍ଷିଣା ସହିତ ଭୋଜନ, ଯେ ଯେଉଁ ଯେଉଁ ଯଜ୍ଞରେ ଦକ୍ଷିଣା ନାହିଁ ସେଟା ମୃତ, ମୃତ ସଭା ସୁଧି ହିନା, ସେ ସଭାଟା ମୃତ ଯେଉଁ ସଭାରେ ବୁଦ୍ଧିମାନ ଲୋକମାନେ ନାହାନ୍ତି, ସୁଧି ଲୋକମାନେ ନାହାନ୍ତି। ମୃତ ନାରୀ ଗତତ୍ରପା, ସେ ସ୍ତ୍ରୀ ମରିଯାଇଛି ବୋଲି ଜାଣିବେ, ସେ ନାରୀ ମରିଯାଇଛି ବୋଲି ଜାଣିବେ, ଗତତ୍ରପା ଯେ ଲଜ୍ଜାକୁ ତ୍ୟାଗ କରିଦେଇଛି। ମୁଁ ଏଇ କଥାରେ ଏଠିକି ଆସିଲି, ସହସା ଉତିରିୟ ଶର୍ମିଷ୍ଠା ଦେବଯାନୀ, ବଡ଼ ଘରର ଝିଅ ନା, ବ୍ରାହ୍ମଣର ଝିଅ, ସାଙ୍ଗେ ସାଙ୍ଗେ ବସ୍ତ୍ର ଆଗେ ଆଗେ ଚାଲି ଆସନ୍ତି ଦେବଯାନୀ ନା, ଆଗେ ଆସୁଛନ୍ତି ଶର୍ମିଷ୍ଠା, ଦେବଯାନୀ ତାଙ୍କ ପଛରେ ଚାଲି ଆସୁଛନ୍ତି, କିନ୍ତୁ ବସ୍ତ୍ର ଗୋଟେ ଜାଗାରେ ରଖିଥିଲେ। ଦେଖନ୍ତୁ ପରୋକ୍ଷ ଭାବରେ ଶିବଜୀ ହେଲେ ତାଙ୍କର ବିବାହର କାରଣ ଆଉ କଳହର କାରଣ, କାରଣ ଶିବଜୀ ନ ଆସିଥିଲେ ଏମାନେ ତାଙ୍କର ଖେଳାଖେଳି କରିଥାନ୍ତି, ଶିବଜୀଙ୍କର ସେଟା ଯିବା ଆସିବା ରାସ୍ତା ନାହିଁ। ଶିବଜୀ ଆସିଲେ ସତୀଙ୍କ ସହିତ ତାଙ୍କର ବୃଷ ଉପରେ ବସିଲେ ସେ ବାଟରେ ଚାଲିଗଲେ, କିନ୍ତୁ ଶିବଜୀଙ୍କୁ ଦେଖିକି ଏ ଯେଉଁ ଉଲଗ୍ନ ହେଇକି ସ୍ନାନ କରୁଥିଲେ ଶର୍ମିଷ୍ଠା ଦେବଯାନୀ ଲଜ୍ଜାରେ ଧାଇଁ ଆସିଲେ ବସ୍ତ୍ରକୁ, ବିଜ୍ରହୁ ଦୁ କୁଲା ବସ୍ତ୍ରକୁ ଧରିବା ପାଇଁ ଚାଲି ଆସିଲେ। ଆସିବା ଭିତରେ ଗୋଟେ ଭୁଲ ହେଇଗଲା, ଶର୍ମିଷ୍ଠା ଜାନତି ବାସ ଗୁରୁପୁତ୍ର ସମବେୟତ ସିଂ ମତ୍ୱା ପ୍ରକୂପିତା ଦେବଜାନିଦମ ଅବ୍ରବିତ। ଶର୍ମିଷ୍ଠା ଆଗେ ଯେଉଁ ଧାଇଁକି ପଳେଇ ଆସିଲେ ବସ୍ତ୍ର ଗୋଟିଏ ଜାଗାରେ ରଖିଥିଲେ, କିଏ କାହା ବସ୍ତ୍ର ତମେ ଚିନ୍ତା କରୁନ, ତାଙ୍କ ଲଜ୍ଜା ଉପରେ କେତେ ବଡ଼ ଯା କୁହନ୍ତି, ଶିବଜୀଙ୍କୁ ଦର୍ଶନ କଲା ପରେ ତାଙ୍କ ଲଜ୍ଜା କେତେ ସୁନ୍ଦର ଲାଗୁଛି, ତାଙ୍କୁ ଲଜ୍ଜା ଲାଗୁଛି। ଯେଉଁ ନାରୀ ଯେତେ ଲଜ୍ଜା ଅଛି ନା ତାକୁ ଜାଣିବା ଭଗବାନଙ୍କର ସେତେ ବଡ଼ ଆଶୀର୍ବାଦ ଅଛି, ଲଜ୍ଜା ତାଙ୍କୁ କଣ୍ଟ୍ରୋଲ କରିବ, ତାଙ୍କ ପ୍ରକୃତି ସ୍ୱଭାବ କଣ୍ଟ୍ରୋଲ କରିବ। ଏ ଫ୍ରି ଇଂଲିଶରେ କହୁଛନ୍ତି ଫରୱାର୍ଡ଼, ଝିଅ ଫରୱାର୍ଡ଼ ନହେଲେ ଫରୱାର୍ଡ଼ କ'ଣ, ଏସବୁ ଇଂଲିଶ ୱାର୍ଡ଼ ଫରୱାର୍ଡ଼, କିନ୍ତୁ ବ୍ୟାକୱାର୍ଡ଼ ଅଛି। ଯେଉଁ ଝିଅ ଫରୱାର୍ଡ଼ ଫ୍ୟାମିଲି ଲାଇଫରେ ସେ ବ୍ୟାକୱାର୍ଡ଼, ଏଇଟା ଏଇଟା ଫ୍ୟାକ୍ଟ, ନୋ ୱାନ୍ କ୍ୟାନ୍ ଡିନାଇଡ୍ ଇଟ୍। ବିଦେଶର ଜଣଙ୍କର ଇନକମ୍ର ଏଭବ୍ 90% ଏକ୍ସପେଣ୍ଡିଚର ସେମାନେ କରିଦେଲେ ବିବାହ ହେବା ପାଇଁ, କାହା ଭାଗ୍ୟ ଭଲ ହେଇଛି ଗୋଟିଏ ସ୍ତ୍ରୀ ପାଖରେ ରହିଗଲା 20-30 ବର୍ଷ, ନହେଲେ କଣ୍ଟାକ୍ଟ ମ୍ୟାରେଜ୍ କରିକି ତାଙ୍କ ଅବସ୍ଥା ଘାଇ ହେଇଯାଏ। ଖାଲି କୋର୍ଟରେ ତାକୁ ଏତେ ପଇସା ଦେ, ପୁଣି କେତେ ଦିନ ଦେବ ଏତେ ପଇସା ଦେ, ପୁଣି ଆଉ ଗୋଟେ ବିବାହ କର, କିଛି ଦିନ ବିବାହ ହେଇଯିବା। ଜୟପୁର କୋରାପୁଟ ଜୟପୁରରେ ପ୍ରବଚନ ହେଉଥିଲା, ମୁଁ ଯାହାଙ୍କର ଘରେ ରହୁଥିଲି ସେ ଜଣେ ଅଫିସର, ସେ ବହୁତ ବହି ରଖିଛନ୍ତି, ତା'ପରେ ଗୋଟେ ମାଇକେଲ୍ ଜାକ୍ସନ୍ ଗୋଟେ ବହିଟେ ଥିଲା ଇଂଲିଶ ବହିଟେ। 4 ମୁଁ ଯେତେବେଳେ ଆଉ ତୁ କୁଆଡ଼େ ଚାଲିବାକୁ ଯାଇପାରେନି, ମୋର ଅଭ୍ୟାସ ଅଛି, ମୁଁ ସେଠି ବସିଲି ଦେଖିବା ସବୁ କ'ଣ ମାଇକେଲ୍ ଜାକ୍ସନ୍ କୁହନ୍ତି କ'ଣ ଅଛି ତା ଭିତରେ ଦେଖିବା। ଖୋଲିଦେଲି ମାଇକେଲ୍ ଜାକ୍ସନ୍ ବହିଟା, ସେ ତାଙ୍କର ସ୍ତ୍ରୀ ସହିତ ତାଙ୍କର କେମିତି କଣ୍ଟାକ୍ଟ ହେଇ ତାକୁ ଛାଡ଼ୁଛନ୍ତି, ପ୍ରଥମ ପ୍ରଥମ ତାଙ୍କର ପିଲାଟି ହେଇଗଲା ପରେ କିଛି ନଥିଲା ଡିଷ୍ଟର୍ବାନ୍ସ, ଦ୍ୱିତୀୟ ପିଲା ତ ହେଇଗଲା ଡିଷ୍ଟର୍ବାନ୍ସ ଷ୍ଟାର୍ଟ ହେଇଗଲା। ମାଇକେଲ୍ ଜାକ୍ସନ୍ କେତେ ଟଙ୍କା କେତେ ସେଠି ଲେଖା ହେଇଛି, ଏତେ $1 billion ଦେଇକି ତାଙ୍କ ସ୍ତ୍ରୀ କହିଲା ହଉ ତୁମେ ଦୂରେଇକି ଯା ଯା। ଏତେ ବଡ଼ ଲୋକ ଜୀବନର ଅର୍ଦ୍ଧାଧିକ ଅର୍ଥ ତାଙ୍କୁ ଦେବାକୁ ପଡ଼ିଲା, କାହିଁକି ନା ନାରୀ ଯେତେବେଳେ ସ୍ୱତନ୍ତ୍ର ହେଇଯିବ ଲଜ୍ଜା ରହିବନି, ସେ ପୁରୁଷ କଣ୍ଟ୍ରୋଲ କରିବା ପାଇଁ ଚାହିଁବ, ଏଥିରେ ପୁରୁଷର କ୍ଷତି ହେବନି କ୍ଷତି ହେବ ନାରୀର। ଏଇଟା ଭଗବାନଙ୍କ ଗୋଟେ ଦାନ ନା, ଗୋଟେ ଛୋଟ ପିଲାଟା ସେ ଯଦି ପ୍ରପାତ କୁହନ୍ତି ତାଙ୍କର ଏଇଟା ପ୍ରୋନ୍ ହାବିଟ୍ସ, ଗୋଟେ ବାଳକ ଆଉ ଗୋଟେ ନାରୀ ସେମାନେ ଯେତେ ଅଧୀନରେ ରହିବେ ତାଙ୍କର ସୁନ୍ଦର ସୁଖର ରହିବେ। ସୀତାମାତା ବଣକୁ ଯିବା ପାଇଁ କାହିଁକି ଯାଉଥିଲେ, ଏଇଟା କାରଣ ମୋ ସ୍ୱାମୀ ଯାଉଛନ୍ତି ନା ମୁଁ ତାଙ୍କ ଅଧୀନରେ ରହିବି, କାଳେ ମୁଁ ଅଯୋଧ୍ୟା ରହିଲେ ଅଯୋଧ୍ୟା ସୁଖ ରହିଲେ ମୋର ଭିତରେ ସ୍ୱତନ୍ତ୍ରତା ମନୋଭାବ ଚାଲି ଆସିବ। ମୋର ଗୀତା ଭାଗବତ ରାମାୟଣ ଶିକ୍ଷା ମହାଭାରତର ଶିକ୍ଷା ଏ କୌଣସି ଗୋଟେ ଛୋଟ ଜିନିଷ ନାହିଁ, ବହୁତ ବଡ଼ ବୈଜ୍ଞାନିକ ଭିତ୍ତିକ ଜିନିଷ। କେଉଁ କଥାରେ ମୁଁ କହୁଥିଲି, ଏ ଯେଉଁ ବିବାହ ପ୍ରୋବ୍ଲେମ ହେଇଯିବ ନାରୀ ଯୁବତୀ ଅବସ୍ଥାରେ, ସେମାନେ ଅତି ବାପାଙ୍କୁ ନ ମାନି ଭାଇଙ୍କୁ ନ ମାନି ସ୍ୱତନ୍ତ୍ର ଭାବରେ ରହିଲେ ବିବାହ ହେଲା ପରେ କଷ୍ଟ ସେମାନେ ପାଇବେ। ଆପଣ କ'ଣ ଭାବୁଛନ୍ତି ପୁରୁଷ କେବଳ କଷ୍ଟ ପାଉଛି ବୋଲି, ପୁରୁଷ ଅଧିକ କଷ୍ଟ ପାଉନି ନାରୀ ଅଧିକ କଷ୍ଟ ପାଉଛି ନା, କାହିଁକି ପୁରୁଷ ଯାହା ଟିକେ ଘରକୁ ଆସିଲେ ଟିକେ କଷ୍ଟ, ସେ ନାଇଁ ଅଫିସରେ ଲେଟ୍ କରିକରି, ମୁଁ ଯାହାର ଘରେ ରହୁଥିଲି ଜୟପୁରରେ, ସେ କହିଲା ବାବା ମୋର ଆଜ୍ଞା ଏଇ ଘରେ ମୁଁ ସବୁବେଳେ ଭଡ଼ା ନେଇଛି ଏକ୍ସଟ୍ରା, ମୋ ଘର ଅଛି ଏଇଟା ମୁଁ ଲୁଚେଇକି ଭଡ଼ା ନେଇଛି, ମୋ ସ୍ତ୍ରୀ ଜାଣେନି, ମୋର ଏଇଠି ହାରମାନି ଫାରମାନି ବଜାଏ ପଢ଼ାପଢ଼ି କରିକି, ମୁଁ ଲେଟ୍ ନାଇଟ୍ରେ ଖାଲି ଯିବି ଖାଲି ଖଣ୍ଡେ ଖାଇଦେଇକି ଶୋଇ, କାରଣ ଘରେ ପହଞ୍ଚିଲା ମାନେ ସେ ଭୁବନେଶ୍ୱର ପିଲା, କାରଣ ମୁଁ ପହଞ୍ଚିଲା ମାନେ ଘରେ ଆରମ୍ଭ ହେଇଯିବ ନାଟକ, ସେଥିପାଇଁ ମୁଁ ଘରକୁ ଯାଉନି ଏଠି ଏକ୍ସଟ୍ରା ଭଡ଼ା ନେଇଛି, ମୋ ସ୍ତ୍ରୀ ଜାଣେ, କାହିଁକି ତାର ସ୍ୱତନ୍ତ୍ର ମନୋଭାବ ରହିଛି। ନାରୀ ଅଧିକ କଷ୍ଟ ପାଇବ କାରଣ ପୁରୁଷ ପଳେଇ ଆସୁଛି, ସେ ଅଫିସ ପଳେଇଗଲା, ମାର୍କେଟ ପଳେଇଗଲା, ସାଙ୍ଗମାନଙ୍କ ସାଙ୍ଗରେ ମିଶିଲା, ସେ ଏନ୍ଗେଜମେଣ୍ଟ ପାଇଗଲା, କିଛି ଦିନ କିଛି ସମୟ ପାଇଁ ଦୁଃଖ ଭୁଲିଯିବ, କିନ୍ତୁ ନାରୀ ଗୃହ ଭିତରେ ରହୁଛି ନା ତାର ଯେଉଁ କାମନାଟା ପୂର୍ଣ୍ଣ ନହେଲେ ତା ମନ ସବୁବେଳେ ଉତ୍ତେଜିତ ହେଇକି ରହିବ, ସେଥିରେ ଶାଶୁ କଷ୍ଟ ଦେବ, ଶ୍ୱଶୁର କଷ୍ଟ ଦେବ, ପିଲାଟାକୁ ଜଣେ ଜଣେ ନାରୀ ତା ପିଲାକୁ ବାଟିବେ ବାଟିବେ ହିସାବ କରିକି ଫୋପାଡ଼ ଦେବ ଟେକିକି, ରେ କ'ଣ କଥା, କାହିଁକି ତା କାମନା ପୂର୍ଣ୍ଣ ହେଇପାରୁନି। ଏ ସଭ୍ୟତା ନୁହେଁ, ଏସବୁ ବିଦେଶ ସଭ୍ୟତା, ପାଠ ପଢ଼ିକି ପଢ଼ା ଭଲ, ପାଠ ପଢ଼ିକି ବିନମ୍ର ହେବା ଦରକାର। ଇଏ ଶର୍ମିଷ୍ଠା ଅଜାନତି ବାସ, ଏଠି ବହୁତ ସାବଧାନ ହେଲା ଆପଣ ଯିବେ, ବଡ଼ ଘରର ଝିଅ ଆଉ ଜଣେ ଜଣେ ବ୍ରାହ୍ମଣ ଘରର ଝିଅ ଆଉ ଜଣେ ଅସୁର ଘରର ଝିଅ, ଦୁଇ ଜଣଙ୍କର ପ୍ରବଚନ ଆପଣ ଶୁଣିବେ, ଦୁଇ ଜଣ ଦୁଇ ଜଣଙ୍କୁ ଗାଳି ଦେଉଛନ୍ତି, କିନ୍ତୁ ଗାଳିରେ ପାର୍ଥକ୍ୟ ଅଛି, ବୁଝିଲେ ନା? ଶୁଆ ଘରେ ଶୁଆ ସାଧୁ ପାଖରେ ରହିବ, ସାଧୁ ପାଖରେ ରହିଥିବା ବ୍ରାହ୍ମଣ ଘରେ ରହିଥିବା ଶୁଆ ସବୁବେଳେ ରାମ ରାମ କହିବ, ଚୋର ପାଖରେ ବଦମାସ ପାଖରେ ରହିଥିବା ଶୁଆ ସବୁବେଳେ ଗାଳି ଦେବ, ଶୁଆ ଏକ କିନ୍ତୁ ବଂଶ ସଙ୍ଗ ଦୋଷ ଏମିତି, ସେଇ ଶୁଆ ରାମ ରାମ କହୁଛି କିନ୍ତୁ ଦୁଷ୍ଟ ପାଖରେ ଥିବା ଶୁଆ ଯାହାକୁ ଦେଖୁ ତ ଗାଳି ଦେବ, ସେ ଅଭ୍ୟାସ ହେଇଗଲା, କାରଣ ସେ ଦେଖୁଛି ମାଲି ଗାଳି ଦେଉଛି। ବଂଶ ପରମ୍ପରାର ଶିକ୍ଷାଟା କେତେ ବଡ଼ ଜିନିଷ, ଏହା ଜଣେ ବ୍ରାହ୍ମଣଙ୍କର କନ୍ୟା, ସଂସାରର ସବୁଠୁ ଗୋଟେ ବିଦ୍ୱାନ ଲୋକର କନ୍ୟା ଦେବଯାନ, ଆଜି ଗାଳି ମାଧ୍ୟମରେ ସନାତନ ଧର୍ମର ପ୍ରବଚନ ଦେବେ, ବ୍ରାହ୍ମଣ ସଂସ୍କୃତିରେ ପ୍ରବଚନ ଦେବେ, ବଡ଼ ସୁନ୍ଦର ପ୍ରବଚନ। ବ୍ରାହ୍ମଣ କିଭଳି, ଅବଶ୍ୟ ଅଭିମାନ ଟିକେ କହୁଛନ୍ତି କିନ୍ତୁ ପ୍ରବଚନ ପକ୍କା ପ୍ରବଚନ। ଶର୍ମିଷ୍ଠା ଅଜାନତି ବାସ ଗୁରୁପୁତ୍ର ସମବ୍ୟ, ଶର୍ମିଷ୍ଠାଙ୍କର କିଛି ଦୋଷ ନାହିଁ, ଶର୍ମିଷ୍ଠା ଆଗେ ଉଠିକି ପଳେଇ ଆଇଲେ, ବୃଷପର୍ବାଙ୍କର କନ୍ୟା, ରାଜାଙ୍କର କନ୍ୟା, ଦାନବେନ୍ଦ୍ରଙ୍କର କନ୍ୟା, ଅସୁର କୋଳର ଝିଅ, ସେ କି ଅବଶ୍ୟ ତାଙ୍କର କିଛି ଦୋଷ ନାହିଁ, କାରଣ ଶାଢ଼ୀ ହେଉଛି ସମାନ ଡିଜାଇନ, ସମ୍ବଲପୁରୀ ଶାଢ଼ୀ ସମସ୍ତେ ପିନ୍ଧୁଛନ୍ତି, ତା ଦେହରେ ଏକା ଜାଗାରେ ରଖିଦେଲେ କିଏ କାହାର ଶାଢ଼ୀ କି ଜାଣିବ କେମିତି, ତା ମାନେ ବୁଝନ୍ତୁ ଦୁଇ ଜଣଙ୍କ ଭିତରେ କେତେ ଭଲ କୋପରେସନ ଥିଲା, ଉଭୟ ସମାନ ଶାଢ଼ୀ ପିନ୍ଧିକି ଆସିଛନ୍ତି, ଏ ରାଜକନ୍ୟା ଏ ଗୁରୁକନ୍ୟା, ଉଭୟଙ୍କର ଶାଢ଼ୀ ସମାନ, ପ୍ରିଣ୍ଟ କୁହନ୍ତି ନା ଶାଢ଼ୀ ପ୍ରିଣ୍ଟ, ପ୍ରିଣ୍ଟ ସମାନ, ଚିହ୍ନିବ କେମିତି, ଗୋଟେ ଜାଗାରେ ରଖିଛନ୍ତି। ଶର୍ମିଷ୍ଠା ଶିବଜୀଙ୍କୁ ଭୟ କରିକି ଲଜ୍ଜାକୁ ଢାଙ୍କିବା ପାଇଁ ଆଗେ ଧାହିଁ ଆସିଲେ, କିନ୍ତୁ ଅଜାନତଃ ସୁଖଦେବ କହୁଛନ୍ତି ସମ୍ବାଦ, ଅହୋ ଶର୍ମିଷ୍ଠା ଅଜାନତି ବାସ ଗୁରୁପୁତ୍ରା ସମବ୍ୟ, ଏ ବସ୍ତ୍ରଟା ଯେ ଗୁରୁପୁତ୍ରାଙ୍କର, ଦେବଯାନୀଙ୍କର, ଏଟା ଜାଣନ୍ତି ନା, ନ ଜାଣିକି ଅଜ୍ଞାନ ଭାବରେ ପିନ୍ଧିଦେଲେ, ସମବ୍ୟ ଜାଣନ୍ତି ନା କ'ଣ ହେଇଗଲା, ଆଜ୍ଞା ପିନ୍ଧିଦେଲେ ପିନ୍ଧିଦେଲେ ବର୍ତ୍ତମାନ ବି ଏକ୍ସଚେଞ୍ଜ କରିଦେଲେ କ'ଣ ହବନି ନା, ବସ୍ତ୍ରଟା ମରା ହେଇଗଲା, କିନ୍ତୁ ଦେଖନ୍ତୁ ଆଜି ବୈରାଗ୍ୟ କେମିତି ସୃଷ୍ଟି ହେଉଛି। ଆଉ ଦେବଯାନୀ ଯଜାତିଙ୍କୁ ବିବାହ ହେବେ, ଏଇଟା ଈଶ୍ୱରଙ୍କର ସଂଗଠନ, ଶିବଜୀ ହେଲେ ତାର କାରଣ, ରାଗ କାହିଁକି ଆସିଲା, ଆଜ୍ଞା ସାଙ୍ଗେ ସାଙ୍ଗେ ତ ଖେଳୁଥିଲେ, ଶିବଜୀ ବି କ୍ରୋଧ ସୃଷ୍ଟି କଲେ, ସେ ଗଲେ ବୋଲି ରାତିରେ ନାଟକ ହେଲା, ନଦ ସାଙ୍ଗରେ ଜଳ ଖେଳା ଖେଳି କରିକି ପୁଣି ଡ୍ରେସ୍ ପିନ୍ଧିକି ପଳେଇ ଆସିଥାନ୍ତି। ଶିବାଙ୍ଗତ୍ୱ ପ୍ରକୃପିତ ରାଗିଗଲେ, କ୍ରୋଧ ଆସିଗଲା, ଓହୋ ମୁଁ ବ୍ରାହ୍ମଣ ଘରର ଯିଏ ଶୁକ୍ରାଚାର୍ଯ୍ୟଙ୍କର କନ୍ୟା, ଇଏ ଅସୁରଙ୍କର କନ୍ୟା ହେଇକି ଇଏ ମୋ ବସ୍ତ୍ରକୁ ପିନ୍ଧିଦେଲା, ବସ୍ତ୍ର ମାରା ହେଇଗଲା କିନ୍ତୁ ଧନ, ଯଦି ପ୍ରଶ୍ନ କରାଯାଏ ଦେବଯାନୀ ତୁମେ କାହା ଧନ ଖାଉଛ, ତୁମେ ତ ସେଇ ଦାନବେନ୍ଦ୍ରଙ୍କର ଧନ ଖାଉଛ ନା, ଏତେ କ୍ରୋଧ କାଲି ଆସିଲା। ଶିବଂ ମତ୍ତା ପ୍ରକୋପିତ ଦେବଯାନୀ ଇଦମ ଅବ୍ରବୀତ, ଦେବଯାନୀ କ୍ରୋଧରେ ଶର୍ମିଷ୍ଠାଙ୍କୁ କହୁଛନ୍ତି, କ'ଣ କହୁଛନ୍ତି ଶୁଣନ୍ତୁ, ବଡ଼ ଘରର ଝିଅର ପ୍ରବଚନ ଶୁଣନ୍ତୁ, ବ୍ରାହ୍ମଣର ଝିଅର ପ୍ରବଚନ ଶୁଣନ୍ତୁ, ସଙ୍ଗ ସବୁବେଳେ ଅଛି, ସଙ୍ଗ ଦୋଷ, ସେଥିପାଇଁ ବୟସ୍କ ଲୋକମାନଙ୍କ ପାଖରେ, ଗୁରୁଜନମାନଙ୍କ ପାଖରେ, ସାଧୁମାନଙ୍କ ପାଖରେ, ବ୍ରାହ୍ମଣମାନଙ୍କ ପାଖରେ ପିଲା ଛୁଆଙ୍କୁ ନେଇକି ବସାନ୍ତି, ଆଗରୁ ବୁଢ଼ୀମା ମାନେ ଛୁଆଟା ନ ଖାଇଲେ ତାକୁ ସେ ଭୀମସେନ କଥା, ସେ ତାଡ଼କା ଅସୁର କଥା, ରାମାୟଣର କଥା କହିକି ତାଙ୍କୁ ଖୋଇ ଦେଉଥିଲେ, ତାଙ୍କୁ ଜହ୍ନଙ୍କୁ ଦେଖାଉଥିଲେ, ଆ ଜହ୍ନମା ମୁଁ ସ୍ୱର୍ଗ ଶଶି, ତାର ପ୍ରଭାବ ଗୋଟେ ପିଲା ଉପରେ ପଡ଼ୁଥିଲା, ସେ ଜାଣୁଥିଲା ଛୋଟ ପିଲାବେଳେ ଜାଣୁଥିଲା ରାମାୟଣ ଏମିତି ମହାଭାରତ ଏମିତି, ବର୍ତ୍ତମାନ ଗୋଟେ ଛୁଆ ନ ଖାଇଲେ ତାକୁ ଟିଭି କତିକି ନେବା, ସେ ଟିଭିରେ ସେ କାର୍ଟୁନ୍ ପିକ୍ଚର ଦେଖିବ ନହେଲେ, ଏଇଥିରେ ସେ ଖାଇଲା, ଆପଣ ବୁଝିପାରୁଛନ୍ତି ତ ତା ଚେତନାଟା କ'ଣ ପରିବର୍ତ୍ତନ ହେଉଛି, ଛୋଟ ପିଲାର ଆପଣ ବୈଜ୍ଞାନିକମାନଙ୍କୁ ବି ପଚାରନ୍ତୁ ବା ଡକ୍ଟରମାନଙ୍କୁ ବି ପଚାରନ୍ତୁ, ତାର ସେଲ୍ସ ଯେଉଁଗୁଡ଼ାକ ଅଛି ସବୁ, ତାର ଆକ୍ୱାରିଂ ନଲେଜ୍, ଆକ୍ୱାରିଂର କାପାସିଟିଟା ପୁରା ଯାହା କୁହନ୍ତି ହାବିଚୁଟେଡ୍ ଏମିତି ଥାଏ, ସେ ଯାହା ଦେଖିବ ସାଙ୍ଗେ ସାଙ୍ଗେ ମନେ ରଖିଦେବ, ଆପଣ ଛୋଟ ପିଲାର ବେଳର ଯେତିକି କଥା ମନେ ରଖିଛନ୍ତି ବର୍ତ୍ତମାନର କଥା ଆପଣ ସେତିକି ମନେ ରଖିବେ, କେମିତି ଗୋଟେ ସାଧାରଣ ପ୍ରବଚନ ଗାଁ ଲୋକମାନଙ୍କୁ ବୁଝାଯାଏ, ଆ ଆମେ ବର୍ତ୍ତମାନ ଅଛେ, ଆମ ଆଖିକି ବାନ୍ଧି ଦିଆଯିବ, ଆମ ବାପା କଣ ଠିଆ କରାହବ, ପାଞ୍ଚ ଜଣ ବୟସ୍କ ଲୋକଙ୍କୁ ରଖାଯିବ, ଆମେ ଛୁଇଁ କହିପାରିବା ମୋ ବାପା କିଏ, ଆଜ୍ଞା ମୋ ମା କିଏ, ଆମେ କହିପାରିବା ଛୁଇଁକି କହିପାରିବା? କିନ୍ତୁ ଗୋଟେ ଛୋଟ ପିଲାର ଆଖିକି ବାନ୍ଧି ଦିଅନ୍ତୁ, ଦେଖିବେ ବେଳେ ବେଳେ ଛୋଟ ପିଲା ଆଖି ବନ୍ଦ କରିଦେଇଥିବେ, କାନ୍ଦୁଥିବେ ଗୋଡ଼ କଚାଡ଼ି, କିନ୍ତୁ ତାଙ୍କ ମା ଆସିକି ସ୍ପର୍ଶ କରିଦେଲେ ସେ ଜାଣିଦେବ ଇଏ ହେଉଛି ମୋ ମା ବୋଲି, ଆଉ କାହା କଣକୁ ଗଲେ ସେ ଛୋଟ ପିଲା ସେ କ'ଣ ଚିହ୍ନିଛି ମୋ ମା କିଏ, ତା ମା କିଏ, ସେ ଯେଉଁ ନାରୀ କୋଳକୁ ଯିବ ସେ କାନ୍ଦୁଥିବ, କିନ୍ତୁ ମା କୋଳକୁ ଚାଲିଲେ ସେ ଜାଣିଦେବ ଇଏ ମୋର ମା ବୋଲି, କେମିତି ଜାଣିଲା? ତାର ସ୍ପର୍ଶ ଇନ୍ଦ୍ରିୟ ଛୋଟ ବାଳକ ବେଳେ ଏତେ ତେଜ ଭଗବାନ ରଖିଥାନ୍ତି, ସେ ସ୍ପର୍ଶ କରି ଜାଣିଦେବ ଇଏ ମୋର ମା, କିନ୍ତୁ ଆମ ପାଠ ପଢ଼ି ସାରିଲେଣି, ବହୁତ ବୟସ ହେଇଗଲାଣି, ଆମେ ସ୍ପର୍ଶ କରି କହିପାରିବୁନି ଆମ ମା କିଏ, ବାପା କିଏ, ଭାଇ କିଏ। ବଢ଼ିଗଲେ କେବଳ ଗୋଟିଏ ଭଲ ଗୁଣ, ଆଉ ସବୁ ଖରାପ ଗୁଣ, ସବୁ ଡ୍ୟାମେଜ୍ ହବ, ଆମେ ବା ମୃତ୍ୟୁ ଆଡ଼କୁ ଯାଉଛନ୍ତି। ଯଦି ବୟସ ହେଲା ପରେ କେବଳ ହରିଭଜନ କଲେ ତାହେଲେ କିଛି ପ୍ରଫିଟ୍ ହେଲା, ମାନେ ଆଉ ସବୁଥିରେ ଲସ୍। ଯଦି ପ୍ରଭୁଙ୍କୁ ଡାକିପାରିଲେ ତାହେଲେ କିଛି ଆନନ୍ଦ ମିଳିଲା, ନହେଲେ ସବୁଥିରେ ଲସ୍, ସୁଖ କିଛି ନାହିଁ। ବାଳକର ସୁଖ, ସୁଖ ଯାହା ଲୁଟିବାର ଅଛି ବାଳକ ବେଳେ, ଆପଣଙ୍କ ଘରେ କ୍ଷୀର ଆଜି କ୍ଷୀରବାଲା କ୍ଷୀର ଦେଇଛି କି ନାହିଁ ସେ ବୁଝିବନି, ମା କ୍ଷୀର କାହିଁ, ପଇସା ଆସିଛି କି ନାହିଁ ସେଟା ସେ ବୁଝିବନି, ତାର ଖାଇଲା ପିଲା ଡେଇଲା ଆନନ୍ଦ। ଆଉ ଯେତେ ବୟସ ବଢ଼ିଲା ସଂସାର ଚିନ୍ତା ସେତେ ବଢ଼ିବ, ଆଉ ଯଦି ଚିନ୍ତା ଛାଡ଼ିବା ପାଇଁ ଚାହୁଁଛ ତାହେଲେ ଚିନ୍ତାମଣିକୁ ଟିକେ ଭଜନ କରିବାକୁ ପଡ଼ିବ, ପ୍ରଭୁଙ୍କୁ ଟିକେ ଡାକିବାକୁ ପଡ଼ିବ, ପ୍ରଭୁ ମଥା ଭିତରେ ସଂସାର ବୁଝାଉ ଦିଅ ନା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ବଡ଼ ଘରର ବ୍ରାହ୍ମଣଙ୍କର କନ୍ୟା, ଶୁକ୍ରାଚାର୍ଯ୍ୟଙ୍କର କନ୍ୟା, ଭଲ ପ୍ରବଚନ ଦେଲେ କିନ୍ତୁ ତୁଳନା ଗୋଟେ ବହୁତ ଖରାପ ତୁଳନା ଦେଇଦେଲେ। ଓହୋ ନିରୀକ୍ଷତାମ ଅସ୍ୟାମ ଦାସ୍ୟଃ କର୍ମ ହି ଅସାମ୍ପ୍ରତମ ଅସ୍ମତ ଧାର୍ଯ୍ୟମ ଧୃତବତୀ ଶୁଣିବ ହବି ଅଧ୍ୱରେ। ବଚନ କ'ଣ କରେ ବୋଲି ବୋଲି ଗୋଲି ସେ ଜାଦା ତାକତ ହେ, ହିନ୍ଦୀରେ କୁହନ୍ତି ଆମର ଯେ ମହାରାଜ, ଗୋଳିର ଯେତିକି ବଳ ନାହିଁ ବୋଲିର ସେତିକି ବଳ। ଯଦି ବସ୍ତ୍ରଟା ପିନ୍ଧି ଦେଇଛି ଶର୍ମିଷ୍ଠା ଜାଣିନି, ଭୁଲରେ ପିନ୍ଧିଦେଲା ସମାନ ଶାଢ଼ୀ, କ'ଣ ଶାଢ଼ୀଟା ଫେରେଇ ହେବନି, କହିପାରୁନଥାନ୍ତ ଶର୍ମିଷ୍ଠା ଶାଢ଼ୀଟା ଦେଇଦିଅ, ଏଇଟା ମୋ ଶାଢ଼ୀ ଏଇଟା ତୁମ ଶାଢ଼ୀଟା ନେଇଯାଅ ସାଙ୍ଗେ ସାଙ୍ଗ। ଏହାଦ୍ୱାରା ଏଇଟା ଭଗବତ ଇଚ୍ଛା ଏଇଟା ସଂଗଠିତ ହେଉଛି, କିନ୍ତୁ ଏହାଦ୍ୱାରା ନାରୀ ସମାଜକୁ ଶିକ୍ଷା ଦେଇ ଦେଇକା ନିଆଯାଉଛି। ଉର୍ବଶୀ ପ୍ରବଚନ ଦେଇଛନ୍ତି ଶ୍ରୀମଦ ଭାଗବତମରେ ପୁରବା ଉପାଖ୍ୟାନରେ, ବହୁତ ସୁନ୍ଦର ପ୍ରବଚନ ଦେଇଛନ୍ତି। ଉର୍ବଶୀ ନାରୀ ନୁହନ୍ତି, ଉର୍ବଶୀ ସ୍ୱତନ୍ତ୍ର ପ୍ରଭୁଙ୍କର ଉରୁ ଜନ୍ମ, ନରନାରାୟଣ ଋଷିଙ୍କର କନ୍ୟା ସିଏ, ଏ ସତ୍ୟ। ନାରୀ ଯଦି ଭଗବତ ଭକ୍ତ ନ ହୁଏ, ନାରୀ ଯଦି ସଂସ୍କାରିତ ନ ହୁଏ, ସେ ସ୍ୱାମୀ ପାଇଁ ଗୋଟେ ବହୁତ ବଡ଼ ଘାଟାରେ ପକାଇଦେବ, ଏଟାକୁ କିଏ ମାନିପାରନ୍ତି ବା ନ ମାନିପାରନ୍ତି, କିନ୍ତୁ ଭାଗବତ ଏଇଟା କହୁଛନ୍ତି। ଆଉ ଉର୍ବଶୀ ସେ ନାରୀ ପୁରୁରବାଙ୍କ ନିକଟରେ ଏଇ ଶ୍ରୀମଦ ଭାଗବତ ନବସ୍କନ୍ଧରେ ତାଙ୍କ ଦୋଷ କହୁଛନ୍ତି, ଆରେ ପୁରୁରବା ତୁମେ ଜଣେ ରାଜା ହେଇକି ମୋ ପାଇଁ ମରିବା ପାଇଁ ଯାଉଛ, ଆରେ ସ୍ତ୍ରୀ ଲୋକଙ୍କୁ ତୁମେ ବିଶ୍ୱାସ କରୁଛ କେମିତି, ସ୍ତ୍ରୀ ହି ଅକରୁଣା କୁରା ଦୁର୍ମସା ପ୍ରିୟ ସାହସା, ଦୁର୍ମସା ପ୍ରିୟ ସାହସା, ତାଙ୍କୁ ଯୋଉଟା ଭଲ ଲାଗେ ସେଟା ସେ କରିନେବେ, ଆଉ ବଡ଼ କ୍ରୁର। ତାଙ୍କର ବଚନ ବହୁତ କଠୋର, ଦେଖୁନାହାନ୍ତି କେମିତି କହିଦେଲେ, କଠୋର ବଚନରେ କହିଲେ କିନ୍ତୁ ଗୋଟେ ବଡ଼ ସୁନ୍ଦର ପ୍ରବଚନ ଦେଲେ। କିନ୍ତୁ ଶର୍ମିଷ୍ଠା ବି ପ୍ରବଚନ ଦେବେ, ତାଙ୍କର କିଛି ତତ୍ଵ ନାହିଁ, ସିଧା ଗାଳି ଦେବେ। ଓହୋ ନିରୀକ୍ଷତାମ ଅସ୍ୟା ଦେବଜାନୀ କହୁଛନ୍ତି, ଦେଖ ଦେଖ ଅସ୍ୟା ଶର୍ମିଷ୍ଠାସ୍ୟା ଦାସ୍ୟା କର୍ମ ହି ଅସାମ୍ପ୍ରତମ, ଗୋଟେ ଦାସୀର କାମ କରୁଛି, ଅନ୍ୟାୟ କେତେ ବଡ଼ ଅନ୍ୟାୟ କାର୍ଯ୍ୟ କଲା, କ'ଣ ଶାଢ଼ୀଟା ଖାଲି ପିନ୍ଧିଦେଲା ବୋଲି। ଅସ୍ମତ ଧାର୍ଯ୍ୟମ ଧୃତବତୀ, ଯେଉଁ ଶାଢ଼ୀକୁ ମୁଁ ପିନ୍ଧୁଛି ମୁଁ ବ୍ରାହ୍ମଣ କନ୍ୟା, ଶୁଣିବା ହବି ଅଧୁରେ, ଆରେ ବ୍ରାହ୍ମଣ କେତେ ବଡ଼ ଲୋକ, ମୁଁ ବ୍ରାହ୍ମଣର କନ୍ୟା ମୋ ଶାଢ଼ୀକି ସେ ପିନ୍ଧିଦେବ, ସେ କେମିତି ପିନ୍ଧିଲା ନା, କୁକୁର ଯଜ୍ଞ ପାଇଁ ଥିବା ଘୃତକୁ ଯେଭଳି ନେଇ ପଳାଏ, ଉଫ୍ କେତେ ଗୁଡ଼େ କଠୋର ବଚନ କହିଦେଲେ। ଦେଖ ଜଣେ ରାଜକନ୍ୟା ଶର୍ମିଷ୍ଠାଙ୍କୁ କୁକୁର ବୋଲି କହିଦେଲେ, କହିଲେ କି କୁକୁର କୁକୁର କ'ଣ କରେ ନା, ଯଜ୍ଞ ପାଇଁ ଥିବା ହବିକୁ ଯେଭଳି ଧରିକି ନେଇ ପଳାଏ। ତାଙ୍କ ଶାଢ଼ୀଟା ହେଲା କ'ଣ ନା ଘୃତ, ଶର୍ମିଷ୍ଠା କ'ଣ ହେଲେ ନା କୁକୁର। କଠୋର ବଚନ କେବେ କହିବା ଉଚିତ ନାହିଁ, କଟୁଆ ବଚନ ମତ ହୁଅ। ଭଗବାନଙ୍କୁ ପାଇବା ପାଇଁ ହେଲେ ଏଇଟା ବହୁତ ବଡ଼ ସାଧନ, ବହୁତ ବଡ଼ ସାଧନ। ଶିବଜୀ ପ୍ରଭୁ କହିଛନ୍ତି, ସତୀଙ୍କୁ ଏ ପ୍ରବଚନ ଦେଇଛନ୍ତି ଦକ୍ଷ ଯଜ୍ଞରେ, ରାମେଶ୍ୱର ମନ୍ଦିରରେ ହେବ ଦକ୍ଷ ଯଜ୍ଞ 9 ତାରିଖରେ ଭାଗବତ ଜନ୍ମଦିନ ଆରମ୍ଭ ହେବ। ଶୁଣିବେ ଶିବଜୀଙ୍କର ପ୍ରବଚନ, କହିଲେ ସତୀ ତୁମର ବାପା ଦକ୍ଷ ଯେଉଁ ବାକ୍ୟବାଣ ମୋତେ ମାରିଛନ୍ତି ମୁଁ 100 କରି ନେଇଛି, କିନ୍ତୁ ସତୀ କାହାକୁ ଜୀବନରେ କଷ୍ଟ କଥା କହିବା ଉଚିତ ନୁହେଁ। ଆମର ସେ ପ୍ରାର୍ଥନାରେ ବୁଲାଯାଏନି, ଆହେ ଦୟା ମୟ ବିଶ୍ୱ ବିହାରୀ, ସେ ପ୍ରାର୍ଥନାରେ ନାହିଁ। ଦୟା ବିନୟ ହେଉ ମୋ ଭୂଷଣ, କାହା ମନେ ମୁଁ ନଦୀ ଏ କଷଣ, ଭଗବାନ ପ୍ରାର୍ଥନା କରୁଛନ୍ତି ଛୋଟ ପିଲାବେଳେ। ଏ କ'ଣ ବିଦ୍ୟା ଆଜ୍ଞା, ଛୋଟ ପିଲା ଯେଉଁ ମଧୁସୂଦନ ରାଓଙ୍କର ବର୍ଣ୍ଣବୋଧରେ ଯେଉଁ ପ୍ରାର୍ଥନା ଥିଲା, ଗୀତା ଭାଗବତର ସାର ଜିନିଷ, ମୋତେ ଏତିକି ଶିଖାଅ ସାହିଁ ଏ ମୋର ଧନ ଜନ ଲୋଡ଼ା ନାହିଁ, ମୋର ଧନ ଆବଶ୍ୟକ ନାହିଁ, ମୋର ଲୋକ ଆବଶ୍ୟକ ନାହିଁ, ମୁଁ କାହା ମନରେ କଷ୍ଟ ଦେବିନି। ଯେ ଯେ କାହା ମନରେ କଷ୍ଟ ଦେଉନି, ଯାହାର ଦୟା ବିନୟ ଭୂଷଣ ତାକୁ ଧନ ଅଭାବ ପଡ଼ିବ କି ଆଜ୍ଞା? ଧନ ରୋଜଗାର କରି ଆପଣ ଭୋଗିପାରିବେନି, କିନ୍ତୁ ବିନୟ ଲୋକ ଭୋଗିବ। ପ୍ରମାଣ କିଏ? ଦୁଇ ଭାଇ ରାବଣ, ରାବଣ ତପସ୍ୟା କରିକି ସ୍ୱର୍ଣ୍ଣ ଲଙ୍କା ପୁରୀ କରିଥିଲା, ଭୋଗିପାରିଲାନି, କିନ୍ତୁ ବିଭୀଷଣ ବିନୟୀ, ତପର ବେଳକୁ ବିଭୀଷଣ ଭୋଗିଲା, ଦୟା ଲାଗିଲା। ଆରେ କହିଲେ ଦେଖ ମନ୍ଦୋଦରୀ ନିଜେ କହୁଛନ୍ତି ନା, ମନ୍ଦୋଦରୀ ବୁଝେଇଲେ ରାବଣ, କେତେ କୃପା ହେଲା ସିଏ, ସେ ତୁମ ପାଇଁ ଦୂତ ପଠେଇଲେଣି, ରାମ ଆସିକି ଦୂତ ପଠେଇଲେଣି, ସେ ତୁମକୁ ମାରିଦେବା ଦରକାର, ତୁମେ ପରସ୍ତ୍ରୀକୁ ନେଇ ଆସିଛ, ତାଙ୍କ ସ୍ତ୍ରୀକୁ ନେଇ ଆସିଛ, ସେ କେତେ କୃପାଳା ଶ୍ରୀ ରାମ, ଦୂତ ପଠେଇଲେଣି, ତୁମେ ତାଙ୍କ ସ୍ତ୍ରୀକୁ ପଠେଇ ଦିଅ। ବୁଝିଲେଣି, କହିଲେ ତୁ ଭୀରୁ ମୋତେ କଥା କହୁଛୁ? ମନ୍ଦ ଧରି ସେଠି କହିଲେ, ଆରେ କାଳା କେମିତି ଶାସନ କରେ କି, କାଳେ କାହାକୁ ଦଣ୍ଡ ନେଇ ମାନ, ହରେ ବୁଦ୍ଧି ଭଲ ଜ୍ଞାନ ବିଚାର। କାଳ ଯାହାକୁ ଦଣ୍ଡ ଦିଏ, କାଳ କାହାକୁ ବାଡ଼ିରେ ପିଠେ ନା ଲାଠିରେ ପିଟେ ନା, ତା ବୁଦ୍ଧିଟାକୁ ଓଲଟା କରିଦିଏ। ମରିବା ବେଳେ ହେଇଗଲେ ବୁଦ୍ଧି ଜ୍ଞାନ ବଳର ବିଚାର ଶକ୍ତି ଓଲଟା ହେଇଯିବ, କାଳ ବା ଓଲଟା କରିଦେବ, ତୁମ ବୁଦ୍ଧି ଓଲଟା ହେଲା। ବିଭୀଷଣ ହେଇ ବୁଝେଇଲେ, ବିଭୀଷଣ ଗୋଇଠା ମାରି ବାଗେଇଲେ, ଭୋଗିଲା କିଏ ସମ୍ପତ୍ତିକୁ? ବିଭୀଷଣ ଭୋଗିଲା। ଦୟା ବିନୟ ହେଉ ମୋ ଭୂଷଣ, କାହା ମନେ ମୋ ନଦୀ ଏ କଷଣ, ଏ ପ୍ରାର୍ଥନା ବୋଲା ହଉଥିଲା ଛୋଟ ପିଲାବେଳେ। ଏତେ କଠୋର କଥା, ସ୍ୱାମୀ ସ୍ତ୍ରୀ ଭିତରେ, ଭାଇ ଭାଇ ଭିତରେ, ଅଫିସର ଭିତରେ, ସବୁଆଡ଼େ ଚାଲିଛି, ଆଉ ଏଇଥିରେ ବିଧ ସମସ୍ତେ। ବହୁତ ଭଲ ଭଲ ଲୋକମାନେ, ଏ ଜୟପୁର ଜଣେ କହିଲେ, କହିଲେ ସାର୍ ବାବା ମୁଁ ଆଉ ଚାକିରି କରିବିନି। କହିଲେ କାହିଁ ଚାକିରି କରିବିନି? ନା ଆଜ୍ଞା, ଅଫିସରମାନଙ୍କର ଯେଉଁ କଥା, ଆଜ୍ଞା ମନୁଷ୍ୟକୁ ଏତେ କଠୋର କଥା କହିବା ଉଚିତ ନା? ଦେଖନ୍ତୁ ଏତେ ବଡ଼ ସଂସ୍କୃତିରେ, ଅବଶ୍ୟ ଭଗବାନଙ୍କ ଇଚ୍ଛାରେ, ଶିବଜୀଙ୍କ ଇଚ୍ଛାରେ ଏଭଳି ବଚନ ବାହାରୁଛି, କାରଣ ସେ ତାଙ୍କର ତ ବିବାହ ଅଛି ଜୟାତି, କିନ୍ତୁ ଆମ ପାଇଁ ଶିକ୍ଷା ହେଲେ, ବ୍ରାହ୍ମଣ ଘରର ଝିଅ ଯଦି ଶାଢ଼ୀଟାକୁ ପିନ୍ଧିଦେଲେ ଶର୍ମିଷ୍ଠା, ତ ଆପଣ ଏଇଭଳି କୁହାଯିବ? ସୁନି କୁକୁର ଯେଭଳି ଯଜ୍ଞ ପାଇଁ ଥିବା ଘୃତକୁ ନେଇଯାଏ, ଦେଖ ଏ ଦାସୀ କେମିତି ଦାସୀ ବୋଲି କହିଦେଲେ, ଏ ଦାସୀ ମୋର ଶାଢ଼ୀକୁ ନେଇ ଚାଲିଗଲା, ଏତିକି କହିଦେଲା ପରେ ବର୍ତ୍ତମାନ ବ୍ରାହ୍ମଣ ସଂସ୍କୃତିର ପ୍ରବଚନ ଦେଉଛନ୍ତି, କାହିଁକି ତୁ ସେ କୁକୁର, ଆଉ କାହିଁକି ମୁଁ ଯଜ୍ଞ, ମୋ ଶାଢ଼ୀ ହେଉଛି ଯଜ୍ଞ ଭଳି ବସ୍ତୁ, ହବି ବସ୍ତୁ ବା ଘୃତ ଭଳି ବସ୍ତୁ, କାହିଁକି ନା ମୁଁ ବ୍ରାହ୍ମଣ। ବହୁତ ସୁନ୍ଦର, ଯେଉଁମାନେ ବ୍ରାହ୍ମଣ ସେମାନେ ପୂଜ୍ୟ, ଯେଉଁମାନେ ସାଧୁ ଭକ୍ତ ସେମାନେ ପୂଜ୍ୟ, କିନ୍ତୁ ବ୍ରାହ୍ମଣ ଅଭିମାନୀ ବ୍ରାହ୍ମଣ ପୂଜ୍ୟ ନୁହେଁ, କି ଅଭିମାନୀ ଭକ୍ତ ଭକ୍ତ ନୁହେଁ। ଅଭିମାନ ଦ୍ୱାରା କାହାର କଲ୍ୟାଣ ହେବନି ସମାଜରେ ଆଜ୍ଞା। ଏବେ ବି ଲୋକ କହୁଛନ୍ତି, ଆଜ୍ଞା କଳିଯୁଗ କହୁଛନ୍ତି ଆପଣ, ଅଧିକା ତ ମନ୍ଦିର ହେଉଛି, ଅଧିକା ଲୋକମାନେ ଦାନ ପୁଣ୍ୟ କରୁଛନ୍ତି, ଅଧିକା ସତ୍ସଙ୍ଗ ହେଉଛି, ଟିଭିରେ ସବୁବେଳେ ପ୍ରବଚନ ଚାଲିଛି, କିନ୍ତୁ ଫଳ କ'ଣ ସମାଜକୁ ମିଳୁଛି? ଆଜ୍ଞା, କାହିଁକି ମିଳୁନି? ତାର କାରଣ କ'ଣ? ତାର କାରଣ ହେଲା ଗୋଟିଏ, ପୁଣ୍ୟ ଫଳ ବି ଲୋକ ପାଇପାରୁନାହାନ୍ତି, ଭକ୍ତିର ଫଳ ବି ପାଇପାରୁନାହାନ୍ତି। ତାର କାରଣ ହେଲା ଅଭିମାନ ସମସ୍ତଙ୍କ ମନରେ ଅଛି, ଯେ ଟିକିଏ ଦାନ କରୁ ବା ପୁଣ୍ୟ କରୁ ସାଙ୍ଗେ ତା ମନରେ ଅଭିମାନ ଚାଲିବା। ଅଭିମାନ କରିବା ଦ୍ୱାରା ପୁଣ୍ୟର ଫଳ ମିଳିବନି କି ଭକ୍ତିର ଫଳ ମିଳିବନି କି ବ୍ରାହ୍ମଣକୁ ବ୍ରାହ୍ମଣତ୍ୱର ଫଳ ମିଳିବ, ଅଭିମାନ ସବୁ ନଷ୍ଟ କରିବ। ଭକ୍ତି ରାସ୍ତାରେ ବିଶେଷ କରି ଅଭିମାନ ହେଉଛି ସିଂହ ଭଳି, ସବୁ ନଷ୍ଟ କରି ଚୁରମାର କରିଦେବ। ଇଏ କହିଲେ ମୁଁ ବ୍ରାହ୍ମଣର କନ୍ୟା, ଇଏ ଇଦମ୍ ତପସା ସୃଷ୍ଟମ୍ ମୁଖମ୍ ପୁଂସା ପରସ୍ୟ ଚଃ ପରସ୍ୟ ଦେହ ଧାର୍ୟତେ ୟରିହ ୟୋତିଃ ଶିବ ପନ୍ଥା ପ୍ରଦର୍ଶିତଃ। ଆରେ ବ୍ରାହ୍ମଣ ତୁମେ ଜାଣିନ? ଆଜ୍ଞା, ସବୁ ଦାସୀମାନେ ଶୁଣୁଛନ୍ତି, ସଖୀମାନେ ଶୁଣୁଛନ୍ତି, ଶର୍ମିଷ୍ଠା ଶୁଣୁଛି, ଦେବଜାନୀ କ୍ରୋଧରେ ଏମିତି କହୁଛନ୍ତି। ଇଏ ଇଦମ୍ ତପସା ସୃଷ୍ଟମ୍, ଏ ସୃଷ୍ଟି କିଏ କରିଛି? ବ୍ରାହ୍ମଣ କରିଛି, ବ୍ରାହ୍ମଣ କରିଛି ସୃଷ୍ଟି ତପ ବଳରେ। ଇଏ ଇଦମ୍ ତପସାମ ସୃଷ୍ଟମ୍, ପ୍ରକୃତରେ ଭଗବାନ ବ୍ରହ୍ମାଙ୍କୁ କୃପା କରିଛନ୍ତି, ବ୍ରହ୍ମା ବ୍ରହ୍ମଶକ୍ତିରେ ବ୍ରାହ୍ମଣ ଶକ୍ତିରେ ଭୃଗୁଆଦିମାନଙ୍କ ଦ୍ୱାରା ସୃଷ୍ଟି କରିଛନ୍ତି। ବ୍ରାହ୍ମଣ ସବୁବେଳେ ପୂଜ୍ୟ, ବର୍ଣ୍ଣାନାମ ବ୍ରାହ୍ମଣ ଗୁରୁ, ବର୍ଣ୍ଣ ଭିତରେ ଚାରି ବର୍ଣ୍ଣ ଭିତରେ ବ୍ରାହ୍ମଣ ଗୁରୁ, ବ୍ରାହ୍ମଣ ସବୁବେଳେ ପୂଜ୍ୟ। କିନ୍ତୁ ବ୍ରାହ୍ମଣ ତାର ବ୍ରହ୍ମତ୍ୱକୁ ନେଇ ସବୁବେଳେ ରହିବା ଦରକାର। ବ୍ରାହ୍ମଣ ଯେଉଁ ଗୁଣଗୁଡ଼ିକ ଅଛି, ସମ ଦମ ତପ ଶୌଚମ ଖାନ୍ତି ଆର୍ଯ୍ୟବୈବ ଚ ଜ୍ଞାନ ବିଜ୍ଞାନ ଆସ୍ତିକମ୍ ବ୍ରହ୍ମ କର୍ମ ସ୍ୱଭାବଜ, ଏ ବ୍ରାହ୍ମଣର କର୍ମ। ବ୍ରାହ୍ମଣୀ ଯେଟା କରୁଛି ତା ପାଇଁ ସାଧନା ଆଉ କିଛି ଦରକାର ନାହିଁ, ସେ ପ୍ରଭୁଙ୍କ ପଳେଇବ। ଇଏ ଇଦମ୍ ତପସା ସୃଷ୍ଟମ୍ ମୁଖ ପୁଂସ ପରସ୍ୟତ, ବ୍ରାହ୍ମଣ କେଉଁଠି ସୃଷ୍ଟି ହେଇଛନ୍ତି? ଭଗବାନଙ୍କ ବିରାଟ ପୁରୁଷଙ୍କ ମୁଖରୁ। ଆପଣ ଯେତେବେଳେ ପୁରୁଷ ସୂକ୍ତ ମନ୍ତ୍ର ପଢ଼ିବେ ସେଥିରେ ଅଛନ୍ତି, ରାଜନ୍ୟ ବାହୁର ସୃଷ୍ଟି, ମୁଖରୁ ବ୍ରାହ୍ମଣ ସୃଷ୍ଟି। ଆଉ ଲୋକ ଭୋଜନ କାହାକୁ ଦିଅନ୍ତି? ଭଗବାନ ଖାଆନ୍ତି କି? ଲୋକମାନେ କୁହନ୍ତି, ଆମ ଓଡ଼ିଆ ଲୋକ ବି କହିବେ, ଭଗବାନ କ'ଣ ଖାଉଛନ୍ତି କି? ଭଗବାନ ଯଦି ଖାଆନ୍ତେ ତାହେଲେ ବାବାଜୀମାନେ ବ୍ରାହ୍ମଣମାନେ ଭଗବାନଙ୍କୁ ଦିଅନ୍ତିନି, ଇଏ ଭଗବାନଙ୍କ ନାଁ କହିକି ନିଜେ ଖାଉଛନ୍ତି। ଭୋଗ ଗୋଟେ କ'ଣ? ଆପଣ କ'ଣ କହୁଛନ୍ତି ପ୍ରସାଦ? ଭଗବାନ କ'ଣ ଖାଉଛନ୍ତି? ଆରେ ଭଗବାନ ଖାଇଛନ୍ତି ବୋଲି କେଉଁଠି ପ୍ରମାଣ ନାହିଁ, ଅଲଗା ଆଡ଼େ କୁଆଡ଼େ ପ୍ରମାଣ ଅଛି କି ନାହିଁ, କିଏ ମାଖନ ଚୋରି କରିଥିଲେ କେଉଁଠି କ'ଣ? କିନ୍ତୁ ଓଡ଼ିଶାରେ କେତେ ଜାଗାରେ ଭଗବାନ ଖାଇଛନ୍ତି ତାର ହିସାବ ବି ନାହିଁ। ଏ କ୍ଷୀରି ଚୋରା ଗୋପୀନାଥ ଏଣେ ଚୋରି କରି କ୍ଷୀରି ଖାଇଛନ୍ତି ସବୁଆଡ଼େ, ଏଇ ସାକ୍ଷୀ ଗୋପାଳ ଦେଖୁଛନ୍ତି ନା, ସାକ୍ଷୀ ଗୋପାଳ ଦଣ୍ଡ ପାଉଛନ୍ତି ଆସି ଗୋପାଳ, ଦକ୍ଷିଣର ଠାକୁର, ସାକ୍ଷୀ ଦେବା ପାଇଁ ଦକ୍ଷିଣକୁ ଆସିଥିଲେ ବୃନ୍ଦାବନରୁ ଚାଲି ଚାଲିକି କାଞ୍ଚିପୁରକୁ। ରାଜା ପୁରୁଷୋତ୍ତମ ଦେବ ଯେତେବେଳେ ଜୟ କଲେ କାଞ୍ଚିପୁର ଦେଖିଲେ, ଆରେ ଏତେ ସୁନ୍ଦର ଠାକୁର ଗୋପାଳ, ଇଏ କହିଲେ ପ୍ରଭୁ ଆମ ରାଜ୍ୟକୁ ଚାଲ। ରାଜା ମୁଖ୍ୟ ମୁଖ୍ୟ ଆମର ଠାକୁରଙ୍କୁ ଆଣିଛନ୍ତି ବର୍ଷ କରିକି ଭକ୍ତିରେ, ତା ଭିତରେ ହେଲେ ମା ତାରିଣୀ, ତାରିଣୀ ଆସିଥିଲେ ଏଠି ଥିଲେ ପୁରୀରେ, ତାଙ୍କୁ କେଉଁଝର ରାଜା ପୁଣି ଭକ୍ତିରେ ପ୍ରସନ୍ନ କରି ନେଇ, ବଟ ଗଣେଶ ନା କ'ଣ ଯେଉଁ କାଞ୍ଚି ଗଣେଶ, ସାକ୍ଷୀ ଗୋପାଳ, ଭଗବାନ ଖାଆନ୍ତି ସାକ୍ଷୀ ଗୋପାଳ ବା ଥିଲେ, ଆପଣ ଏବେ ଯେଉଁ ବେଡ଼ା ଭିତରେ ଦେଖୁନାହାନ୍ତି ସାକ୍ଷୀ ଗୋପାଳ ଲେଖା ହେଇଛନ୍ତି, ପ୍ରଭୁ ସାକ୍ଷୀ ଗୋପାଳ ସେଠି ଥିଲେ। ସେ ଗୋପାଳ ତ ଚୋରି କରିବାର ତାଙ୍କର ଅଭ୍ୟାସ ଅଛି, ଯେଉଁ ଯେତେବେଳେ ଭୋଗ ପଣ୍ଡା ମାନେ ସବୁ ଧରିକି ଯିବେ ଏ ବାଟରେ ଛଡ଼େଇକି ସବୁ ଖାଇବେ, ସବୁ ଅର୍ଣ୍ଣ ଭୋଗକୁ ଆଗେ ଖାଇବେ। ଜଗନ୍ନାଥ ଆଜ୍ଞା କମ୍ପ୍ଲେନ୍ କଲେ ରାଜାଙ୍କ ପାଖରେ, ପୁରୁଷୋତ୍ତମଙ୍କ ପାଖରେ, ଇଏ ଭଲ ଠାକୁରଙ୍କୁ ଧରିକି ଆଣିଲ କୁଆଡ଼େ ଦକ୍ଷିଣରେ ସେ ପଡ଼ିଥିଲେ, ତାଙ୍କୁ ଧରିକି ତୁମେ ଆସିଲ, ମୋ ଖାଇବା ଜିନିଷକୁ ଛଡ଼େଇ ସବୁ ଖାଉଛନ୍ତି ସେ, ତୁମେ ସିଗରେଟ୍ ଦେବ ବିଦା କର, ଏଇଠି ଏ ବେଡ଼ା ଭିତରୁ ବାହାର କର, ନହେଲେ ମୋତେ ସେ ଖାଇବାକୁ ଦେବନି। ରାଜା କହିଲେ ଆଚ୍ଛା ଏମିତି କରୁଛନ୍ତି, ଠିକ୍ ଅଛି, ସତ୍ୟବାଦୀ ସତ୍ୟବାଦୀ ଗୋବିନ୍ଦ ସିଏ ସତ୍ୟବାଦୀକୁ ନେଇଆଇଲେ, ଆଉ ରାଜା ଦଣ୍ଡ ଦେଲେ, କହିଲେ ପ୍ରଭୁ ଭକ୍ତ ବସ ନା, ଭଗବାନ କିଏ ଶାସନ କରିପାରିବ? ଯେ ତିନି ଜଗତର ତିନି ଜଗତକୁ ଶାସନ କରୁଛନ୍ତି, ଭକ୍ତ ତାଙ୍କୁ ଶାସନ କରିବେ। ରାଜା ଦଣ୍ଡ ଦେଲେ, କହିଲେ ପ୍ରଭୁ ଆପଣ ଜଗନ୍ନାଥଙ୍କର ଅର୍ଣ୍ଣକୁ ଛଡ଼େଇ ଖାଇଲେ, ଆଜିଠାରୁ ଆପଣ ସତ୍ୟବାଦୀରେ ରହିବେ, ଅର୍ଣ୍ଣ ଆପଣଙ୍କୁ ଭୋଗ ଦିଆ ହବ। ସାକ୍ଷୀ ଗୋପାଳ କ'ଣ ଅର୍ଣ୍ଣ ଖାଆନ୍ତି କି ଆପଣ? ଅର୍ଣ୍ଣ ନାହିଁ ତାଙ୍କ ପାଖରେ, ଏ ସୁଖା ରୁଖା ଖାଇକି ପଡ଼ିକି ରହିଛନ୍ତି। ସାକ୍ଷୀ ଗୋପାଳଙ୍କ ଦ୍ୱାରା ଅର୍ଣ୍ଣ ଲାଗେ ନା? ଭଗବାନ ଖାଆନ୍ତିନି ବୋଲି କିଏ କୁହନ୍ତି ଆଜ୍ଞା? କେଉଁଠି କିଏ ନ ଜାଣିଥିବ? ଟିକେ ଆଗକୁ ପଳେଇବେ, ବ୍ରହ୍ମଗିରି କ୍ଷୀରି ଖାଇଛନ୍ତି, ଗରମ କ୍ଷୀରିରେ ହାତ ଫୁଟକା, ଆପଣଙ୍କ ହାତ ଫୁଟକା ହେଇଗଲେ ଯେମିତି ଚମଡ଼ା କୋଚା ହେଇଯାଏ, ଲୋଚା ହେଇଯାଏ, ଆପଣ ନନାଙ୍କୁ ଯାଇକି କହିବେ ଦକ୍ଷିଣ ହସ୍ତ ଉପର ଭାଗ ଛାତି ଦେଖିବେ, ସେଇ ବ୍ରାହ୍ମଣ ଘରର ଛୋଟ ପିଲା ଖୁଆଇ ଦେଇଥିଲା ନା, ଆଉ ଖାଇବେନି କ'ଣ? ବ୍ରାହ୍ମଣ ଆଜି କାନ୍ଦିଲେ, ନନା ଆଜି କାନ୍ଦିଲେ, ଶିବଜୀ ଖାଇବେ? ବାପା ଖୋଇପାରିଲେନି, ପୁଅଟା ଖୋଇଦେଲା ତାଙ୍କୁ କ୍ଷୀରି, କ୍ଷୀରି ଖାଇଛନ୍ତି, କ୍ଷୀରି ଖାଇବା ଦାଗ ଦେଖେଇଲେ ବାପାଙ୍କୁ, ଧଳା ଚିହ୍ନ ଅଛି, ହାତ ପୋଡ଼ି ଯାଇଛି ଗରମ କ୍ଷୀରି, ପୁରା ଦେଖିବେ ଆପଣ ହାତ ପୋଡ଼ା ହାତ, ଓଠରେ ଗୋଟେ ଚିହ୍ନ, ହାତରେ ଗୋଟେ ଚିହ୍ନ, ବକ୍ଷରେ ଗୋଟେ, ତିନି ଜାଗା। ଠାକୁର ଖାଆନ୍ତିନି କ'ଣ? ଠାକୁର ଦୁଇ ଭାଗରେ ଖାଆନ୍ତି, ସେଇ ପ୍ରବଚନ କିଏ ଦେଉଛନ୍ତି? ବଂଶୀଧର ସ୍ୱାମୀ ତାଙ୍କ ଟୀକାରେ ଲେଖିଲେ, ନିଜ ଅସନ ଦ୍ୱାରା ଭଗବତ ତୃପ୍ତିଜନକତ୍ୱେନ ବ୍ରାହ୍ମଣଂ ସମଂ କିଞ୍ଚିତ୍ ଅସ୍ତି ଇତି ଭାବ। ହେ ଶର୍ମିଷ୍ଠା, ଭଗବାନ ବ୍ରାହ୍ମଣ ଜିହ୍ୱାରେ ଖାଆନ୍ତି, ଆଉ ସେ ବ୍ରାହ୍ମଣ ମୁଁ ବ୍ରାହ୍ମଣର କନ୍ୟା, ମୋ ଶାଢ଼ୀକି ତୁମେ ପିନ୍ଧିଲ? ଭଗବାନ ଦୁଇ ଭାବରେ ଖାଆନ୍ତି, ନୈବିଦ୍ୟମ ପ୍ରୋତନେସ୍ତ ଚକ୍ଷୁଷ ଗୃହୀତ ମୟା। ମୁଁ ମୋ ଆଗରେ ଯେ ନୈବେଦ୍ୟକୁ ରଖୁଛି, ଯେମିତି ନନା ଆମର ରଖୁଛନ୍ତି ଏଠି ନୈବେଦ୍ୟରେ, ମାନେ ଫଟୋରେ ଆପଣ ରଖିଲେ, ଭଗବାନ ମୁଁ ଚକ୍ଷୁରେ ଭୋଜନ କରେ, ଏଇଟା ଭଗବାନଙ୍କର ବାକ୍ୟ, ନୈବେଦ୍ୟକୁ ମୁଁ ଚକ୍ଷୁରେ ଭୋଜନ କରେ। ଆଚ୍ଛା, ଚକ୍ଷୁରେ ଆପଣ ଭୋଜନ କରନ୍ତି, ପ୍ରକୃତରେ ଆପଣ ପେଟକୁ କେମିତି ଯାଏ, ଆପଣ ତୃପ୍ତି କେମିତି ଲାଭ କରନ୍ତି? ରସତୁ ଦାସ ଜିହ୍ୱାୟାମ ଅସ୍ନାମି କମଲୋଦ୍ଭବମ। ହେ ଲକ୍ଷ୍ମୀ, ଏ ବ୍ରହ୍ମା, ମୁଁ ଦାସ ଜିହ୍ୱାରେ, ମୋର ଯେ ଭକ୍ତ, ମୋର ଯେ ସେବକ, ରସ ତୁ ଦାସ ଜିହ୍ୱା, ଚକ୍ଷୁରେ ତାକୁ ପ୍ରସାଦ କରିବି, ଭୋଗ ଗ୍ରହଣ କରିବି, କିନ୍ତୁ ମୋ ଭକ୍ତ ଖାଇଲା ପରେ ଟେଷ୍ଟ ପାଇବି। ଆଜ୍ଞା, ଜଗନ୍ନାଥ ଯେତେ ପ୍ରସାଦ ଦେଖୁଛନ୍ତି, କିନ୍ତୁ ଟେଷ୍ଟ ନେବେ ଯେତେବେଳେ ସମସ୍ତେ ଯାଇକି ବସିବେ କେଉଁଠି, ଆମର ଅବଢ଼ା ହାଟରେ ବସି ଖାଇସାରି କହିବେ, ପ୍ରଭୁ ବଢ଼ିଆ ପ୍ରସାଦ, ଭଗବାନ କହିବେ ହଁ ଆଜି ଭଲ ପ୍ରସାଦ ହେଇଛି ଲକ୍ଷ୍ମୀ, ଆଜି ଭଲ ପ୍ରସାଦ ଆଜି ରସନ୍ତୁ ଦାସ ଜିହ୍ୱାନ। ଭଗବାନଙ୍କୁ ଏଥିପାଇଁ ଦେଇକି ଖାଇବା ଦରକାର, ଆଉ ବ୍ରାହ୍ମଣଙ୍କୁ ଭକ୍ତଙ୍କୁ ପ୍ରସାଦ ଦେବା ଦରକାର। କହିଲେ ଆମେ ମୁଖ, ଆମେ ବ୍ରାହ୍ମଣ, ଆମେ ତପସ୍ୟା ଦ୍ୱାରା ସୃଷ୍ଟି କରୁଛୁ, କେବଳ ସେତିକି ନାହିଁ, ଧାରିୟତେ ଯେ ରିହମ ଜ୍ୟୋତିମ ଶିବପନ୍ଥା ସନାତନ, ବ୍ରାହ୍ମଣ ହିଁ ଭଗବାନଙ୍କର ଜ୍ୟୋତିକୁ ଭଗବାନଙ୍କୁ ଧାରଣ କରି ରଖିଛନ୍ତି, ଭଗବାନ ପନ୍ଥାକୁ, ପ୍ରଭୁଙ୍କର ଜ୍ୟୋତିକୁ ଭଗବାନଙ୍କୁ ସେ ହୃଦୟରେ ବ୍ରାହ୍ମଣ ରଖିଛି ନା, ଶର୍ମିଷ୍ଠା କହୁଛନ୍ତି, ଏକେ ଦେବଯାନୀ କହୁଛନ୍ତି ଶର୍ମିଷ୍ଠା, ବ୍ରାହ୍ମଣ ତତ୍ତ୍ୱର, ବ୍ରହ୍ମ ତତ୍ତ୍ୱର ପ୍ରବଚନ ଦେଉଛନ୍ତି, ପଢ଼ା ଘରର ଝିଅ, ବ୍ରାହ୍ମଣର ଝିଅ, ସେଥିପାଇଁ ଏଠି ଲେଖାଗଲେ, ସର୍ବେଷାମ ଆଶ୍ରମାଣାମ ଚ ପୂଜିତ ବ୍ରାହ୍ମଣ ଶୁଚି। ଚାରି ବର୍ଣ୍ଣ ଭିତରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଭିତରେ ବ୍ରାହ୍ମଣ ଶୁଚି ବ୍ରାହ୍ମଣ ପୂଜ୍ୟ। ବର୍ତ୍ତମାନ ବହୁତ ଲୋକ କମ୍ପ୍ଲେନ୍, ଆରେ ବ୍ରାହ୍ମଣ ଆମିଷ ଖାଉଛି, ବ୍ରାହ୍ମଣ ଆଜ୍ଞା, ବ୍ରାହ୍ମଣ ଯଦି ସେଭଳି କର୍ମ କରୁଛି, ବ୍ରାହ୍ମଣ ଭଗବାନଙ୍କ ଶାସ୍ତ୍ରରେ ବ୍ରାହ୍ମଣର ସବୁ ଗୁଣଗାନ କରିଛନ୍ତି, ଆମେ ତାଙ୍କୁ ବିରୋଧ କରିବା କିଛି ଆବଶ୍ୟକ ନାହିଁ। ରାଜା ପୁଅ ଯଦି କିଛି ଭୁଲ କରେ ତାହେଲେ ଦଣ୍ଡ କିଏ ଦେବ? ମନ୍ତ୍ରୀ ଦେଇପାରିବ? ରାଜା ପୁଅକୁ ମନ୍ତ୍ରୀ ଶାସନ କରିପାରିବେନି, ରାଜା ପୁଅ ଭୁଲ କଲେ ରାଜା ଥାପଣ ମାରିବେ ନା ରାଣୀ ମାରିବେ, ଆଦି ମାରିବେ, ଭଗବାନ ତାଙ୍କ କଥା ବୁଝିବ, ଆମେ ତାଙ୍କୁ ଯେଭଳି ସମ୍ମାନ ଦେବା କଥା ଦେବା। କାରଣ ଶାସ୍ତ୍ରରେ ବ୍ରାହ୍ମଣଙ୍କୁ ସବୁବେଳେ ବୋରି ବୋରି, ବ୍ରାହ୍ମଣ ଶୁଚି, ସର୍ବେଷାମ ଆଶ୍ରମାଣାମ ଚ ପୂଜିତ ବ୍ରାହ୍ମଣ ଶୁଚି, ତତୋଧିକ ପୂଜିତ ଓପି ବ୍ରାହ୍ମଣ ଯଦି ବୈଷ୍ଣବ, ବ୍ରାହ୍ମଣ ଯଦି ବୈଷ୍ଣବ ହେଇଗଲେ ସେ ଶ୍ରେଷ୍ଠ, ସେ ବ୍ରାହ୍ମଣ ଠାରୁ ଅଧିକା ପୂଜ୍ୟ, ସେ ବୈଷ୍ଣବ ହେଇଗଲେ, ବିଷ୍ଣୁ ଭକ୍ତ ହେଇଗଲେ, ସେ ବିଷ୍ଣୁଙ୍କୁ ଡାକିଲେ ସେ ବ୍ରାହ୍ମଣ ବୈଷ୍ଣବ ସମାଜରେ ବି ତାଙ୍କୁ ପୂଜ୍ୟ କରା, ଦୁର୍ଲଭ ବୈଷ୍ଣବ ବିପ୍ରୁ ବ୍ରାହ୍ମଣ ଯଦି ବୈଷ୍ଣବ ହେଲେ ବିଷ୍ଣୁ ଭକ୍ତ ହେଲେ ସେ ପୂଜ୍ୟ। ଏତିକି କହି ସେ କହୁଛନ୍ତି ଦେଖ ତୁମେ ସମ୍ମାନ ଶିଖିନ, ଭଗବାନ ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତି। ଏତେ ଇଏ ପ୍ରବଚନ ଦଉଛନ୍ତି ଠିକ, କିନ୍ତୁ ଅଭିମାନରେ ଦଉଛନ୍ତି। ୟାନ ବନ୍ଦନ୍ତି ଉପତିଷ୍ଠନ୍ତେ ଲୋକନାଥ ସ୍ୱରେଶ୍ୱର ଭଗବାନ ଅପି ବିଶ୍ୱାତ୍ମା ପାବନ ଶ୍ରୀ ନିକେତନ। ତିନିଟା ବିଶେଷଣ ଲଗେଇଲେ, ଭଗବାନ କିଏ ନା ବିଶ୍ୱର ଆତ୍ମା, ସବୁ ଜୀବ ଅନ୍ତରେ ଭଗବାନ ଅଛନ୍ତି। ଭଗବାନ ଆଉ କିଏ ନା ଲୋକ ପାବନ, ଯାହାଙ୍କର ନାମ ଲୋକକୁ ପାବନ କରେ, ଯାହାଙ୍କର ପାଦର ଜଳ ଗଙ୍ଗା ଲୋକଙ୍କୁ ପାବନ କରେ, ଭଗବାନ ନାମ ଲୋକ ପାବନ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଲୋକ ପାବନ ଶ୍ରୀ ନିକେତନ ବିଶ୍ୱାତ୍ମା କହିଲେ, ହେ ଶର୍ମିଷ୍ଠା ତୁ ଜାଣିନୁ ବ୍ରାହ୍ମଣକୁ କିଭଳି ସମ୍ମାନ ଦିଆଯାଏ? ଆରେ ଭଗବାନ ଜାନ ବଦନ୍ତି ବନ୍ଦନ୍ତି ଉପତିଷ୍ଠନ୍ତି, ଯାହାଙ୍କୁ ବନ୍ଦନା କରନ୍ତି ସମସ୍ତେ, ବ୍ରାହ୍ମଣଙ୍କୁ ସମସ୍ତେ ଦେବତାମାନେ ବନ୍ଦନା କରନ୍ତି, ଏ ସତ୍ୟ। ଯଦି କୌଣସି ବ୍ରାହ୍ମଣ ଆମିଷ ଭୋଜନ କରୁନି, ନିଶା ସେବନ କରୁନି, ସଦାଚାରରେ ରହିଛି, ଭଗବତ ସେବା କରୁଛି, ଦେବତାମାନଙ୍କର ସେ ପୂଜ୍ୟ, ଦେବତାମାନଙ୍କ ଜ୍ଞାନ ବନନ୍ତି ଉପତିଷ୍ଠନ୍ତି ଲୋକନାଥ ସ୍ୱରେଶ୍ୱରା, ଚନ୍ଦ୍ର ଦେବତା ବାୟୁ ସ୍ୱରେଶ୍ୱରା ଇନ୍ଦ୍ର ପର୍ଯ୍ୟନ୍ତ ସମସ୍ତେ ଯାହାଙ୍କୁ ବନ୍ଦନା କରନ୍ତି, ଯାହାଙ୍କର ସେବା କରନ୍ତି। ଆଉ କାହା କଥା କହିବା, ଭଗବାନ ଅପି ବିଶ୍ୱାତ୍ମା ପାବନ ଶ୍ରୀ ନିକେତନ। ହେ ଶର୍ମିଷ୍ଠା ଦେବଜାନୀ କହୁଛନ୍ତି ଶ୍ରୀ ନିକେତନ ଆଉ ବିଶ୍ୱାତ୍ମା ଆଉ ପାବନ ଶ୍ରୀ ଭଗବାନ ଯାହାଙ୍କୁ ବନ୍ଦନା କରନ୍ତି ପ୍ରଣାମ କରନ୍ତି, ଭଗବାନ ଆଜ୍ଞା ପ୍ରଣାମ କରନ୍ତି, ଦ୍ୱାରକାରେ ପ୍ରତିଦିନ ଭଗବାନ ନାରଦଙ୍କୁ ପ୍ରଣାମ କରିବେ, ବ୍ରାହ୍ମଣମାନଙ୍କୁ ପ୍ରଣାମ କରିବେ। ନାରଦ କହିବେ ପ୍ରଭୁ କାହିଁକି ଲୀଳା କରୁଛନ୍ତି? କହିଲେ ନା ନା ମୁଁ ଗୃହସ୍ଥ, ମୁଁ ଗୃହସ୍ଥ ନା, ବର୍ତ୍ତମାନ ମୋର ଭଗବାନ ରୋଲ, ଭଗବାନ ସବୁ, ଭଗବାନ ଶ୍ରୀକୃଷ୍ଣ ସବୁ ରୋଲ କରିଛନ୍ତି କିନ୍ତୁ ବ୍ରାହ୍ମଣ ରୋଲ କରିନା, ବୁଝିଲେ ନା? ବ୍ରହ୍ମଚାରୀ ହେଇଛନ୍ତି, ପକ୍କା ବ୍ରହ୍ମଚାରୀ ହେଲେ, ଗୁରୁକୁଳରେ ରହିକି ବାସ କଲେ ଉଜ୍ଜୟିନୀରେ, ଗୃହସ୍ଥ ହେଲେ ଶହେ ବର୍ଷ ଗୃହସ୍ଥ ଲୀଳା ଶିକ୍ଷା ଦେଲେ, ବାନପ୍ରସ୍ଥ ସନ୍ନ୍ୟାସ ଲୀଳା ବି କଲେ ପ୍ରଭାସରେ, ପୁରା ସନ୍ନ୍ୟାସ କେମିତି ହବ, ସବୁ ତ୍ୟାଗ କରିକି ବୋଲି ଆନନ୍ଦ ରହିଲେ, ଯଦୁକୁଳ ଧ୍ୱଂସ ହେଇଯାଉଛି ସବୁ ତ୍ୟାଗ କରିଦେଇ ପ୍ରଭୁ ପ୍ରଭାସ କ୍ଷେତ୍ରରେ ଅସୁସ୍ଥ ବୃକ୍ଷ ମୂଳରେ କୃତ କେତନ ପ୍ରଭୁ ଆନନ୍ଦରେ, ସନ୍ନ୍ୟାସ ଯେଭଳି ଆନନ୍ଦରେ ଭଗବାନ ରହିଛନ୍ତି। ଆଉ ବ୍ରାହ୍ମଣ ଛଡ଼ା ତିନି ବର୍ଣ୍ଣର ରୋଲ କରିଛନ୍ତି, ବ୍ରାହ୍ମଣ ରୋଲ ଭଗବାନ କରିନାହାନ୍ତି, ବ୍ରାହ୍ମଣଙ୍କୁ ସମ୍ମାନ ଦିଅନ୍ତି, ନମ ବ୍ରହ୍ମଣ୍ୟ ଦେବା, କ୍ଷତ୍ରିୟ ରୋଲ ଠିକ ଭାବରେ କଲେ ଦରକାରେ, ବୈଶ୍ୟ ରୋଲ କଲେ, ଗୋଚାରଣ କଲେ, ଆଉ ଶୂଦ୍ର ରୋଲ ବି କଲେ, ଶୂଦ୍ର ରୋଲ କେତେବେଳେ କଲେ, ଦୂତ ହେଇକି ଗଲେ, ଦୂତ ହବା କାମ ଶୂଦ୍ରଙ୍କର, ସେ କାମ ବି କଲେ, କିନ୍ତୁ ବ୍ରାହ୍ମଣ ଅଭିନୟ ଭଗବାନ କେବେ କରିନା, ବ୍ରାହ୍ମଣ ପୂଜ୍ୟ ଶ୍ରୀ ନିକେତନ। ଆଉ ଭଗବାନ ନିଜେ ପଞ୍ଚମ ସ୍କନ୍ଦ ଭାଗବତମରେ ନିଜେ କହୁଛନ୍ତି, ଦେବାସୁରେଭ୍ୟୋ ମଘବତ୍ ପ୍ରଧାନ ଦକ୍ଷାଦୟୋ ବ୍ରହ୍ମସୁତାସ୍ତୁ ତେଷାଂ ଭବାପରସୋ ଅଥ ବିରଞ୍ଚ ବୀର୍ଯ୍ୟଂ ସମତ୍ପରଃଂ ଦିଜ ଦେବ ଦେବ। ପୁତ୍ରମାନଙ୍କୁ ଋଷଭଦେବ ଶିଖଉଛନ୍ତି ସହ ପୁତ୍ରମାନଙ୍କୁ, ଦେଖ କାହା ଭିତରେ କିଏ ବଡ଼, କହି କହି ମନୁଷ୍ୟ ବାନ୍ଧି ଗଲେ, ମନୁଷ୍ୟଠାରୁ ଭୂତ ବଡ଼, ଗନ୍ଧର୍ବ ବଡ଼, ପିଶାଚ ବଡ଼, ମନୁଷ୍ୟଠାରୁ ଭୂତର ଲୋକର ଥିବା ଲୋକ ବି ଶ୍ରେଷ୍ଠ ଆଜ୍ଞା, କେମିତି ଆଜ୍ଞା? ତୁଳସୀଦାସ ରାମଜୀଙ୍କୁ ପାଇଲେ କାହା ଦ୍ୱାରା କହିଲେ? ଭୂତଙ୍କ ଦ୍ୱାରା, ଭୂତଙ୍କର ଜ୍ଞାନ ଅଛି, ଭୂତମାନେ କହିଦେବେ। ତୁଳସୀଦାସ କାଶୀରେ ଜଳ ମଳତ୍ୟାଗ କରନ୍ତିନି ବା ବାହ୍ୟ ସୂଚୀ କରନ୍ତିନି, ବାହାରକୁ ଯାଆନ୍ତି, ଧାମ ନିଷ୍ଠା ତାଙ୍କର, ସ୍ନାନ ସ୍ନାନ ସାରିକି ଆସୁଛନ୍ତି, ଏ ଶୌଚ ସାରିକି ଆସୁଛନ୍ତି, ଶୌଚ ଜଳକୁ ଢାଳି ଦେଲେ ବୃକ୍ଷରେ, ସେଠି ବ୍ରହ୍ମ ରାକ୍ଷସ ଯିଏ ଉଦ୍ଧାର ହେଲା ସେ କହୁଛନ୍ତି, ଆ ମୁଁ କେମିତି ମୋତେ ରାମଙ୍କୁ ଦିଅ, କହିଲେ ନା ଆଜ୍ଞା ମୁଁ ରାମଙ୍କୁ ଦେଇପାରିବିନି। ସେ ରାକ୍ଷସ କହୁଛି, ଆପଣ ମୋର ବହୁତ ଉପକାର କଲେ, କିନ୍ତୁ ମୁଁ ଆପଣଙ୍କୁ କହିଦେଉଛି ଆପଣ ଯାଆନ୍ତୁ ଚିତ୍ରକୂଟକୁ, ସେଠି ହନୁମାନଙ୍କୁ ଦର୍ଶନ ପାଇ। ଭୂତମାନଙ୍କର ବେଶୀ ଜ୍ଞାନ, ଭୂତମାନେ ସବୁ କହିଦେବେ, ଭୂତମାନେ ମାଡ଼ି ଆସିଲେ କହିଦେବେନି କି ଏଇଆ ଥିଲା, ତା ମଣିଷ କହିପାରିବ କି? ମଣିଷ କହୁଛି ବହୁତ ବଡ଼ ଜ୍ଞାନୀ କି ନାହିଁ, ସବୁଠୁ ଅଜ୍ଞାନୀ ଅବସ୍ଥାରେ ସିଏ ଅଛି। ଭଗବାନ ଏମିତି ଗଣି ଗଣି ଯାଉଛନ୍ତି, ଲତା ତରୁ ଶ୍ରେଷ୍ଠ ହେଲା ମନୁଷ୍ୟ, ତାପରେ ଗନ୍ଧର୍ବ ଭୂତ ପ୍ରେତ, ଏମିତି କହି କହି ଶେଷକୁ ଗଲେ ଶ୍ରେଷ୍ଠ କିଏ ନା ଦେବ ସୁରଭ୍ୟ ମର୍ହତ ପବା ପ୍ରଧାନ, ଦେବତାମାନେ ଶ୍ରେଷ୍ଠ, ଦେବତାମାନଙ୍କ ଭିତରେ ଶ୍ରେଷ୍ଠ କିଏ? ଇନ୍ଦ୍ର। ଇନ୍ଦ୍ରଙ୍କ ଉପରେ ଶ୍ରେଷ୍ଠ କିଏ? ବ୍ରହ୍ମାଙ୍କର ପୁତ୍ର ଦକ୍ଷମାନେ, ଦକ୍ଷାଦୟ, ଦକ୍ଷ ଭୃଗୁ, ଏମାନେ ଶ୍ରେଷ୍ଠ। ତାଙ୍କ ଉପରେ ଶ୍ରେଷ୍ଠ କିଏ? ନା ଭବ ଶିବଜୀ, ପ୍ରଭୁ। ପ୍ରଭୁଙ୍କ ଠାରୁ ଶ୍ରେଷ୍ଠ କିଏ? ଭକ୍ତିରେ ତ ପ୍ରଭୁ ଶ୍ରେଷ୍ଠ, ବ୍ରହ୍ମା ତାଙ୍କର ପୁତ୍ର, ବ୍ରହ୍ମାଙ୍କର ପୁତ୍ର ଶିବଜୀ ନା, ବ୍ରହ୍ମା ଶ୍ରେଷ୍ଠ। ପୁତ୍ରମାନେ ପଚାରିଲେ, ପ୍ରଭୁ ତାହେଲେ ଆପଣଙ୍କ ଠାରୁ ଶ୍ରେଷ୍ଠ କିଏ ଅଛନ୍ତି? ମୋ ଠାରୁ, ଭଗବାନ ନିଜେ କହୁଛନ୍ତି ମୋ ଠାରୁ ଶ୍ରେଷ୍ଠ ଇଏ, ସମତ୍ପରହଂ ଦ୍ୱିଜ ଦେବ ଦେବ, ବ୍ରାହ୍ମଣ ମୋର ଦେବତା, ମୋର ଇଷ୍ଟ। ମୁଁ ଆପଣଙ୍କୁ ଏଇ ଗୋଟିଏ କଥା କହି ଏଇଠି କଥାକୁ ବିଶ୍ରାମ ଦେବି, ପ୍ରକୃତରେ କେତେ କଦାପି ବ୍ରାହ୍ମଣର ଦୋଷ ଦେଖିବା ଉଚିତ ନାହିଁ। ଯେଉଁମାନେ ସମର୍ଥ ଲୋକ, ଯେଉଁମାନେ ଆଚାର୍ଯ୍ୟ, ସେମାନେ ସିଦ୍ଧାନ୍ତକୁ ପ୍ରଚାର କରିବା ପାଇଁ ଗୋଟିଏ କରିଛନ୍ତି, ଆଉ ବ୍ରାହ୍ମଣ କୋଳରେ ଯେଉଁମାନେ ଜନ୍ମ ହୋଇଛନ୍ତି ସେମାନେ ପୂଜ୍ୟ ବାସ୍ତବିକ, ସେମାନେ କେବଳ କିଛି ସଂସ୍କାର ରଖିବେ, ଏତିକି ତାଙ୍କର ଆବଶ୍ୟକ, ଆମିଷ ନିଶା ଏଗୁଡ଼ିକୁ ଖାଇବେନି, ଆଉ ବ୍ରହ୍ମକର୍ମ କରିବେ। ତାଙ୍କର ଧନ କମ୍ ରହିପାରେ, ସୁଖ ସାଗରରେ ସେ ଆସିବେ, କାରଣ ବ୍ରାହ୍ମଣ ଶରୀର ବା ତପସ୍ୱରୀ ତା ଶେଷ ଜନ୍ମ, ବ୍ରାହ୍ମଣ ଯଦି ବିଷ୍ଣୁ ଭକ୍ତ ହେଇଗଲା ତାର ଶେଷ ଜନ୍ମ। ଭଗବାନ ପାଇଁ ନିଜେ କହୁଛନ୍ତି ସମତ ପରହଂ ଦ୍ୱିଜ ଦେବ ଦେବ। ପୁରୀର ଗୋଟିଏ ଲୀଳା, ଜଗନ୍ନାଥ ଗୋଟିଏ ଲୀଳା ମୁଁ କହିକି କଥାକୁ ବିଶ୍ରାମ ଦେବି, ଭଗବାନ ବ୍ରାହ୍ମଣ କେତେ ଭଲବାନ, ସର୍ବିଷ୍ଠାଙ୍କ ପାଖରେ ଦେବଯାନୀ ଏଇ କଥା କହୁଛନ୍ତି, କାଲି ଆଉ ତାଙ୍କର ପ୍ରବଚନ ସରିଯିବ, ତାପରେ ଦେବଯାନୀ ବି ଆରମ୍ଭ କରିବେ ତାଙ୍କ ପ୍ରବଚନ, ଏ ସରି ଶର୍ମିଷ୍ଠା ପ୍ରବଚନ ଆରମ୍ଭ କରିବେ, ଏବଂ ପ୍ରବଚନ ଆରମ୍ଭ କରିବେନି ସିଧା ଟେକିକି ସଖୀମାନଙ୍କ ସହିତ କୂଅ ଭିତରେ ଗଳେଇ ପଡ଼ିବେ। ନାରୀଙ୍କର କ୍ରୋଧ ଦେଖନ୍ତୁ କେମିତିକା, ଆରେ ସିଏ ତତେ ଗାଳି ଦେଲେ ତୁ ତାଙ୍କୁ ଗାଳି ଦେଇଥାନ୍ତୁ, ସହ୍ୟ କରିପାରିଲେ ଯେ ସଖୀମାନଙ୍କ ଦ୍ୱାରା କୂପ ଭିତରେ ପକେଇ ଦେଖି। ବର୍ତ୍ତମାନ ଯୁଜାତି ମହାରାଜ ସେଠି ଆସିବେ, ଭେଟିବେ, ୟାଙ୍କର ଯେଉଁ ପ୍ରଶ୍ନ ଥିଲା କାହିଁକି ପ୍ରତିଲୋମ ବିବାହ କଲେ, କାହିଁକି କ୍ଷତ୍ରିୟ ହେଇକି ବ୍ରାହ୍ମଣଙ୍କୁ ବିବାହ ହେଲେ, ଯୁଜାତି କ୍ଷତ୍ରିୟ ହେଇକି ବ୍ରାହ୍ମଣଙ୍କୁ ବିବାହ ହେଲେ, ଏ ଦୈବର ସଂଗଠନ। ଶିବଜୀ ହେଲେ ତାର କାରଣ, ଶିବଜୀ ସେଇ ବାଟ ନେଇକି ନ ଆସିଥାନ୍ତେ, ତାଙ୍କ ଭିତରେ ବସ୍ତ୍ର ପାଇଁ ଗଣ୍ଡଗୋଳ ନ ଲାଗିଥାନ୍ତା, କେତେ ଝଗଡ଼ା ନ ହେଇଥାନ୍ତା, କିନ୍ତୁ ଶିବଜୀ କାରଣ ଦ୍ୱିତୀୟ କାରଣ ବି ଅଛି, ଦେବଯାନୀଙ୍କ ପ୍ରତି ଅଭିଶାପ ବି ଅଛି, ଶୁଣିବା ଆଗରେ ଆସି। ରାମାନୁଜାଚାର୍ଯ୍ୟ ଯେତେବେଳେ ଲକ୍ଷ୍ମଣ, ସେ ରାମାନୁଜ ସେପଟ ସମର୍ଥ, ସେ ଯେତେବେଳେ ଆସିକି ଆପଣ ଦେଖିଛନ୍ତି ପୁରୀରେ ଯେଉଁ ଆମର ଠାକୁରଙ୍କର ଚୂଡ଼ାରେ, ଶ୍ରୀମନ୍ଦିର ଚୂଡ଼ାରେ କେଉଁ ତିଳକ ଅଛି? ରାମ ତିଳକ ନା, କାହିଁକି ରଖା ହେଲା, କେବେଠୁ ରଖା ହେଲା? ୟାର ପରେ, ଏଇ ଲୀଳାର ପରେ ଜଗନ୍ନାଥ ନିଜେ ଆଦେଶ ଦେଲେ, ରାମାନୁଜାଚାର୍ଯ୍ୟ ଦେଖିଲେ ପୁରୀର ବ୍ରାହ୍ମଣମାନେ ବଡ଼ ଉତ୍ପାତ କରୁଛନ୍ତି, ଏଇଟା ନୂଆ କଥା ନୁହେଁ, ବହୁତ ପୁରୁଣା କାଳରୁ ଚାଲିଛି, ତାଙ୍କର ନିୟମ ଫିୟମ ମାନିବାର କିଛି ନାହିଁ, ସରକାର ଯେତେ ନିୟମ କରୁ ଏଇଠି ପାନ ଛାପ ପକେଇବନି, ସେ ପକେଇବେ ପାରି ହବନି ଆଉ, ଏ ରଜା ପୁଅକୁ ଆଉ କ'ଣ କରିବେ, ରଜା ପୁଅ ବଦମାସ କରି ରଜା ବୁଝିବେ, ଆପଣ ଆଉ କ'ଣ କରିବେ, ଯେତେ ଜଣ ଯାଉଛନ୍ତି ଆଉ ସିଏ କ'ଣ ଏଣ୍ଡାମେଣ୍ଟ ଅଫିସର ମାନେ, ସିଏ ପାଟି ବନ୍ଦ କରିକି ଆସୁଛନ୍ତି, ଷ୍ଟ୍ରାଇକ୍ ଫ୍ରାଇ କରିବେ, ଭଗବାନ ଖାଇବା ପିଇବା ବନ୍ଦ କରିଦେବେ, ଇଏ ଠିକ୍ ନୁହେଁ। ଆପଣ ଭାବିବେନି ମୁଁ ବ୍ରାହ୍ମଣଙ୍କୁ ସପୋର୍ଟ କରି କହୁଛି, ଆମେ ବି କ'ଣ କରିପାରିବା, ପ୍ରଭୁ ତାଙ୍କୁ ସେବାର ଅଧିକାର ଦେଇଛନ୍ତି, ଯଦି ସେମାନେ ସେବା ଠିକ୍ସେ ନ କରନ୍ତି ଦଣ୍ଡ ତାଙ୍କୁ ପ୍ରଭୁ ଦେବେ, ଆପଣ ଭାବନ୍ତୁ ନା ସେ ସୁଖ ରହିବ ବୋଲି, ଭଗବାନ ଦଣ୍ଡ ଦେବେ କିନ୍ତୁ ଆମେ କ'ଣ କରିପାରିବା, ଆମ ହାତରେ ତ କିଛି ନାହିଁ। ରାମାନୁଜାଚାର୍ଯ୍ୟ ଆସିଲେ, ସେ ଡାଇରେକ୍ଟ ଭଗବାନ ସାଙ୍ଗରେ କଥାବାର୍ତ୍ତା ହେଲେ, କହିଲେ ପ୍ରଭୁ ଆପଣଙ୍କ ପୋଷ୍ଟ ଚେଞ୍ଜ, ଆପଣଙ୍କ ସେବକମାନଙ୍କର ପୋଷ୍ଟ ଚେଞ୍ଜ କରିଦିଆ ହେବ। ଏଗୁଡ଼ା ସବୁ ଅନାଚାର କରୁଛନ୍ତି। ଗୋଟେ ରାତି ପୁରା ଜଗନ୍ନାଥଙ୍କର ତାଙ୍କର ଝଗଡ଼ା ଲାଗିଲା, କହିଲେ ମୁଁ ସେବକମାନଙ୍କୁ ସବୁ ଦେବି, ସେମାନେ ମୋର ସେବା କରିବେ। ବ୍ରାହ୍ମଣମାନଙ୍କ ସେବାକୁ ବନ୍ଦ କରିଦେଲେ, ସବୁ ବ୍ରାହ୍ମଣମାନେ କାନ୍ଦିଲେ ବସି, ପ୍ରଭୁ ଆମ ଛଟେଇ ଇଏ କେଉଁ ଆବାଜ ଆସିଲା, ଇଏ ଛଟେଇ କରିକି ସବୁ ବ୍ରାହ୍ମଣମାନଙ୍କୁ ନିଯୁକ୍ତି କଲାଣି, ଆମ ପିଲା ଛୁଆ ବଢ଼ିବା, ଆମର ଜମି ଅଛି ନା ବାଡ଼ି ଅଛି। ପୂର୍ବେ ବ୍ରାହ୍ମଣମାନଙ୍କର କ'ଣ ଅଛି, ଜମି ଅଛି ନା ବାଡ଼ି ଅଛି, ଜଗନ୍ନାଥ ହେଲେ ତାଙ୍କର ଭାତ ଆଣି, ଆମେ ତାଙ୍କୁ ଅଳି, ସେ ଆମ କତିରେ ଆମ କତିରେ ଅଳି କରିବେ କାହିଁ, ତାଙ୍କୁ ଦେଇଦେଲେ କାମ ଶୋଇଲା। କିନ୍ତୁ ପ୍ରକୃତରେ ସବୁ ବ୍ରାହ୍ମଣମାନେ ଏମିତି ମଗା ଚେଷ୍ଟା କରନ୍ତିନି, ବ୍ରାହ୍ମଣମାନେ ପ୍ରକୃତ ଯେଉଁମାନେ ସବୁ ଭିତର ପୂଜାରୀ ସେବକ, ଇଏ ସବୁ ବାହାର ବ୍ରାହ୍ମଣମାନେ ଅଛନ୍ତି, ମାନେ ମାଗନ୍ତି। କେତେ ଲୋକ ବାହାରୁ ବ୍ରାହ୍ମଣ ଯାଇକି ସେଠି ପୁରୀ ବ୍ରାହ୍ମଣ ବୋଲି କହିକି ବି ଯାତ୍ରୀ ବ୍ୟବସାୟ କରୁଛନ୍ତି। କିନ୍ତୁ ରାମଣ ଯଦି ଦେଖିଲେ ସେବା ଠିକ୍ ଚାଲୁନି, ଭଗବାନଙ୍କୁ କହିଲେ ପ୍ରଭୁ ଆପଣ ସେବକ ବଦଳାଇବାକୁ ପଡ଼ିବ, କହିଲେ ସେବା ତ ମୋର ହେଉଛି, ମୁଁ ତ ଖୁସି, ତୋ ମୁଣ୍ଡ କାହିଁ ବିନ୍ଧୁଛି। କହିଲେ ଏଇଟା ଆପଣଙ୍କର ପୃଥିବୀର ହେଡ୍ ଅଫିସ୍ ହେଉଛି ଆପଣଙ୍କ ଅଫିସ୍ ନା, ଜଗନ୍ନାଥ ଅଫିସ୍ ନା, ଏଠି ଯଦି ଭୁଲ ହେବ, ଦୁରାଚାର ହେବ, ଲୋକମାନେ ଶିଖିବେ କ'ଣ, ମୁଁ ପା ଆଚାର୍ଯ୍ୟ। ଆପଣଙ୍କ ଜାଗାରେ ଠିକ୍ ରହିଲେ ସିନା ଲୋକଟି ଶିଖିବେ, ଏଠି ସେମାନଙ୍କ ବ୍ୟବହାର ସବୁ ଠିକ୍ ନାହିଁ, ଏମାନେ ଏମିତି କାମ କରୁଛନ୍ତି। ଭଗବାନ କହିଲେ ମୁଁ ତ ସବୁ ସହିନେବି, ତୋତେ କାହିଁ ଏତେ ଅସୁବିଧା ହେଉଛି। କହିଲେ ନା ନା, ଯଦି ଆପଣଙ୍କର ସହିବାର ଥିଲା ତାହେଲେ ଗୀତାରେ ଏଇଟା ପ୍ରବଚନ କାହିଁ ଦେଉଥିଲେ, ଆପଣ ମର୍ଯ୍ୟାଦା କାହିଁ ଶିଖାଉଥିଲେ, କାହିଁକି ରାମ ରୂପରେ ମର୍ଯ୍ୟାଦା ଶିଖାଉଥିଲେ। ଭଗବାନଙ୍କର ଆକୁ ପାରି ହେବନି, ତ ମହା ଚାଲାଣ, ଯେତେ ଯୁକ୍ତି କଲେ ବହୁତ ଯୁକ୍ତି ଅଛି, ରାମଣ ଯଦି ସବୁ ପରାସ୍ତ କଲେ ଜଗନ୍ନାଥଙ୍କୁ। ଶେଷକୁ କହିଲେ ଆଚ୍ଛା, କହିଲେ ଦେଖନ୍ତୁ ପ୍ରଭୁ ଆପଣ ଯଦି ମୋ କଥାରେ ରାଜି ନ ହେବେ, କାଲିଠାରୁ ଏଣେ ବ୍ରାହ୍ମଣମାନେ ସବୁ କାନ୍ଦିଲେଣି ପ୍ରଭୁ ଜଗନ୍ନାଥ ପାଖରେ, ପ୍ରଭୁ ଆମ ସେବା କଲା, ଆମ ରକ୍ଷା କଲା। ଜଗନ୍ନାଥ କହିଲେ ବ୍ୟସ୍ତ ହୁଅନି, ମୁଁ ଆଜି ରାତାରାତି ବ୍ୟବସ୍ଥା କରିଦେବି। ଶିଷ୍ୟମାନଙ୍କ ସହ ରାମଣାଚାର୍ଯ୍ୟ ଶୋଇଛନ୍ତି, ଗରୁଡ଼କୁ ଆଦେଶ ଦେଲେ, ଗରୁଡ଼କୁ ଟେକିକି ନେଇଯା, ଫୋପାଡ଼ି ଦେବେ ସମୁଦ୍ର କୂଳରେ। କେଉଁଠି ଆଜ୍ଞା, ବର୍ତ୍ତମାନର ଯେଉଁ ଶ୍ରୀକାକୁଲମ୍ ଅଛନ୍ତି ନା ବିଜୟନଗରମ, ବିଜୟନଗରମର 20 କିଲୋମିଟର ଭିତରକୁ ଭଗବାନ ଜଗନ୍ନାଥଙ୍କର ଆଉ ଗୋଟିଏ ଲୀଳା ଅଛି। ସେଠି ବିଶ୍ୱର ଗୋଟିଏ କୁର୍ମ ବିଗ୍ରହ, କୁର୍ମ ମନ୍ଦିର, କେବଳ ସେଇଠି ଶ୍ରୀକୁର୍ମ ଆଜ୍ଞା, ହଁ କୁର୍ମକ୍ଷେତ୍ର। ସବୁ ବିଗ୍ରହ ପ୍ରକଟ ହେଇଥିଲେ, ନୃସିଂହ ବିଗ୍ରହ ସବୁ ବିଗ୍ରହ ପ୍ରକଟ ହେଇଥିଲା, କିନ୍ତୁ କୁର୍ମ ବିଗ୍ରହ ପ୍ରକଟ ବିଶ୍ୱର କେଉଁ ନଥିଲେ। ଆପଣ ଆଜି ବି ଗଲେ ଦେଖିବେ କେତେ ସୁନ୍ଦର କୁର୍ମ ରୂପ ଧରିଛନ୍ତି। ଇଏ ଯାଇ ଯେତେବେଳେ ସେଠି ବସିଲେ ଧ୍ୟାନରେ, ଇଏ ତ ରାମାନୁଚାର୍ଯ୍ୟ ରାମଙ୍କୁ ଧ୍ୟାନ କରେ, ସେଠି ରାମ ଆଉ ଦେଖା ହେଲେ ଧ୍ୟାନ, ଖାଲି ସବୁଆଡ଼େ କୁର୍ମ ବିଗ୍ରହ ଦେଖା ହେଲେ। କହିଲା ଇଏ କି ଓଲଟା ଜାଗାରେ ଆଣି ମୋତେ ଭଗବାନ, ସକାଳୁ ଉଠିଲାରେ କହିଲାରେ ମୁଁ ପୁରୀର ଥିଲି, ଏଠି କ'ଣ ଆସିକି ଶିଷ୍ୟମାନଙ୍କ ସହ ଏଇଠି, କହିଲା ଆଚ୍ଛା ମୁଁ ଜଗନ୍ନାଥଙ୍କ ବିରୁଦ୍ଧରେ ସବୁ ଲେଖିବି, ଜଗନ୍ନାଥଙ୍କ ବିରୁଦ୍ଧରେ ଲେଖିବି, ତାଙ୍କର କେମିତି ସବୁ ସେବା ସେବକମାନେ ଏହା କରୁଛନ୍ତି ତାହା କରୁଛନ୍ତି, ବିରୁଦ୍ଧରେ ଲେଖିବା ପାଇଁ ସବୁ ଆରମ୍ଭ କଲେ। ଆଜ୍ଞା ଯେତେ କାଗଜ କଲମ ଆଣିଲେ ଇଏ ଲେଖିକି ରଖିଥିବା, ଆସିବ ପବନ ସବୁ ଉଡ଼େଇନି ସମୁଦ୍ରରେ ଫୋପାଡ଼ି। ଶେଷକୁ ନିରାଶ ହେଇଗଲେ, କହିଲେ ଆଉ ପାରିବ। ତାପରେ କୁର୍ମ ବିଗ୍ରହଙ୍କୁ ସେ ପ୍ରାପ୍ତ ହେଲେ ଜଗନ୍ନାଥ, ସେଇଠି ଯେତେ ଲେଖିଲେ ସବୁ ପବନ ଭଗବାନ ହନୁମାନଙ୍କୁ କହିବେ ହନୁମାନ ଫୋପାଡ଼ ସବୁ ତମ ପାଣି, ଆଉ ପାରିଲେ। ଶେଷରେ ରାତିରେ ସ୍ୱପ୍ନ ହେଇ କହିଲେ, କହିଲେ ଦେଖ ରାମଣାଚାର୍ଯ୍ୟ ତୁମେ ଦୁଃଖ କରନି, ଏମାନେ ବାବର ସେବକ, ଏମାନେ ଯାହା କିଛି ବ୍ରାହ୍ମଣ ସେବକ, ଏମାନେ ମୋ ଉପରେ ନିର୍ଭର କରିଛନ୍ତି, ଯାହା କିଛି ଭୁଲ କରୁଛନ୍ତି ମୁଁ ତାଙ୍କୁ ଦଣ୍ଡ ଦେଇ ସୁଧାରିବି, ରାଜା ପୁଅ ରାଜା ଦଣ୍ଡ, ଆଉ ତୁମେ ଏଥିରେ ବ୍ୟସ୍ତ ହୁଅନି, ମୋର ଗୋଟେ ଲୀଳାକ୍ଷେତ୍ର ଏ କୁର୍ମକ୍ଷେତ୍ରକୁ ମୁଁ ପ୍ରକଟ କରିଲି ତୁମ ଦ୍ୱାରା, ଆଉ ତୁମେ ଯେ ଏଥିପାଇଁ ଉଦ୍ୟମ କରିଛ ମୋ ସେବା ସୃଷ୍ଟ ଲାଗିବ, ସେଥିପାଇଁ ଏ ତିଳକ ମୋର ଶ୍ରୀମନ୍ଦିର ଉପରେ ତୁମର ତିଳକ ରହିବ, ରାମ ତିଳକ ଅଛନ୍ତି ନା ଉପରେ, ଆଜି ବି ଦେଖି ବିରାଜ। ଏଠି କହିବାର ତାତ୍ପର୍ଯ୍ୟ ଥିଲା, ଯାହା ସୁନ୍ଦର ପ୍ରବଚନ ଦେଉଛନ୍ତି କିଏ, ଦେବଯାନୀ, ୟାନ୍ ବଦନ୍ତି ବନ୍ଦନ୍ତି ଉପତିଷ୍ଠନ୍ତି, କେବଳ ବନ୍ଦନା କରନ୍ତିନି, ଯାହାଙ୍କୁ ଦେବତାମାନେ ପୂଜା କରନ୍ତି, ଯାହାଙ୍କୁ ଦେବତାମାନେ ପୂଜା ଅର୍ଚ୍ଚନା ସହିତ ବନ୍ଦନା କରନ୍ତି, ଯେଉଁ ବ୍ରାହ୍ମଣଙ୍କୁ ସୁରେଶ୍ୱର ଇନ୍ଦ୍ରାଦି ବ୍ରହ୍ମା ଆଦି ଦେବତାମାନେ ଯାହାଙ୍କୁ ପୂଜା କରନ୍ତି, କେବଳ ତା ନାହିଁ, ଭଗବାନ ଅପି ବିଶ୍ୱାତ୍ମା ପାବନ ଶ୍ରୀ ନିକେତନ, ନିକେତନ ଶ୍ରୀ ନିକେତନ ପାବନ, ଆଉ ବିଶ୍ୱାତ୍ମା ଭଗବାନ ଯାହାଙ୍କୁ ପୂଜା କରନ୍ତି, ଯାହାଙ୍କୁ ବନ୍ଦନା କରନ୍ତି। ଆରେ ମୁଁ ସେଇ ଘରର ଝିଅ, ବହୁ ଶାଢ଼ୀକି ତୁମେ ପିନ୍ଧିଦେଲ, କାଲି ଆଉ ଦୁଇଟି ପ୍ରବଚନ ଦୁଇଟି କି ତିନିଟି ଶ୍ଳୋକ ଥିବେ, ଗୋଟିଏ କି ଦୁଇଟି ଶ୍ଳୋକ ଆଉ ଅଛି। ଶର୍ମିଷ୍ଠା କିନ୍ତୁ କ୍ରୋଧ କ୍ରୋଧ ସୃଷ୍ଟି କରେ ନା, ଆଉ ଏକାକି ଆପଣ କ୍ରୋଧ ଆସୁଛି, ଆପଣ ଗୋଟେ ଘର ଭିତରେ ରହିବେ କ'ଣ କରିବେ, କ'ଣ କବାଟକୁ ମାଡ଼ିକି ଭାଙ୍ଗିବେ ନା କ'ଣ କରିବେ। କ୍ରୋଧ କ୍ରୋଧ ଦ୍ୱାରା ତିଆରି ହୁଏ, କାମ କାମ ଦ୍ୱାରା ତିଆରି ହୁଏ, କାମର ସାମଗ୍ରୀକୁ ଦେଖିଲେ କାମ ତିଆରି ହେବ। ଆଉ ଜଣଙ୍କ କ୍ରୋଧ ଦେଖିଲା ମାନେ କ୍ରୋଧ ଆସିବ, ଜଣେ କ୍ରୋଧ କରୁଛି ଆପଣ ସବୁ ଶୋଇବ, ତା କ୍ରୋଧ କ'ଣ ହେବ, ବଢ଼ିବ କି କମିବ, ସିଏ କ୍ରୋଧ କଲା ବେଳକୁ ଆପଣ ଯଦି କ୍ରୋଧ ଆସିଲା ଫାଇଟିଂ। କାମ ଏସ କ୍ରୋଧ ଏସ ରଜତ ଗୁଣ ସମୁଦ୍ଭବ। ଶର୍ମିଷ୍ଠା ସହିପାରିଲେନି ଦେବଯାନୀଙ୍କର କଠୋର ବାକ୍ୟ, ସିଏ ବି କାଲି ଶୁଣିବେ, କାଲି ପ୍ରବଚନ ଆରମ୍ଭ କରିବେ, ସେସବୁ ଶର୍ମିଷ୍ଠା କେବେ ଠିକ ଅଛି କି ବସ୍ତ୍ର ନାଗି କଳି କଜିଆ ତା ଠିକ ଅଛି, ତ ମୁଁ ବୁଦ୍ଧି ଶିଖଉଛି ର ସିଧା କୂଅରେ ପକେଇଦେବେ, ପକେଇଦେବି ସଖୀମାନଙ୍କୁ ଧରି ପଳେଇବେ, ଦେବଯାନୀ କୂଅ ଭିତରେ ପଡ଼ିକି ରହିଥିବେ। କାଲି ଯଯାତି ମହାରାଜ ଆସିବେ, ବିବାହ କିଭଳି ହେବ କାଲି ଶୁଣିବା। ହରେ କୃଷ୍ଣ ଜୟ ଗ୍ରନ୍ଥରା ଶ୍ରୀମଦ ଭାଗବତମ କି ପ୍ରଭୁ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ପ୍ରଭୁପାଦଜୀ ମହାରାଜ କି ଶ୍ରୀ ଗୁରୁଗୋବିନ୍ଦ ଗୋସ୍ୱାମୀ ଶ୍ରୀ ଗୁରୁଦେବ କି ତ୍ରିଳକଣ୍ଠେଶ୍ୱର ମହାଦେବ କି ଭକ୍ତପ୍ରଭୁ ହନୁମାନଜୀ ମହାରାଜ କି ସମବେତ ଶ୍ରଦ୍ଧା ଭକ୍ତବୃନ୍ଦ କି ସମସ୍ତଙ୍କର ମଙ୍ଗଳ ଆନନ୍ଦ ଏକବାର ହରି ହରି ବୋଲ।